हरे कृष्ण।
जय राधा माधव कुंज विहारी, जय राधा माधव कुंज विहारी, जय राधा माधव कुंज विहारी, जय राधा माधव। गोपी जन वल्लभ गिरिवर धारी, जय गोपी जन वल्लभ, जय गोपी जन वल्लभ गिरिवर धारी, जय गोपी जन वल्लभ, जय राधा माधव कुंज विहारी, जय राधा माधव कुंज विहारी। यशोदानंदन ब्रज जन रंजन, यशोदानंदन ब्रज जन रंजन, यशोदानंदन ब्रज जन रंजन, यशोदानंदन ब्रज जन रंजन। जमुना तीरा वनचारी, जमुना तीरा वनचारी, जय राधा माधव कुंज विहारी, जय राधा माधव। राधा माधव कुंज विहारी, जय राधा हरे कृष्ण, हरे कृष्ण 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 हरे हरे, हरे राम 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 हरे हरे,
कृष्ण 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 हरे हरे, हरे राम 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 हरे हरे।
हरे कृष्ण कृष्ण हरे हरे, हरे राम 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 हरे हरे,
हरे कृष्ण 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 हरे हरे,
हरे राम हरे राम 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 हरे हरे,
हरे कृष्ण 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 हरे हरे, हरे राम हरे राम 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 हरे हरे।
हरे राम हरे राम 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 हरे हरे,
हरे कृष्ण हरे कृष्ण 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 हरे हरे,
हरे राम
हरे
द्वितीय दिन रे आपण मानको पूर्ण तरह हार्दिक अभिज्ञता ज्ञापन करी अमर भगवत प्रवचन अनुष्ठान में आरंभ करिवु तबे
हरे कृष्ण अमक मो आम कमिटी सह कथाध्यक्ष विनय कुमार नंदी को अनुरोध कर हरिहर दास ब्रह्मचारी को भगवान प्रसादी माई स्वागत करेंगे विनय कुमार नंदी को अनुभूति से आसी
श्रवण करते युधिष्ठिर महाराज प्रश्न कर नारदमणि को जदि नारदमणि गृहस्थ युधिष्ठिर महाराज जन साधारण गृहस्थ नथिले କିନ୍ତୁ ସେ ନିଜକୁ ଗତକାଲି ଆମର ଶୁଣୁଥିଲେ, ସେ କହୁଥିଲେ ମୁଁ ହେଉଛି ଗୃହ ମୂଢ଼ଧି, ମୋର ବୁଦ୍ଧି ଏବଂ ମୋର ଶକ୍ତି ମୋର ସବୁକିଛି କେବଳ ଗୃହରେ ଲାଗିକି ରହିଛି, ତେଣୁ ମୋର କିଭଳି ଉଦ୍ଧାର ହେବ ଆପଣ ଉପାୟ କୁହନ୍ତୁ। ଗତକାଲି ଆମେ ଗୃହ ମୂଢ଼ଧି କେଉଁମାନଙ୍କୁ କୁହାଯାଏ ଆମେମାନେ ଶୁଣିଥିଲେ, ବାସ୍ତବିକ କିଭଳି ଜଣେ ପ୍ରକୃତ ଗୃହସ୍ଥ ହେବ ଏବଂ କିଭଳି ସଂସାରରୁ ଉଦ୍ଧାର ପାଇବ, ନାରଦ ମୁନି ତାର ଉପାୟ ଦେଉଛନ୍ତି ସପ୍ତମ ସ୍କନ୍ଧରେ। ଶ୍ରୀ ନାରଦ ଉବାଚ, ନାରଦ ମୁନି କହିଛନ୍ତି, କେତେ ସୁନ୍ଦର କଥା, ଜଣେ ଗୃହସ୍ଥ ଜୀବନରେ ସଂସାରରେ କିଭଳି ଚଳିବ, ନାରଦ ମୁନି ସ୍ପଷ୍ଟ ଉତ୍ତର ଦେଉଛନ୍ତି। ଗୃହେଷୁ ଅବସ୍ଥିତ ରାଜନ୍ କ୍ରିୟା କୁର୍ବନ୍ ଯଥୋଚିତ ବାସୁଦେବାର୍ପଣମ୍ ସାକ୍ଷାତ୍ ଉପାସିତ ମହାମୁନି। ପ୍ରତ୍ୟେକ ବ୍ୟକ୍ତିକୁ ଯେଉଁମାନେ ସଂସାର ଭିତରେ ରହୁଛନ୍ତି ତାଙ୍କୁ ଦୁଇଟି ନିୟମ, ପ୍ରଥମ ନିୟମ ଦିଆଯାଉଛି ନାରଦ ମୁନି, ପ୍ରଥମ ଦୁଇଟି ନିୟମ ଦେଉଛନ୍ତି। ଏବଂ ଆପଣମାନେ ସବୁ ସମୟରେ ଧ୍ୟାନ ରଖିଥିବେ ଏ ପ୍ରବଚନକୁ କିଏ ଶୁଣୁଛନ୍ତି, 20,000 ରାଜାମାନେ ସମସ୍ତେ ଶୁଣୁଛନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ନିଜେ ସେଠି ମଧ୍ୟ ବସି ଶୁଣୁଛନ୍ତି, ନିଜେ ଭଗବାନ ଶୁଣୁଛନ୍ତି। ତେଣୁ ନାରଦ ମୁନି କହୁଛନ୍ତି ଗୃହେଷୁ ଅବସ୍ଥିତ ରାଜନ୍, ହେ ରାଜନ୍, ହେ ଯୁଧିଷ୍ଠିର, ଯିଏ ଗୃହରେ ଅବସ୍ଥାନ କରୁଛି। ଗୃହ ଶବ୍ଦ ଅର୍ଥ ଗୃହୀ, ନ ଗୃହଂ ଗୃହ ଗୃହମ ଉଚ୍ଚତେ ଗୃହିଣୀ ଗୃହ ଉଚ୍ଚତେ, ଯେଭଳି ଆଶ୍ରମ, ଆଶ୍ରମରେ ସେ ଇଟା ବାଲି ସିମେଣ୍ଟ ସବୁ ଅଛି ତାକୁ କି ଗୃହ କହୁନାହାନ୍ତି, ମନ୍ଦିର ନ ଆଶ୍ରମ। ନ ଗୃହଂ ଗୃହମ ଉଚ୍ଚତେ ଗୃହିଣୀ ଗୃହ ଉଚ୍ଚତେ, ଯିଏ ଗୃହିଣୀ ଯେଉଁଠି ଅଛନ୍ତି, ପତ୍ନୀ ଯେଉଁଠି ଅଛନ୍ତି, ବାସ କରୁଛନ୍ତି କାହା ସହିତ, ସନ୍ତାନ ସନ୍ତତି ସହିତ, ତାକୁ ଗୃହ କୁହାଯାଏ। ତେଣୁ ନାରଦ ମୁନି ସୁନ୍ଦର ଉପଦେଶ ଦେଉଛନ୍ତି ଗୃହେଷୁ ଅବସ୍ଥିତ ରାଜନ୍, ହେ ରାଜନ୍, ଗୃହରେ ଗୃହସ୍ଥ ଏକାକି ରହୁନି, ପିଲା ଛୁଆ ପଶୁ ଜମି ବାଡ଼ି ସବୁ କିଛି ଅଛି, କ୍ରିୟା କୁର୍ବନ୍ ଯଥୋଚିତ, ଗୃହସ୍ଥ କିଭଳି କର୍ମ କରିବ, ଗୃହସ୍ଥର କର୍ମ ପାଇଁ କିଛି ରୁଲ୍ସ ଆଣ୍ଡ ରେଗୁଲେସନ୍ସ ଅଛି, ନିୟମ ଅଛି। ଯେଭଳି ଆପଣଙ୍କୁ ସରକାର କୌଣସି ଡିପାର୍ଟମେଣ୍ଟରେ ଆପଏଣ୍ଟମେଣ୍ଟ ଦେଉଛି, ପୁଣି ସର୍ଭିସ୍ ଦେଉଛି, କିନ୍ତୁ ଆପଣ ମନ ଇଚ୍ଛା କହିପାରିବେନି ଯେ ମୁଁ ସର୍ଭିସ୍ ପାଇଛି ମାନେ ଗଭର୍ଣ୍ଣମେଣ୍ଟ ମୋତେ ଆପଏଣ୍ଟମେଣ୍ଟ ଦେଇଛି ମାନେ ମୁଁ ମନ ଇଚ୍ଛା କାର୍ଯ୍ୟ କରିବି ନା। ଆପଣଙ୍କୁ କାର୍ଯ୍ୟ କରିବା ସମୟରେ ସବୁ ସମୟରେ ଅଫିସର କଥା ଦେଖିବାକୁ ପଡ଼ିବ, ଅଫିସର ପ୍ଲିଜ୍ ହେଉଛନ୍ତି ନାହିଁ, ଏବଂ ଅଫିସରର ପ୍ଲିଜ୍ ହିସାବରେ ଗଭର୍ଣ୍ଣମେଣ୍ଟ ପ୍ଲିଜ୍ ହୁଏ ମନ ଇଚ୍ଛା। ଯେଭଳି କେହି ଗଭର୍ଣ୍ଣମେଣ୍ଟର ସର୍ଭେଣ୍ଟ ସେ ମନ ଇଚ୍ଛା କିଛି ଡ୍ୟୁଟି କରିପାରିବନି, ମନ ଇଚ୍ଛା ଡ୍ୟୁଟି କରିବ ମାନେ ସେ ହସ୍ପେଣ୍ଡ ହେଇଯିବ। ତେଣୁ ନାରଦ ମୁନି ଭଗବାନ ଯଦି ଏଇ ସଂସାରକୁ ପଠେଇଛନ୍ତି, ଗୃହସ୍ଥ ବିଧାନ ସେ ଦେଇଛନ୍ତି, ଭଗବାନ ଏଇ ବିଧାନ ଦେଉଛନ୍ତି ନାରଦ ମୁନିଙ୍କ ମାଧ୍ୟମରେ, ଗୃହେଷୁ ଅବସ୍ଥିତ ରହିଛନ୍, ଗୃହସ୍ଥ ପିଲା ଛୁଆ ସଂସାର ସହିତ ଯେତେବେଳେ ପିଲା ଛୁଆ ସହିତ ଯେତେବେଳେ ଗୃହରେ ରହିବ, କ୍ରିୟା କୁର୍ବନ୍ ଯଥୋଚିତ, ଯଥୋଚିତ କର୍ମ କରିବ, ହୁଇସ୍କାଲ କିଛି କରିପାରିବନି। ଆଜିକାଲି ଯେମିତି ମନ ଇଚ୍ଛା ସବୁ ବେପାର ଚାଲିଛି, ଇଏ ଭାଗବତର କଥା ନୁହେଁ, କାହିଁକି ଗୃହସ୍ଥ ଦୁଃଖୀ, ତୁମେ ତ ଭାଇ ସଂସାର କରୁଛ, ବିବାହ ହଉଛ, ପଇସା ରୋଜଗାର କରୁଛ, ଦୁଃଖ କାହିଁକି ଆସୁଛି, ଯଦି ଡ୍ୟୁଟି ଇଜ୍ ଗଡ୍, ତୁମେ ତ ଡ୍ୟୁଟି କରୁଛ, ତୁମର ଅଭାବ କଣ ରହୁଛି, ନା ତୁମେ ଗଡ୍ଙ୍କର ପ୍ରିନ୍ସିପଲକୁ ମାନନ, ଗଡ୍ ଯେଉଁ ଡ୍ୟୁଟି ପ୍ରେସ୍କ୍ରାଇବ୍ କରିଛନ୍ତି, ଭଗବାନ ଯେଉଁ ନିୟମଟା ଦେଇଛନ୍ତି, ତୁମେ ସେ ନିୟମଟାକୁ ମାନନ। ତେଣୁ ଭଗବାନଙ୍କର ନିୟମ ଆଉ ଭଗବାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ, ସେଥିପାଇଁ ଯେଉଁମାନେ ଭଗବାନଙ୍କ ନିୟମ ହିସାବରେ ଡ୍ୟୁଟି କରନ୍ତି ସେମାନେ ଭଗବାନଙ୍କୁ ପାଆନ୍ତି, ସେଥିପାଇଁ କୁହାଗଲା ଡ୍ୟୁଟି ଇଜ୍ ଗଡ୍। ଡ୍ୟୁଟି ଇଜ୍ ଗଡ୍ ମାନେ ନୁହେଁ ଯେ ଯେକୌଣସି କାର୍ଯ୍ୟ କରିବା ସେ ହେଉଛନ୍ତି ଭଗବାନ, ଅଣ୍ଡା ବେପାର କରିବା, ମଦ ବେପାର କରିବା, ଛେଳି ବେପାର କରିବା, ପଲ୍ୟୁଟର ଫାର୍ମ କରିବା, ଏଇଟା ହେଉଛି ଡ୍ୟୁଟି ଇଜ୍ ଗଡ୍। ଇଏ ସ୍ଲୋଗାନ ଅଳସୁଆ ମାନେ ଦିଅନ୍ତି, ଯେଉଁମାନେ ତଥାକଥିତ ଲୋକମାନେ ଦିଅନ୍ତି। କୌଣସି ଧର୍ମଶାସ୍ତ୍ରରେ ଡ୍ୟୁଟି ଇଜ୍ ଗଡ୍ ବୋଲି ଲେଖାଯାଏନି। ଡ୍ୟୁଟି ମାନେ ପ୍ରେସ୍କ୍ରାଇବ୍ ଡ୍ୟୁଟି, ଯାହା ନିୟମ ଭଗବାନ କରିଛନ୍ତି ସେହି ହିସାବରେ ଡ୍ୟୁଟି ଚେକ୍ କରୁଛି। ତେଣୁ ଗୃହସ୍ଥ ଯଥୋଚିତ କର୍ମ କରିବ, ଯଥୋଚିତ କର୍ମ ମାନେ ଶାସ୍ତ୍ରବିଧି କର୍ମ କରିବ। ଶାସ୍ତ୍ରବିଧିର ବିଘୟିତ କିଛି କର୍ମ କରିପାରିବେନି। ସେ ଯେଉଁ ବର୍ଣ୍ଣର ଲୋକ ତା ପାଇଁ ଯେଉଁଭଳି କର୍ତ୍ତବ୍ୟ ଶାସ୍ତ୍ରରେ ଅଛି ସେ ସେହି ହିସାବରେ କରିବ। ସେଟା କେମିତି ଜାଣିବ? କଳିଯୁଗରେ ତ ବର୍ଣ୍ଣ ବୋଲି କିଛି ନାହିଁ। କଳିଯୁଗରେ କିଏ କେଉଁ ବର୍ଣ୍ଣର ଲୋକ ଆଉ କିଏ କେଉଁ କର୍ମ କରିବ ବହୁତ କଷ୍ଟ ଜାଣିବା, କାରଣ କଳ ପ୍ରାୟ ଶୂଦ୍ର ସମ୍ଭବା। କଳିଯୁଗରେ ପ୍ରାୟ ସମସ୍ତେ ଶୂଦ୍ର। ଶୂଦ୍ରର କ୍ୱାଲିଟି କିଛି ଅଛି, ଯେଭଳି ଶୂଦ୍ରର ଗୁଣ ହଉଛି ଭଗବାନ ଗୀତାରେ କହୁଛନ୍ତି, ପରିଚର୍ଯ୍ୟାତ୍ମକମ କର୍ମ ଶୂଦ୍ର ସ୍ୱାଭି ସ୍ୱଭାବଚମ। ଶୂଦ୍ର ପରିଚର୍ଯ୍ୟା କର୍ମ କରିବ। କଳିଯୁଗରେ ସମସ୍ତେ ଚାକିରି 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 ପାଇଁ ପାଗଳ, ଏ ଶୂଦ୍ର କର୍ମ। ଏବଂ ଠିକ ଅଛି, ଯଦି ଶୂଦ୍ର କର୍ମ କରୁଛ ହିଁ, ଶୂଦ୍ର ସବୁଠୁ ଗୋଟେ ବଡ଼ ଗୁଣ ହେଉଛି ସତ୍ୟବାଦୀ। କଳିଯୁଗରେ କେତେଜଣ ଲୋକ ସତ୍ୟ କଥା କହୁଛନ୍ତି ହିସାବ କରି ଦେଖିଲେ? ତେଣୁ କଳିଯୁଗରେ ଆମେ ଶୂଦ୍ର ବି ନୁହେଁ, ଆମେ ଚାରି ବର୍ଣ୍ଣ ଭିତରେ ନୁହେଁ, ଆମେ ଅନ୍ତେଜ୍ୟ। କଳିଯୁଗରେ କେହି ବର୍ଣ୍ଣ କ୍ଷତ୍ରିୟ କ୍ଷତ୍ରିୟ ଡ୍ୟୁଟି କରୁନି, ବୈଶ୍ୟ ବୈଶ୍ୟ ଡ୍ୟୁଟି କରୁନି, ବ୍ରାହ୍ମଣ ବ୍ରାହ୍ମଣ ଡ୍ୟୁଟି କରୁନି, କି ଶୂଦ୍ର ଶୂଦ୍ର ଡ୍ୟୁଟି କରୁନି। ତେଣୁ ପ୍ରେସ୍କ୍ରାଇବ୍ ଡ୍ୟୁଟି ଆମର କ'ଣ, କେମିତି ଜାଣିବା ଆମେ, ଆମେ ଯଥୋଚିତ କର୍ମ କିଭଳି କରିବା? ଗୁରୁଙ୍କ ନିର୍ଦ୍ଦେଶରେ, ଆକର୍ଡିଂ ଟୁ ଶାସ୍ତ୍ର ଆଣ୍ଡ ଗୁରୁ। ଗୁରୁଦେବ କ'ଣ କହୁଛନ୍ତି, ଶାସ୍ତ୍ର କ'ଣ କହୁଛନ୍ତି। ଗୁରୁ ଗ୍ରହଣ କରିବା ଗୋଟେ ଫ୍ୟାସନ୍ ନୁହେଁ, ଆଜିକାଲି ତ ଗୋଟେ ଫ୍ୟାସନ୍ ହେଇଯାଇଛି। ଆଜିକାଲି ଯାହାକୁ ପଚାରିବ, ମୁଁ ଗୁରୁ ଗ୍ରହଣ କରୁଛି, କାହିଁ ଗୁରୁ ଗ୍ରହଣ କରୁଛ, ଗୁରୁ ତୁମେ କାହିଁକି ଗ୍ରହଣ କରୁଛ? କୌଣସି ଭଗବାନଙ୍କର ଅବତାର କିମ୍ବା କୌଣସି ଗୁରୁ ଆସିକି ଆଚାର୍ଯ୍ୟ ଆସିକି କହିନାହାନ୍ତି, କଳିଯୁଗରେ କେବଳ ଏଇ କଥା ହିଁ ଫ୍ୟାସନ୍ ଦିଆଯାଉଛି, ତୁମେ ମୋ କତୁରୁ ମନ୍ତ୍ର ନିଅ, ତୁମେ ଆରାମସେ ଜଗତରେ ରହିକି ଭୋଗ କର, ପିଲା ସ୍ତ୍ରୀ ଛୁଆ ପିଲାଙ୍କ ସହିତ ତୁମର ଧନ ବଢ଼ିବ, ତୁମର ସବୁକିଛି ହବ। କୌଣସି ଭଗବାନଙ୍କର, ଏପରିକି ଯୀଶୁଖ୍ରୀଷ୍ଟ ଆସି କହିନାହାନ୍ତି କି ମହମ୍ମଦ ଆସି କହିନାହାନ୍ତି, ଯୀଶୁକୃଷ୍ଣ କହିଛନ୍ତି ତୁମେ ମୋର ଅର୍ଡର ଫଲୋ କର, ମୁଁ ତୁମକୁ ଭଗବାନଙ୍କ ନିକଟକୁ ନେଇଯିବି। ସମସ୍ତେ କହିଛନ୍ତି ତୁମେ ଯେତେ ଶୀଘ୍ର ଏ ଜଗତକୁ ଛାଡ଼, ଏଇଟା ଗୋଟେ ନେଷ୍ଟି ପ୍ଲେସ୍, ଭୌତିକ ଜଗତ ମାନେ ଏଇଟା ଗୋଟେ କାରାଗାର, ଏଇଟା ଭଦ୍ରଲୋକର ଜାଗା ନୁହେଁ। ଯେଭଳି ଗୋଟେ ଜେଲ୍ କୌଣସି ଭଦ୍ର ସିଟିଜେନ୍ର ନାଗରିକର ଏଇଟା ସ୍ଥାନ ନୁହେଁ, ଏ ଭୌତିକ ଜଗତରୁ କିନ୍ତୁ ବିଦାୟ ନେବାକୁ ପଡ଼ିବ। କିନ୍ତୁ ଆମକୁ ଏଭଳି ଏକ ପରିସ୍ଥିତିରେ ପକେଇ ଦିଆଯାଉଛି ଯେଉଁଠି ସାଧୁଗୁରୁ କହୁଛନ୍ତି ତୁମେ ଏଇଠି ରୁହ, ତୁମେ ମନ୍ତ୍ର ନେଇଯାଅ, ଏଇଠି ଆରାମରେ ରହିବ, ଭଲ ବିଜନେସ୍ ତୁମର ଚାଲିବ। ଦୀକ୍ଷା ଏଥିପାଇଁ ନିଆଯାଏ ନା, ଗୁରୁ ଏଥିପାଇଁ ଗ୍ରହଣ କରାଯାଏ ନା। ଗୁରୁ ଗ୍ରହଣ କରିବା ଗୋଟେ ଫ୍ୟାସନ୍ ନୁହେଁ, ଗୁରୁ ଗ୍ରହଣ କେବଳ କରାଯାଏ ଯେଭଳି ଅର୍ଜୁନ କହିଲେ ଶିଷ୍ୟତେ ହଂସାଧିମାନ୍ତଂ ପ୍ରପନ୍ନ। ଅର୍ଜୁନ କହୁଛନ୍ତି ହେ କୃଷ୍ଣ, ମୁଁ ତୁମର ଶିଷ୍ୟ ହେଲି। କାହିଁକି ଜଣେ ଶିଷ୍ୟ କାହିଁକି ହୁଏ ଏବଂ ଜଣେ କାହିଁକି ଗୁରୁ, ଏ ଜଣେ କାହିଁକି ଗୁରୁ ହୁଏ? ଗୁରୁର ଡ୍ୟୁଟି କ'ଣ, ଶିଷ୍ୟର ଡ୍ୟୁଟି କ'ଣ? ଆଜିକାଲି ତ ଗୁରୁ ହିଁ ଗୁରୁ ଡ୍ୟୁଟି ଜାଣେ ନା, ଶିଷ୍ୟ ହିଁ ଶିଷ୍ୟ ଡ୍ୟୁଟି ଜାଣେ ନା। ସାଙ୍ଗେ ସାଙ୍ଗେ ଦୀକ୍ଷା, ଦୀକ୍ଷା ଶବ୍ଦର ଅର୍ଥ ବି ଜାଣେ ନା, ଗୁରୁ ଶବ୍ଦର ଡେଫିନେସନ୍ ବି ଜାଣନ୍ତି ନା। ଅର୍ଜୁନ କହୁଛନ୍ତି କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମୂଢ଼ ଚେତା। ହେ ଗୁରୁଦେବ, ଅର୍ଜୁନ କୃଷ୍ଣ କହୁଛନ୍ତି ମୁଁ କାର୍ପଣ୍ୟ ଦୋଷ, କାର୍ପଣ୍ୟ ଦୋଷ କାହା କୁହାଯାଏ, ମୋର କୃପଣତା, ଯୋଉ ବ୍ରାହ୍ମଣତା ଗୁଣ ଆତ୍ମଚେତନା ମୋର ନାହିଁ, ବର୍ତ୍ତମାନ ମୋର ସ୍ୱର ଚେତନା ଜାଗ୍ରତ ହେଇଛି। ଅପହତ ସ୍ୱଭାବ, ମୋର ବାସ୍ତବିକ ସ୍ୱଭାବ ବର୍ତ୍ତମାନ ନାହିଁ, ମୁଁ ତ୍ୟାଗ କରିଦେଇଛି। ପୃଚ୍ଛାମି ତ୍ୱାଂ ଧର୍ମ ସମୂଢ଼ ଚେତା, ମୁଁ ସମୂଢ଼ ଚେତା ହେଇଯାଇଛି, ସମ୍ପୂର୍ଣ୍ଣ ମୋହ ସମ୍ୟକ ମୂଢ଼ ଗ୍ରାସ୍ତ କରିଦେଇଛି ମୋତେ, ସେଥିପାଇଁ ମୁଁ ବର୍ତ୍ତମାନ ଗୁରୁ ଗ୍ରହଣ କରିବା ପାଇଁ ଚାହୁଁଛି ଆପଣଙ୍କୁ ଗୁରୁ ରୂପରେ। ଏବଂ ଯତ୍ ନିଶ୍ଚିତ ବୃହିତ ନମେ, ମୁଁ କ'ଣ କରିବି କ'ଣ ନ କରିବି ନିଶ୍ଚିତ କରି କୁହନ୍ତି, ମୁଁ ଯୁଦ୍ଧ କରିବି ବା ସନ୍ନ୍ୟାସ ହେବି, अर्जुन कौन चाहूंगे अर्जुन चाहूंगे मुझे युद्ध करी मुझे सन्नास चाहूंगे कि ना कि भगवान कृष्ण कहते गुरु रूप ग्रहण कले भगवान कहले ना ना बापा तू सन्यास तू मोर शिष्य मैंने मो अर्डर फॉलो कर तू मत इंस्ट्रक्शन दे पारिबना जो समय तुम शिष्य हलो से तुम अधिकार ना गुरु उपर किसी शासन जाहिर कर गुरु डेस्क्राइब ए गुरु प्रेस्क्राइब कर ड्यूटी तुम ड्यूटी बास भगवान श्रीकृष्ण कहला अर्जुन तुमको लगुच बोध हुए युद्ध करवा गोटे पाप कार्य बोले तुम्हें युद्ध कर यहाँ मोर अर्डर एवं तुम्हें कीर्तिमान लाभ कर तुम्हें प्रॉफिट हम तेणु मोर कौन कर्तव्य कौन न कर्तव्य गुरु कह एमती ना मुझे गुरु निकट रू दीक्षा ना छेली बेपार कर दुकान करी पोल्ट्री फार्म करी पुणी भी दीक्षा नहीं से जय गुरुदेव नाम भी लिखा है समाज में वास्तविक भागवत संस्कृति की छाड़ की सब अंधा धर्म प्रचार चल पूरा क्रिया कुर्बन यथोचित गुरुदेव कहिबे गुरु किए ना कृष्ण भक्त अवैष्णव गुरु नस्या वैष्णव सोपच गुरु जी विष्णु भक्त से केवल गुरु भगवान विष्णु भक्त से गुरुदेव सी गृहस्थ कहिबे तुमको ए ड्यूटी करयाक पड़िबो ए भली करयाक पड़िबो ए भली भजन साधन करयाक पड़िबो ए भली नियम मानयाक पड़िबो जड़े गृहस्थ तार घरे नै जे बाबा मत मंत्र दे दि तुम रास्तार तुम्हें रुह मु मोर मो रास्तार पिला छुआ पोसे बाबा उत्सव है मठ मंदिर नहीं कि पैसा पकई दे पलिया बाबा भी खुशी हाँ मोर चेला ठीक आशीर्वाद मुंड पृथ्वी देव ये सब गुरु ग्रहण ये सब फैशन शिष्य हे मान पूरा शासन अधीन रही तुम किसी स्वतंत्रता ना अर्जुन किसी स्वतंत्रता ना जो भीष्मदेव निज कोल उठे ताकु चुंबन दियंती एवं अति प्रिय शिष्य हिसाब से जदि कई थांती भीष्मदेव सी अर्जुन कि जो शिष्य भगवान श्रीकृष्ण कहला आज तुमको भीष्मदेव सहित युद्ध करिया पड़ो एवं अर्जुन रथ को आनी भगवान श्रीकृष्ण आज भीष्मदेव सम्मुख रखी दौंट कि भीष्मदेव को चाहला अर्जुन शिष्य तो कथा चिंता अरे मो शिष्य होती मत गुरुदेव आदेश दौर ये कार्य करने आउ जे मते छोट पिला बेले मते एई शरीर को सब अंग को चुंबन देथिले वर्तमान मुतांग सर रे वर्तमान चुंबन दे एवं कांदु छंती एवं भीष्मदेव को शरीर को सर मारु छंती कहिं गुरुंकर आदेश के जणे बोले शिष्य है के जण शासन हा पई जाउ छंती क्रिया गृहस्थ करिव यथोचितम सब गुरुदेव आदेश देले ए कर्तव्य तुमको करिया पड़े बास करिया पड़े से लॉस ऑफ प्रॉफिट हिसाब करिया तुम स्वतंत्रता नहीं तो नारद मुनि कहते हैं युधिष्ठिर गृहेषु अवस्थित राजन क्रिया कुर्वन् यथोचित यथोचित माने जहां निर्देश दिया जीव तुम्हें ये भाव में वृत्ति कर ये बिजनेस कर चाकरी कर कर्म कर धन ये भाव में आई भाव भगवान सेवार लगे यही हिसाब से कार्य कर गृहस्थ ता प्रत्येक गृहस्थ को गुरु ग्रहण कराया पड़ो नारद मुनि कह युधिष्ठिर महाराज गुरु भी नारद मुनि थे आज्ञा आ भगवान श्रीकृष्ण सखा थे लोक मैंने जुक्ति करते कहीं आम गुरु ग्रहण करी जदि तुम मेटेरियल नलेज तुम गुरु ग्रहण कर स्पिरिचुआल नलेज कमी गुरु न दरकार आपड़ कहना डॉक्टर मेडिकल बही बाहर ना मेडिकल कोर्स से बही बाहर नहीं आप पढ़ी डॉक्टर है आप कहीं एजुकेशन डिपार्टमेंट को जाऊँगी आप कहीं स्कूल को जाऊँगी कोर्स ऑफ स्टडी अच्छी आप बही नहीं आसी पढ़ ना आपण को गुरु निकट को जीवा को पड़ो निश्चित तदिधि प्रणिपाते न परिप्रश्ने न सेवया उपदेक्षन्ति ते ज्ञानी ज्ञानी न तत्त्वदर्शिना जो मैंने आज जगत रे गुरु साजिकी विशेषकर भारत वर्ष रे गुरु साजिकी आज दिव्य आलोक दौर दिव्य अंधकार दौर लोक मान କାରଣ ସେମାନେ ଶାସନ ହେଇନାହାନ୍ତି କି ସେମାନେ ଜାଣନ୍ତି ନା ଗୁରୁ କ'ଣ, ଶାସ୍ତ୍ର କ'ଣ ସେମାନେ ଜାଣନ୍ତି ନା। ମୁଁ ଖୋଲା ଭାବରେ କହୁଛି, ଚ୍ୟାଲେଞ୍ଜ ମାରିକୁ ଜଣେ ବି କେହି କହିପାରିବେନି। ଯେଉଁମାନେ ବାସ୍ତବିକ ପରମ୍ପରାରେ ବୈଷ୍ଣବ ସଙ୍ଗ ନ କରିଛନ୍ତି ସେମାନେ ଗୁରୁ କ'ଣ ଜାଣନ୍ତି ନା ଶିଷ୍ୟ କ'ଣ ଜାଣନ୍ତି ନା। କେବଳ ଗୋଟେ ବିଜନେସ, ଭାଗବତର ଦ୍ୱାଦଶ ସ୍କନ୍ଧରେ ସ୍ପଷ୍ଟ ଲେଖା ହେଇଛି କଳି ଯୁଗରେ ଧର୍ମ କ'ଣ, ଧର୍ମ ଅର୍ଥ ଯଶ ସେବନ। ଧର୍ମଟା ବ୍ୟବହାର କରାଯିବ ଅର୍ଥ ଆଉ ଯଶ ପାଇଁ। ଆଉ ବଡ ବାବା ହେଇଗଲା ମାନେ ବହୁତ ଟଙ୍କା ମିଳିଲା ଆଉ ବହୁତ ସମ୍ମାନ ମିଳିଲା। ଭାଗବତର ଦ୍ୱାଦଶ ସ୍କନ୍ଧରେ ସ୍ପଷ୍ଟ କଳି ଯୁଗର ଭବିଷ୍ୟତବାଣୀ ଲେଖା ହେଇଛି। ଗୁରୁର କାର୍ଯ୍ୟ ଗୋଟେ ହେଭି ରେସ୍ପନ୍ସିବିଲିଟି, ଏବଂ ଶିଷ୍ୟ ପ୍ରତ୍ୟେକ ଗୃହସ୍ଥ ସେ ଗୁରୁ ଗ୍ରହଣ କରିବେ। ପ୍ରତ୍ୟେକ ଗୃହସ୍ଥ ମନୁଚ୍ଛା କିଛି କାର୍ଯ୍ୟ, ମନୁଚ୍ଛା କାର୍ଯ୍ୟ କଲା ମାନେ ସେ ପାପ ହିଁ କରିବେ, ନର୍କ ବୁଝିବେ। ଏବଂ ସେ ଗୁରୁ କିଏ ହେବେ, କୃଷ୍ଣ ଭକ୍ତ। ମହାପ୍ରଭୁ କହିଲେ ନା, କିବା ବିପ୍ର କିବା ନ୍ୟାସି ଶୂଦ୍ର କେନ ନୟ, ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ଯିଏ ଗୁରୁଦେବ। ତ ବହୁତ ଗୁରୁଙ୍କ ବିଷୟରେ ଅଛନ୍ତି, ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି। ମହାପ୍ରଭୁ ଯିଏ କୃଷ୍ଣ ତତ୍ତ୍ୱବେତା, ତତ୍ତ୍ୱବେତା ମାନେ କୃଷ୍ଣ ତତ୍ତ୍ୱବେତା ମାନେ ନୁହେଁ ଯେ କୃଷ୍ଣଙ୍କ ବିଷୟରେ ପ୍ରବଚନ ଦେବା। ଆଜିକାଲି ତ ସମସ୍ତେ କୃଷ୍ଣଙ୍କ ବିଷୟରେ ପ୍ରବଚନ ଦେଉଛନ୍ତି, ଏବଂ କୃଷ୍ଣଙ୍କ ବିଷୟରେ ପ୍ରବଚନ ଦେଇ ସାରି ସେସବୁ କହୁଛନ୍ତି କୃଷ୍ଣ ନିରାକାର, କୃଷ୍ଣ ଜଗତର ନାହାନ୍ତି, ସେ ଗୋଟେ ଲମ୍ପଟ ପୁରୁଷ, ମୁଁ ହେଉଛି କୃଷ୍ଣ। କୃଷ୍ଣଙ୍କ ପ୍ରବଚନ ଦେଇ କୃଷ୍ଣଙ୍କୁ ହଟେଇ ଦେଇକି ନିଜେ ବସିଛନ୍ତି କୃଷ୍ଣ ହେଇକି, ତାପରେ ଫଟୋ ସବୁ ବାହାର କରିଦେଇ କୃଷ୍ଣଙ୍କର ଫଟୋ କହୁଛନ୍ତି ମୁଁ ହେଲି ଭଗବାନ ମୋତେ ପୂଜା କର। ଇଏ ତ ଚାଲିଛି ଆପଣ ନା, ଏସବୁ ପାଗଳ ଆମେ ବାସ୍ତବରେ। ଏ ସମାଜର ବହୁତ ବଡ ସନାତନ ଧର୍ମରେ ଅଧର୍ମ ଆମକୁ ଯେତିକି କ୍ଷତି କରିନି, ସନାତନ ଧର୍ମ ନାଁରେ ତଥାକଥିତ ଯେଉଁ ସବୁ ଧର୍ମ ବାହାରିଛି, ଆମର ସନାତନ ଧର୍ମର ସାଧାରଣ ଲୋକମାନଙ୍କୁ ତାଙ୍କ ରୁଚି ଠାରୁ ବହୁତ ଦୂରକୁ ନେଇଗଲା, ବହୁତ ଦୂରକୁ। ସେଥିପାଇଁ ଲୋକମାନେ ଗୀତା ଭାଗବତ ସଂସ୍କୃତିକୁ ବିଶ୍ୱାସ କରିପାରୁନାହାନ୍ତି, ବାସ୍ତବିକ କେଉଁଟା ଠିକ୍ କେଉଁଟା ଭୁଲ। ସମସ୍ତେ ଗୀତା ଭାଗବତର କଥା କହୁଛନ୍ତି, ନିଜ ନିଜର ଓପିନିଅନ୍ ସ୍ଥାପନ କରୁଛନ୍ତି ନା, ଏସବୁ ଗୁରୁର କାର୍ଯ୍ୟ ନୁହେଁ। ଗୁରୁମାନେ ଶାସ୍ତ୍ର ତତ୍ତ୍ୱବେତା, ଯେଇ କୃଷ୍ଣ ତତ୍ତ୍ୱବେତା, କୃଷ୍ଣଙ୍କୁ ତତ୍ତ୍ୱରେ ଜାଣିଥିବ ଏବଂ ଦର୍ଶନ କରିଥିବ ସେ ହେଉଛନ୍ତି ଗୁରୁ, ତତ୍ତ୍ୱ ଦ୍ରଷ୍ଟା। ସେଇ ଗୁରୁଦେବଙ୍କ ନିକଟରୁ ଦେଖିବା ନେବାକୁ ପଡ଼ିବ, ଏବଂ ଗୁରୁଦେବ ଆଦେଶ ଦେବେ ଗୃହସ୍ଥକୁ ଏଇ କର୍ମ କର, ସେଇ ହିସାବରେ କର୍ମ କରିବ। ତେଣୁ ପ୍ରଥମ ଦୁଇଟି ନିୟମ ଗୃହସ୍ଥର ବହୁତ କଥା ଅଛନ୍ତି, ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି। ପ୍ରଥମ ନିୟମ, ଗୃହେଶୁ ଅବସ୍ଥିତ ରାଜନ କ୍ରିୟା କୁର୍ବନ୍ ଯଥୋଚିତ, ଯଥୋଚିତ କର୍ମ କରିବ ଶାସ୍ତ୍ର ଆଉ ଗୁରୁଙ୍କ ନିର୍ଦ୍ଦେଶରେ। ଯେତେବେଳେ ଗୁରୁଦେବ ଆଦେଶ ଦେଇନାହାନ୍ତି ସେତେବେଳେ ଶାସ୍ତ୍ର ନିର୍ଦ୍ଦେଶରେ ଚାଲିବ, ମନ ଇଚ୍ଛା କର୍ମ କରିପାରିବ। ଏବଂ ବାସୁଦେବ ଅର୍ପଣ ସାକ୍ଷା ଉପାସିତ ମହାମୁନି, ବାସୁଦେବଙ୍କୁ ଅର୍ପଣ କରିବେ ସବୁକିଛି। ବାସୁଦେବ ଅର୍ପଣ ଭଗବାନଙ୍କୁ, ସାକ୍ଷାତ ଭଗବାନଙ୍କୁ ସବୁ ଅର୍ପଣ କରିବେ। ଗୃହସ୍ଥ ଯେଉଁ ବିଜନେସ୍ କରିବ, ଚାଷ କରିବ, ଯାହା କିଛି କରିବ, ସବୁ ଅର୍ପଣ କରିବ ଭଗବାନଙ୍କୁ। ମୁଁ ପୂର୍ବ ବର୍ଷ ଏଠି କହିଥିଲି ନା, ଯତ୍ କରୋଷି ଯତ୍ ଅଶ୍ନାସି ଯତ୍ ଜୁହସି, ଅର୍ପଣ କରିବ। ଗୃହସ୍ଥର ନିଜର ପ୍ରପର୍ଟି କିଛି ନାହିଁ, କାରଣ ଜଗତରେ ବାସ୍ତବିକ କାହାର ପ୍ରପର୍ଟି, କାହାର ଧନ କିଛି ନାହିଁ, ସାଧୁର ନାହିଁ କି ଗୃହସ୍ଥର ନାହିଁ, କାହାର ନାହିଁ, ଏକମାତ୍ର ଧନୀ ଭଗବାନ। ଯେତେ ଜଣ ଏଇ ଜଗତକୁ ଆସିଛନ୍ତି, ଆଜି ବି ଯିଏ ଭଗବାନ ସାରିଛନ୍ତି ତାଙ୍କୁ ପଚାରନ୍ତୁ, ସେ ତ ଆସିଥିଲେ ଏଠି ଜନ୍ମ ହେଇ, ଖଣ୍ଡେ କପଡ଼ା ବି ନେଇକି ଆସିନଥିଲେ, ଚଡ଼ି ଜଙ୍ଗିଆ ଖଣ୍ଡେ ପିନ୍ଧିନଥିଲେ, ଲଙ୍ଗଳା ହେଇକି ଆସିଥିଲେ। ଆଉ ସେ ଭଗବାନ ଯେତେବେଳେ ଜଗତରୁ ବିଦାୟ ନେବେ, ତାଙ୍କ ଶିଷ୍ୟମାନେ ବି କପଡ଼ା କାଢି ନେଇ ପଡ଼ିବେ, ଢାଙ୍କି ଦେବେ ଗୋଟେ କପଡ଼ା। କପଡ଼ା ପିନ୍ଧିଲା ବାଲା ଜଣେ ଜଗତରେ ଭଗବାନ ଶ୍ରୀକୃଷ୍ଣ, ଭଗବାନ ଶ୍ରୀରାମ, ସିଏ ଧନ, ସିଏ ଧନୀ। ଗୃହସ୍ଥ କେବେ ହେଲେ କହିପାରିବେନି ଏଟା ମୋର ଧନ ବୋଲି ନା, ବାସୁଦେବ ଅର୍ପଣ ସାକ୍ଷାତ, ସବୁ ବାସୁଦେବ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବ, ସବୁ ଭଗବାନ ପାଇଁ ସେବାର ଲଗେଇବ, ନିଜର ବୟସ, ନିଜର ଅର୍ଥ, ନିଜର ଯାହା କିଛି ଅଛି ସାମର୍ଥ୍ୟ ସବୁ ଭଗବାନ ପାଇଁ ଲଗେଇବ। ଯେଭଳି ଏ ଅନୁଷ୍ଠାନ କରୁଛନ୍ତି ଆମର ଯୁବକ ଭାଇମାନେ ସବୁ ଲାଗିଛନ୍ତି, ନବାବୁ ତାଙ୍କର ଏ ଯେଉଁ ଆମର ଆସିଥିଲେ କ'ଣ ତାଙ୍କର ନାମ, ନା ପୁଷ୍ପମାଳା ଦେଲେ, ହଁ ବିନୟ ବାବୁ, ଦେଖନ୍ତୁ ସେମାନେ ଯୁବକ କିନ୍ତୁ ତାଙ୍କର ସମୟ, ଏଇ ତିନି ଦିନର ଆୟୋଜନ ପାଇଁ ତାଙ୍କର ସମୟ ଏବଂ ତାଙ୍କର ଶକ୍ତିକୁ ବର୍ତ୍ତମାନ ୟୁଜ୍ କରିଛନ୍ତି, କେଉଁଥିପାଇଁ ବାସୁଦେବଙ୍କୁ ଅର୍ପଣ କରିଛନ୍ତି। ଗୃହସ୍ଥର ଧର୍ମ ଏଇଭଳି ପ୍ରତ୍ୟେକ ବଡ଼ ବଡ଼ ଅନୁଷ୍ଠାନ ସବୁ କରିବା ଦରକାର। ଯେଭଳି ଆମର ମ୍ୟାରେଜ ସେରିମୋନି କରାଯାଉଛି, ଦେଖିଲେ ଗୋଟେ ଗୃହସ୍ଥ ତାର ପୁଅ ବାହାରକି ଝିଅ ବିବାହ କରୁଛି, କେତେ ଆନନ୍ଦ। ଯାହା ଅଛି ଲୋନ୍ କରିକି ବି କରୁଛି, ଲୋନ୍ କରି ପୁଅ ବିବାହରେ ଝିଅ ବିବାହ କରୁଛି, ପୁଅ ବିବାହ କରିକି ଲୋନ୍ କରି ପୁଅ ବିବାହ କରିସାରିଲା ପରେ ସେଇ ପୁଅ ହିଁ ତାକୁ ବଢିଆ କିକ୍ ଦଉଛି, କହୁଛି ବାପା ବିବାହ ସରିଗଲା, ତୋର ଡ୍ୟୁଟି ସରିଗଲା, ଘରୁ ଏବେ ବାହାରେ ଯା, ତୁମେ ଯଦି ଘରୁ ନ ବାହାରିବ ମୁଁ ଘରୁ ବାହାରିବି, ମୁଁ ବାନପ୍ରସ୍ଥ ନେଇଯିବି, ଆପଣ ବାନପ୍ରସ୍ଥ ନେବେନି ତ ମୁଁ ବାନପ୍ରସ୍ଥ ନେଇଯିବି। ବାସ୍ ପୁଅ ତାର ବାପାକୁ ଛାଡ଼ି ଦେଇକି ଚାଲିଲା ଭୁବନେଶ୍ୱର ଟାୱାର କିଣିକି ରହିଲା। ଏହା ହଉଛି ନା ଅର୍ପଣ କଲା, କିନ୍ତୁ ଶକ୍ତି ସମୟ ସବୁକିଛି ଅର୍ପଣ କଲେ କଣ ପ୍ରଫିଟ ପାଇଲେ? କିନ୍ତୁ ବାସୁଦେବ ଅର୍ପଣ ସାକ୍ଷାତ ଯାହା କିଛି ଅଛି ଭଗବାନଙ୍କୁ ଅର୍ପଣ କରିବେ। ଯୁବକ ଭାଇମାନେ ବର୍ତ୍ତମାନ ସମୟ ଶକ୍ତିକୁ ପ୍ରଭୁଙ୍କ ସେବା ପାଇଁ ଅର୍ପଣ, ଏଇଟା ବାସୁଦେବ ଅର୍ପଣ। ଯେତେ ଗୃହସ୍ଥ ଅଛନ୍ତି ସମସ୍ତେ ଆନନ୍ଦରେ ଏଭଳି ବଡ଼ ବଡ଼ ଉତ୍ସବ ଭଗବାନ ପାଇଁ କରିବା ଦରକାର, ଏଇଟା ଜୀବନ ସାର୍ଥକ। ଗୃହସ୍ଥର ଏଇଟା ହଉଛି କର୍ତ୍ତବ୍ୟ। ପୁତ୍ର ବିବାହ ତା ମାନେ ଯେ ପୁଅ ବିବାହ କରିବେନି, ହଁ ପୁଅ ବିବାହ କରିବ, ସୁନ୍ଦର ପ୍ରସାଦ କରିବ, ବିବାହର ଦିନ ସୁନ୍ଦର ଡ୍ରେସ୍ ଭଗବାନ ପାଇଁ, ବହୁତ ସୁନ୍ଦର ଡ୍ରେସ୍ କରି ଭଗବାନଙ୍କ ମନ୍ଦିରରେ ନେଇଦେବ ଜଗନ୍ନାଥଙ୍କ ପାଇଁ, ଏବଂ ସୁନ୍ଦର ପ୍ରସାଦ ଯେତେ ଭଗବାନ ପାଇଁ ଆଜି ଯେତେ ସୁନ୍ଦର ପ୍ରସାଦ ହେଇପାରେ ପୂଜାରୀ ଦେବ ନା, ଆଜି ପ୍ରଭୁଙ୍କ ପାଖରେ ଏତେ ସୁନ୍ଦର ପ୍ରସାଦ ସବୁ ଅର୍ପଣ କରିବେ, ବହୁତ ସୁନ୍ଦର ପ୍ରସାଦ ମନ୍ଦିରକୁ ଯେଭଳି ଘରକୁ ସଜାଉଛନ୍ତି। ଗୃହସ୍ଥ ଆଉ ଜଣେ ଭକ୍ତ, ଗୃହସ୍ଥ ଆଉ ଅଭକ୍ତ ଭିତରେ ଏତିକି ପାର୍ଥକ୍ୟ, ବିବାହର ଦିନ ଘରର ଲାଇଟ୍ ଫାଇଟ୍ ସଜା ହଉଛି କି ନାହିଁ, କିନ୍ତୁ ଗୃହସ୍ଥର ଏ କାର୍ଯ୍ୟ ବାସୁଦେବ ଅର୍ପଣ। ଏ ଯୋଉ ପୁଅ ବିଭାଗର ହଉଛି ଏଟା ମୋର ପୁଅ ନୁହେଁ, ଭଗବାନଙ୍କର ପୁଅ। ତେଣୁ ସେଦିନ ଜଲେଶ୍ୱର ଶିବଜୀ ମହାରାଜ ଅଛନ୍ତି ନା, ଜଲେଶ୍ୱର ଜଗନ୍ନାଥଙ୍କ ମନ୍ଦିର ଶିବଜୀଙ୍କ ମନ୍ଦିରକୁ ବହୁତ ସୁନ୍ଦର ଭାବରେ ସଜା ହବ, ସମାନ କାର୍ଯ୍ୟ କରାହବ। କିନ୍ତୁ ବାସୁଦେବ ଅର୍ପଣ ଏ ସଂସାର ଅର୍ପଣ ନାହିଁ, ଆମେ ସବୁ ସଂସାର ଅର୍ପଣ କରୁଛେ। ଗୃହସ୍ଥର ପ୍ରଥମ କାର୍ଯ୍ୟ ସବୁକିଛି ବାସୁଦେବକୁ ଅର୍ପଣ କରିବେ, ପୁଅ ବିଭାଗ ରହୁଛି, ଝିଅ ବିଭାଗ ରହୁଛି, ଯାହା ହଉଛି ଏଟାକୁ ବାସୁଦେବ ଅର୍ପଣ କୁହାଯାଏ। ଏ ତ ବହୁତ ମାନେ ବହୁତ ସୂକ୍ଷ୍ମ ଜିନିଷ, ତାକୁ ତ ବ୍ୟାଖ୍ୟା କରିବାକୁ ଗଲେ ବହୁତ ସମୟ ଲାଗେ। ତା କହୁଛି ଆପଣଙ୍କୁ ଏ ଶିକ୍ଷା ନିହାତି ଦରକାର। ଯଦି ପଚରାଯାଏ ଆପଣ ତ ସବୁ ଆରେଞ୍ଜମେଣ୍ଟ ଜୀବନ ସାରା କଲେ, କାହିଁକି ସୁଖ ରହୁନାହିଁ, ଧନ ରୋଜଗାର କଲେ, ଛୋଟ ପିଲାବେଳୁ ଏତେ ପରିଶ୍ରମ କରି ଚାକିରି ପାଇଲେ, ଘର କରିସାରିଲେ, ଲାଷ୍ଟକୁ ଦେଖିବେ ସୁଖ ନାହିଁ, କାହିଁକି ନା ବାସୁଦେବ ଅର୍ପଣ ହେଇନି। ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ଭଗବାନ ସନ୍ତୁଷ୍ଟ ହେଲେ ହିଁ ଜଣେ ସନ୍ତୁଷ୍ଟ ହେଇପାରିବ। ଯେଭଳି ପ୍ରଭୁପାଦ ଜୀ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, ହାତ ବାସୁଦେବ ଅର୍ପଣ, କେତେ କେତେ ସରଳ କଥା ମୁଁ ଆପଣଙ୍କୁ ବୁଝାଉଛି। ହାତରେ ଗୋଟେ ରସଗୋଲା ଅଛି, ହାତ କେବେ ରସଗୋଲାକୁ ହାତ ରସଗୋଲାଟାକୁ ଖାଇପାରିବ ନା, ରସଗୋଲାଟା ଯେତେ ସୁନ୍ଦର ହେଲେ ବି ଏବଂ ଯେତେ ଟେଷ୍ଟି ହେଲେ ବି ହାତ କେବଳ ଦେଖୁଛି ଧରିଛି, ହାତ ସବୁ ଡ୍ୟୁଟି କରିକି ଆଣିଛି, ପଇସା କମେଇଲା ପରେ ରସଗୋଲାକୁ ନିଜେ କିଣିକି ଦୋକାନରୁ ଆଣିଛି, କିନ୍ତୁ ହାତ କେବେ କହିପାରିବ ନା ମୁଁ ପଇସା କମେଇଲି, ମୁଁ ରସଗୋଲାକୁ ଧରିକି ଆଣିଲି, ମୁଁ ନିଜେ ଖାଇଲି ନା। ସିଏ ଯଦି ଷ୍ଟ୍ରାଇକ୍ କରିବ, ହାତ ଯଦି ଷ୍ଟ୍ରାଇକ୍ କରିବ, ମୁଁ ମୁଖକୁ ଦେବି ନା କିମ୍ବା ପେଟକୁ ଦେବି ନା, ମୋର ଦେବା ଦରକାର ନା, ପେଟ ଖାଲି ବସିକି କେବଳ ଖାଇବ, ମୁଁ ଏତେ କରି ପରିଶ୍ରମ କରିବି, ମୁଁ ନିଜେ ଖାଇବି। ହାତ ରସଗୋଲାଟାକୁ ଧରି ଧରି କ'ଣ ହବ, ୱିକ୍ ହେଇଯିବ। ରସଗୋଲାଟା ତା ହାତରେ ଥିବ କିନ୍ତୁ ୱିକ୍ ହେଇଯିବ, ରସଗୋଲାଟି ସେସବୁ ପଡ଼ିଯିବ, ସେ ଶକ୍ତି ପାଇବ ନା। କିନ୍ତୁ ସେଇ ହାତ ଯେତେବେଳେ ରସଗୋଲାଟାକୁ ପାଟିକି ଦେଇଦେବ, ତାର ସାଙ୍ଗେ ସାଙ୍ଗେ ଶକ୍ତି ଆସିଯିବ, ସେ ଷ୍ଟ୍ରେଙ୍ଥ ପାଇବ। ଆମେ ଯାହା କିଛି ରୋଜଗାର କରୁଛେ, ଆମେ ହାତ ଆମେ ପେଟକୁ ଦେବା ଦରକାର, ଭଗବାନଙ୍କୁ ଅର୍ପଣ କରିଦେବା ଦରକାର, ଭଗବାନଙ୍କୁ ଅର୍ପଣ କରିଦେଲା ପରେ ଆମେ ସୁଖୀ ହେଇଯିବା। ଆମେ ଉପଭୋଗ କରିବା ପାଇଁ ଚାହିଁଲେ ଦୁଃଖ ହିଁ ମିଳିବ। ଦେଖନ୍ତୁ ଗୃହସ୍ଥ ଜୀବନରେ ତ ଖୋଲିକି କହିବାକୁ ପଡୁଛି, ବର୍ତ୍ତମାନ ସମାଜରେ ଲୋକମାନଙ୍କ ଚେତା ଆସିବା ଦରକାର, କେତେ କର୍ମ କରି କରି, କାରଣ କେହି ଶାସ୍ତ୍ର ନିର୍ଦ୍ଦେଶରେ କର୍ମ କରୁନାହାନ୍ତି, ସେଥିପାଇଁ ଫାଇଟିଂ, ଘର ଭିତରେ ଫାଇଟିଂ, ଏଇଟା ଗୋଟେ ପରମ୍ପରା ହେ। ଯେଭଳି ଦେଖିବେ ପିତା ପିତା ଆଉ ମାତା, ବାସୁଦେବାର ପଣ କହୁନି, କର୍ମ କଥା ପ୍ରଥମେ କହୁଛି। ଦେଖନ୍ତୁ ଘରର ଆମର ପରିବେଶ କିଭଳି ହେଇଯାଇଛି, ଏ ଭାଗବତ ସଂସ୍କୃତିକୁ ଛାଡ଼ି ଦେଉ। ଘରେ ପିତା ମାତା କଣ କଲେ ନା, ସେ ବି ଭୋଗରେ ରହିଲେ। ଆପଣ ଆମର ଯୋଉ ପିଢି ବର୍ତ୍ତମାନ ଦେଖୁଛନ୍ତି, ଆପଣମାନେ ଯଦି ଏ ଜିନିଷ ନ ହେବେ, ଆପଣ ପିଲା ଛୁଆ କଣ ଦେଖିବେ? ମୋ ବାପା ମା ବି ଭଗବାନଙ୍କୁ ପୂଜା କରୁନାହାନ୍ତି, କେବଳ ଭୋଗ କରୁଛନ୍ତି, ଟଙ୍କା ଆଣିକି ଟିଭି ଦେଖୁଛନ୍ତି, ମାର୍କେଟ ଯାଉଛନ୍ତି, ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି। ପିଲା କଣ ହବ? ପିଲାର ସେ ସଂସ୍କାର ପଡ଼ିଲା। ତେଣୁ ବର୍ତ୍ତମାନ ଯୋଉ ଗଣ୍ଡଗୋଳ ହଉଛି, ପିତା ଗୃହସ୍ଥର ପିତା ଆଉ ପୁତ୍ର ଭିତରେ, ଏଇଟା ଦେଖନ୍ତୁ କାହିଁକି ଏ ଜିନିଷଟା ଆସୁଛି। ବର୍ତ୍ତମାନ ବିବାହ ହେବା ପରଠାରୁ ପିତା ପୁତ୍ର ସମ୍ବନ୍ଧ ରହୁନି। ବହୁତ ଭକ୍ତ ଆମେ ଦେଖି, ଭକ୍ତ ନୁହନ୍ତି, ବହୁତ ଲୋକ ଆସିକି ଆମ ନିକଟରେ ଗୋଟେ କମ୍ପ୍ଲେନ୍ ହିଁ କରନ୍ତି। ଆମେ ଯେତେବେଳେ ଗୃହସ୍ଥ ଧର୍ମରେ କହୁ ପିତା ମାତାଙ୍କୁ ତୁମକୁ ସେବା କରିବାକୁ ପଡିବ, ସେତେବେଳେ ସିଏ ତ ସାଙ୍ଗେ ସାଙ୍ଗେ ହିଁ କମ୍ପ୍ଲେନ୍ ଆରମ୍ଭ କରିଦିଅନ୍ତି। ମୋ ପିତା ମାତା ଆମକୁ ଠିକସେ ଦେଖୁନାହାନ୍ତି, ପିତା ମାତା ଆମକୁ ଭଲ ପାଉନାହାନ୍ତି। କାହିଁକି ନା, ପିତା ମାତା କାହାକୁ ଭଲ ପାଉଛନ୍ତି? ଯେଉଁ ପୁଅ ବହୁତ ଟଙ୍କା ରୋଜଗାର କରୁଛି, ବାପାକୁ ଦଉଛି, ବାପା ତାର ପଟରେ, ମା ତାର ପଟରେ, ହଉଛି କି ନାହିଁ ଜଗତରେ? ଏଇଟା ପ୍ରତି ଘରେ ଘରେ ହଉଛି, ହଉଛି କି ନାହିଁ? ଆଜ୍ଞା 100% ହଉଛି। ସେ ଭାଇ କହିଲେ 100% ହଉଛି। ଭୁଲ ଦେଖନ୍ତୁ କେଉଁ ସାଇଡ଼ରେ ହଉଛି। ଆମେ ଭାଗବତକୁ ମାନୁନେ, ଭାଗବତର କାରଣ ବାବା ଭାଗବତ କଥା ଶିକ୍ଷା କରିନାହାନ୍ତି କି ଆମକୁ ସେ ଟ୍ରେନିଂ ଦେଇନାହାନ୍ତି। ବାବା ବି ଗୁରୁ ଗ୍ରହଣ କରିନାହାନ୍ତି କି ବାବା ସେ ନିଜେ ଟ୍ରେଣ୍ଡ ପାଇନାହାନ୍ତି କି ଆମେ ବି ନିଜେ ଟ୍ରେଣ୍ଡ ଅପ୍ ହେଇନି, ତେଣୁ ଫାଇଟିଂ ଆସୁଛି। ଯଦି ଜଣେ ବି କେହି ଏ ଜିନିଷ ଜାଣିଥିବ, ସେ ଚେକ୍ ହେଇଯିବ। ମୁଁ ଗୋଟେ ଛୋଟ ଉଦାହରଣ ଦେଉଛି, ଦେଖନ୍ତୁ ଭାଗବତ କହୁଛନ୍ତି ଦୟାଟା କାହା ପ୍ରତି ଅଧିକ ହୁଏ? ଦିନ ପ୍ରତି ନା। ଯେଭଳି ଆପଣଙ୍କର ତିନିଟା ପୁଅ ଅଛନ୍ତି, ଗୋଟେ ପୁଅ ପାରାଲିସିସ, ଗୋଟେ ପୁଅ ପାରାଲିସିସ, ଆପଣ ମାନବିକ ଦୃଷ୍ଟିରୁ ଚିନ୍ତା କରନ୍ତୁ, ଭାଗବତକୁ ଛାଡ଼ି ଦିଅନ୍ତୁ। ଗୋଟେ ପୁଅକୁ ପାରାଲିସିସ ହେଇଯାଇଛି, ଆଉ ଗୋଟେ ପୁଅ ହେଉଛି ବହୁତ ବୁଦ୍ଧିମାନ। ଦୁଇଟି ପୁଅ ଆପଣଙ୍କର ମନେକର, ଆପଣ କାହାକୁ ଭଲ ପାଇବେ? ମାନବୀୟ ଗୁଣ ଦୃଷ୍ଟିରୁ ଆପଣ କୁହନ୍ତୁ, ଆପଣଙ୍କର ଦୟା ସବୁବେଳେ ଅଧିକ ଆସିବ ଯେଉଁ ପୁଅଟି ଅକ୍ଷମ, କିନ୍ତୁ କିଛି କରିପାରୁନି। ଯଦି ଗୋଟେ ପ୍ରକୃତ ଜଣେ ଗୃହସ୍ଥ, ପ୍ରକୃତ ଜଣେ ପିତା, ସେ ସବୁ ସମୟରେ ଅକ୍ଷମ ପ୍ରତି ତାର ଦୟା ଆସିବ, ତାହେଲେ ଆଜିକାଲିର ପିତାମାତା ସେମାନେ ତ ଭାଗବତ ଶୁଣିନାହାନ୍ତି, ପ୍ରକୃତ ଗୃହସ୍ଥ ନୁହନ୍ତି। ଯଦି ଜଣେ ପୁତ୍ର ପଇସା ରୋଜଗାର କରିପାରୁନି, ତା ମାନେ ସେ ଅକ୍ଷମ ପିଲା, ତା ପ୍ରତି ବେଶୀ ଦୟା କରିବା ଦରକାର, ତାକୁ ଆଗେ ବେଶୀ ସେୟାର ଦେବା ଦରକାର। ତାହେଲେ ଏମାନେ କଣ ଗୃହସ୍ଥ ଧର୍ମ ଶିକ୍ଷା ଦେଇଛନ୍ତି ତାଙ୍କ ପିଲାମାନଙ୍କୁ, କୁହନ୍ତା କଣ? ତେଣୁ ପିତା ଭଲ ପାଉନି ଆଉ ପୁତ୍ର ବି, ପୁତ୍ର ଯଦି ଅକ୍ଷମ ହେଇଗଲା, ପିତା ତାକୁ ଭଲ ପାଉନି, ପୁତ୍ର ବି ତ୍ୟାଗ କରିବା ଉଚିତ ନାହିଁ। ପୁତ୍ର ଭାବିବା ଉଚିତ ନାହିଁ ମୋର ବାବା ମତେ ପଚାରିଲାନି, ମୁଁ ଅକ୍ଷମ ବୋଲି ମୋ ବାବାକୁ ରିଜେକ୍ଟ କରିଦେବି, ଇଏ ମୋର ବାବା ନୁହଁ। ଭାଗବତ ଏ ଶିକ୍ଷା ବି ଦେଉନାହାନ୍ତି। ଭାଗବତର ଶିକ୍ଷା ଆଜିକାଲି ଲୋକମାନେ ଗ୍ରହଣ କରିବା ପାଇଁ ବହୁତ 5% ମିଳିବେ, କେବଳ ସର୍ବଧର୍ମ ଗ୍ରହଣ କରିବା ପାଇଁ ଲୋକମାନେ ଶୁଣିବେ। ବାବା ସବୁ ଏକ କଥା କୁହନି, କେମିତି ମୋ ମଜଲିସ୍ ବିଜନେସ୍ ଚାଲିବ, ପିଲା ଛୁଆଙ୍କ ସହିତ ଆନନ୍ଦ ରହିକି ଏ ଦିନ କାଟିବି, ସେଇ କଥା କୁହନ୍ତି। ଏଠି ଆନନ୍ଦ ନାହିଁ ଭାଇ, ଭାଗବତ ଶିକ୍ଷା ଗ୍ରହଣ ନକଲେ ଆନନ୍ଦ ନାହିଁ। ସବୁ ସମୟରେ କେବଳ ଜୀବନରେ କାନ୍ଦି ହେଉଛି ନାହିଁ, ସଂସାର ଗ୍ରସ୍ତ ଜୀବନରେ ବସି ପୁତ୍ର ବି ଚିନ୍ତା କରିବା ଦରକାର। ପିତା ମୋତେ ଯେତେ ତାଡ଼ନା ଦେଲେ ବି, ମୋତେ ଭଲ ନ ପାଇଲେ ବି, ସେ ମୋର ପିତା ନା। କାରଣ ପିତାମାତା ହେଉଛନ୍ତି ପ୍ରଥମ ଗୁରୁ, ପିତାମାତା ପ୍ରଥମ ଗୁରୁ, ଏବଂ ଦ୍ୱିତୀୟ ଗୁରୁ ହେଉଛନ୍ତି ଯିଏ ଦୀକ୍ଷା ପ୍ରଦାନ କରନ୍ତି। ତେଣୁ ପିତାମାତାଙ୍କୁ କୌଣସି ସମୟରେ ତ୍ୟାଗ କରିବା ଉଚିତ ନାହିଁ, ବିଶେଷ କରି ବୃଦ୍ଧ ଅବସ୍ଥାରେ କେବେ ତ୍ୟାଗର ବସ୍ତୁ ନୁହନ୍ତି, ପିତାମାତାଙ୍କୁ କେବେ ତ୍ୟାଗ କରାଯାଏ ଯେକୌଣସି କଣ୍ଡିସନରେ। ଏବଂ ପିତାଙ୍କର ଯେତେ ଦୋଷ ଥିଲେ, ଆପଣଙ୍କର ଯେତେ ଦୋଷ ଥିଲେ ବି, ହଁ ଭକ୍ତ ହେଲେ ଏସବୁ ଶିକ୍ଷା କରିବାକୁ ପଡିବ। ଦେଖନ୍ତୁ ଆପଣଙ୍କର ପିତା କଣ ଏତେ ଶତ୍ରୁ ପ୍ରହ୍ଲାଦ ମହାରାଜ ଭଳି, ପ୍ରହ୍ଲାଦ ମହାରାଜଙ୍କ ପ୍ରତି ଯେଭଳି ତାଙ୍କର ଶତ୍ରୁ ହୋଇଥିଲେ ତାଙ୍କର ପିତା ହିରଣ୍ୟକଶିପୁ, ଆପଣଙ୍କ ପିତା କଣ ହିରଣ୍ୟକଶିପୁ? କେବେ ହିରଣ୍ୟକଶିପୁ ନଥିଲେ। ଜଗତରେ ପିତା ପୁତ୍ର ପ୍ରତି କିଭଳି ବ୍ୟବହାର କରିଛି, ହୀନ ବ୍ୟବହାର ଦେଖନ୍ତୁ ହିରଣ୍ୟକଶିପୁ ନିକଟ। ହିରଣ୍ୟକଶିପୁ ନିଜ ପୁତ୍ରକୁ ଏବଂ ଚାରି ପୁତ୍ର ଭିତରେ ସବୁଠୁ ସୁନ୍ଦର ସୁଗୁଣ ପୁତ୍ର ପ୍ରହ୍ଲାଦ, ଲାଦ ଆହ୍ଲାଦ ସଂଲାଦ ପ୍ରହ୍ଲାଦ, ଏବଂ ତିନି ପୁତ୍ର ଅସୁର ଗୁଣରେ ଗୁଣି ଥିଲେ। ପ୍ରହ୍ଲାଦଙ୍କର ଗୋଟିଏ ଭୁଲ କଣ ଥିଲା, ସେ ଅସୁର ହବାକୁ ଚାହୁଁନଥିଲା, ସେ ଭଗବାନଙ୍କୁ ଟିକେ ଭଜନ କରିବା ପାଇଁ ଚାହୁଁଥିଲା। ଯିଏ ଭଦ୍ର ହବା ପାଇଁ ଚାହୁଁଥିଲା, ଯିଏ ଭଗବାନଙ୍କୁ ଭଜନ କରିବା ପାଇଁ ଚାହୁଁଥିଲା, ସେଭଳି ପୁତ୍ରକୁ ହିରଣ୍ୟକଶିପୁ କଣ ଦଣ୍ଡ ନ ଦେଇଛି କୁହନ୍ତୁ? ଆପଣ କଣ ଆପଣଙ୍କ ପିତା ନିକଟରୁ ସେ ଦଣ୍ଡ ପାଇଛନ୍ତି? ପାଇନାହାନ୍ତି। ଆପଣ କେମିତି ରିଜେକ୍ଟ କରିଦେଉଛନ୍ତି? ଏବଂ ଦିନେ ମୁଖ ଖୋଲି ପ୍ରହ୍ଲାଦ ତାଙ୍କର ପିତାଙ୍କୁ ଅସତ୍ ବ୍ୟବହାର କରିନାହାନ୍ତି, ଦିନେ ନାହିଁ, ସବୁ ସମୟରେ ହେ ଅସୁର ବର୍ଜ୍ୟ, ହେ ଅସୁର ଶ୍ରେଷ୍ଠ, ହେ ପିତା, ହେ ତାତ, ସବୁ ସମୟରେ ଡାକିଛନ୍ତି। ଭାଗବତ ସବୁ ଲୋକ ଭାବନ୍ତି ଭାଗବତ କେବଳ ବାବାଜୀ ମାନଙ୍କ ପାଇଁ ଶିକ୍ଷା, ନାହିଁ, ଭାଗବତ କେବଳ ଗୃହସ୍ଥ ମାନଙ୍କ ପାଇଁ ଶିକ୍ଷା। ଦୁଇ ତିନିଟି ସମ୍ବାଦ ଛାଡ଼ିଦେଲେ ସବୁ ଗୃହସ୍ଥ ମାନଙ୍କର ଶିକ୍ଷା, ଗୃହସ୍ଥ ଜାଣିବା ଦରକାର। ପ୍ରହ୍ଲାଦ ଏତେ କଷ୍ଟ ପାଉଛନ୍ତି, ଆପଣ ଚିନ୍ତା କରନ୍ତୁ, ପ୍ରହ୍ଲାଦ ଚାହିଁଥିଲେ ଘର ଛାଡ଼ିକି ପଳେଇଥିଲେ, ଯିଏ ହରିକୁ ଏତେ ବିଶ୍ୱାସ କରୁଛନ୍ତି ସେ ତ ଘର ଛାଡ଼ିକି ପଳେଇଥିଲେ, ସବୁ ସମସ୍ୟାର ସମାଧାନ ହେଇଥାନ୍ତା କି ନାହିଁ? ପ୍ରହ୍ଲାଦ କିନ୍ତୁ ଗୃହତ୍ୟାଗ କରିଗଲେ ନା, ଗୃହତ୍ୟାଗ କରିକି ଗଲେ ନା, କିମ୍ବା ପିତାଙ୍କୁ ଜବାବ ଦେଲେ ନା, ପିତାଙ୍କୁ ଦିନେ ପଚାରିଲେ ନା, ବାବା ମୋର କଣ ଦୋଷ, ମୁଁ ହରିଭଜନ କରୁଛି, ମୋତେ କାହିଁକି ଆପଣ ଦଣ୍ଡ ଦେଉଛନ୍ତି? ନା। ଏବଂ ଯେଉଁ ପୁତ୍ର ସମ୍ମୁଖରେ ବାପା ଆଦେଶ ଦେଉଛନ୍ତି ଅସୁରମାନଙ୍କୁ, ଏ ଅସୁର ମନ୍ତ୍ରୀମାନଙ୍କୁ, ଏ ଅସୁର ମନ୍ତ୍ରୀମାନେ, ଇଏ ହରିଭଜନ ମୋ ସମ୍ମୁଖରେ କରିବା ପାଇଁ ଚାହୁଁଛି, ଆପଣ କଣ କର ନା, ଆକୁ ବିଷ ଦିଅ, ସମ୍ବୋଜ ଶୟନାସନେ, ଆକୁ ସବୁ ଉପାୟ ସର୍ବ ଉପାୟ ହନ୍ତବ୍ୟମ ସମ୍ବୋଜ ଶୟନାସନେ। ଆପଣଙ୍କ ପିତା ତ ଏହା କରିନାହାନ୍ତି ନା, ଗୃହସ୍ଥ ଶିଖିବା ଦରକାର। ଶାସ୍ତ୍ର ନ ପଢ଼ିଲେ କଣ ହବ, ଘର ଭିତରେ ତ କଳି କେଜିଆ, ତୁମେ ତ ପାପ କମେଇଲ, ତୁମ ପିତା ମାତାଙ୍କୁ ତ୍ୟାଗ କରିବ, ତୁମେ ତ ପାପ କମେଇଲ ନା, ଉଦ୍ଧାର କେମିତି ହବ? ପ୍ରହ୍ଲାଦ ମହାରାଜଙ୍କ ସମ୍ମୁଖରେ କହୁଛନ୍ତି ହିରଣ୍ୟକଶିପୁ, ସର୍ବ ଉପାୟ ହନ୍ତବ୍ୟମ, ହେ ଅସୁର ଅସୁର ସୈନ୍ୟଗଣ, ଯେତେ ମାରିବାର ଯେତେ ଉପାୟ ଅଛି ଜଗତରେ, ଖୋଲ ଶାସ୍ତ୍ର ଖୋଲ, ସବୁ ଉପାୟରେ ସମ୍ବୋଜ ଶୟନ ଆସନେ। ଅସୁର ଅସୁରମାନେ ପଚାରୁଛନ୍ତି ସୈନ୍ୟମାନେ, ଆଜ୍ଞା ଛୋଟ ବାଳକ କିଏ, ବାଳକ ଯେତେ ଦୋଷ କଲେ ବି ତାକୁ ମାରିବା ଉଚିତ ନାହିଁ। ହିରଣ୍ୟକଶିପୁ ଏତେ ନିଷ୍ଠୁର, ସେ କହୁଛି ନାହିଁ, ସମ୍ବୋଜ ଶୟନ ଆସନେ, ଏପରିକି ଭୋଜନ କରିବା ଅବସ୍ଥାରେ, ଶୋଇବା ଅବସ୍ଥାରେ ବାଳକକୁ ମାର। ଆଉ ପ୍ରହ୍ଲାଦ ନିଜ କାନରେ ଶୁଣିଛନ୍ତି ବାପାଙ୍କର ଏ ପ୍ରବଚନ, ଏବଂ କେବଳ ଏତିକି କହୁନାହାନ୍ତି, ହିରଣ୍ୟକଶିପୁ କହୁଛନ୍ତି, ସୁହୃତ ଲିଙ୍ଗଧର ଶତ୍ରୁ ଦୃଷ୍ଟ ଏବଂ ମୁନି ଇନ୍ଦ୍ରିୟ, ସାଧୁମାନଙ୍କର ଯେଭଳି ଇନ୍ଦ୍ରିୟ ହେଉଛି ଶତ୍ରୁ, ମୋର ଇଏ ପୁତ୍ର ହେଲେ ବି ଇଏ ମୋର ଶତ୍ରୁ, ତେଣୁ ଆକୁ ମାରିଦିଅ, ସବୁ ଉପାୟରେ ମାର। ପ୍ରହ୍ଲାଦ ସବୁ ଶୁଣିଲେ, କିନ୍ତୁ କେବେ ଆପଣ କୁହନ୍ତୁ ପ୍ରହ୍ଲାଦ କେବେ କାନ୍ଦିଛନ୍ତି କି, କେବେ ଭଗବାନଙ୍କୁ ଡାକିଛନ୍ତି କି, ପ୍ରଭୁ ମୋତେ କାହିଁକି ଏତେ ଦଣ୍ଡ ଦଉଛ, କେବେ ପିତାଙ୍କୁ ଉତ୍ତର ଦେଇଛନ୍ତି କି, କେବେ ଡିଷ୍ଟର୍ବ ହେଇନାହାନ୍ତି? ପ୍ରହ୍ଲାଦ କେବେ ଡିଷ୍ଟର୍ବ ହେଇନାହାନ୍ତି, କିନ୍ତୁ ପ୍ରହ୍ଲାଦଙ୍କର ବାପା ତାଙ୍କୁ ଦଣ୍ଡ ଦେଇକି ସେ ଡିଷ୍ଟର୍ବ କରୁଥିଲେ, କାହିଁକି ନା, ପ୍ରହ୍ଲାଦ ଗୁରୁ ଗ୍ରହଣ କରିଥିଲେ, ନାରଦ ମୁନିଙ୍କ ନିକଟରୁ ପ୍ରବଚନ ଶୁଣିଥିଲେ, ସେ ବିଲକୁଲ ଡିଷ୍ଟର୍ବ ନୁହନ୍ତି, ସେ ଜାଣନ୍ତି ସଂସାରର ନୀତି ଏୟା, ବିଲକୁଲ ଡିଷ୍ଟର୍ବ ନାହିଁ। ବ୍ରହ୍ମ ଭୂତ ପ୍ରସନ୍ନାତ୍ମା ନ ସୁଚତି ନ କାଂକ୍ଷତି, ଯିଏ ବ୍ରହ୍ମଭୂତ ସ୍ଥିତିରେ ଅଛି, ଯିଏ ଭଗବାନଙ୍କର ନିୟମ ଜାଣିଛି, ସେ ସୋଚନା କରିବ ନା, କିଛି କାମନା କରିବ ନା। ପ୍ରହ୍ଲାଦ ସେଭଳି, ଆରେ ଯେଉଁ ସମ୍ମୁଖରେ ବାପା ଏଭଳି ଗାଳି ଦେଉଛନ୍ତି, ଏଭଳି ଆଦେଶ ଦେଉଛନ୍ତି, ଦଣ୍ଡ ଦେଉଛନ୍ତି, ତଥାପି ଅମ୍ଳାନ ବଦନରେ ପ୍ରହ୍ଲାଦ ସହିଲେ, କିଛି କୁହନ୍ତୁ ଆପଣ ସହିଛନ୍ତି ଆପଣ ପିତାଙ୍କର ଏତିକି ଜିନିଷ କେବେ ପିତାକୁ ଭଳି ତ୍ୟାଗ କରିଦେଉଛନ୍ତି କାରଣ ପିତା ଗୁରୁ ଗ୍ରହଣ କରିନଥିଲେ ଶାସ୍ତ୍ର ନିୟମ ଜାଣିନଥିଲେ ଆପଣ ଜାଣନ୍ତୁ ଆପଣ ପିତାଙ୍କ ପ୍ରତି ଡ୍ୟୁଟି କରନ୍ତୁ ଭକ୍ତ ହେଲେ ଏଇ ଲାଭ ଭାଗବତ ଜାଣିଲେ ଏଇ ଲାଭ ଆପଣ ଆଟଲିଷ୍ଟ ପିତା ମାତାଙ୍କର ସେବା କରିବେ ପ୍ରଥମ ଅବସ୍ଥାରେ ତାପରେ ତ ଭଗବତ ସେବା ଆଉ ଯେତେବେଳେ ଭଗବାନ ଯେତେବେଳେ ପ୍ରହ୍ଲାଦ ମା ନୃସିଂହଦେବଙ୍କୁ ନୃସିଂହଦେବ ଯେତେବେଳେ ହିରଣ୍ୟକଶିପୁଙ୍କୁ ବଦ୍ଧ କଲେ ସେତେବେଳେ ହିରଣ୍ୟକଶିପୁ ବଦ୍ଧ ସରିଲା ପରେ ଭଗବାନ ନୃସିଂହଦେବ ପ୍ରହ୍ଲାଦ କହୁଛନ୍ତି ପ୍ରହ୍ଲାଦ ମୁଁ ଭକ୍ତ ତୁମ ପାଇଁ ହିଁ ଆସିଛି କେବଳ ଏବଂ ମୋର କାମନା ମୋର ଇଚ୍ଛା ମୁଁ ତୁମକୁ ବର ଦେବା ପାଇଁ ଚାହୁଁଛି ମୁଁ ତୁମକୁ ବର ଦେବା ପାଇଁ ଚାହୁଁଛି ତୁମର କଣ ବର ତୁମେ ଭାଗ କିନ୍ତୁ ପ୍ରହ୍ଲାଦ ଏତେ ଚାଲାକ ଭଗବାନ ଜଣେ ଭକ୍ତ ନିକଟ ପରାସ୍ତ ହେଇଥିଲେ ସବୁ ସମୟରେ ଅସୁର କୂଳରେ ଜନ୍ମ ହେଇ ପ୍ରହ୍ଲାଦ ଭଗବାନ ବାରବାର ପରାସ୍ତ କରିଦେଲେ ବାରବାର ପରାସ୍ତ କରିଦେଲେ ସାତ ବର୍ଷର ବାଳକ ଭଗବାନଙ୍କର ମଥାକୁ ବିଚଳିତ କରିଦେଲେ ସୀତା ଭଗବାନଙ୍କୁ କହୁଛନ୍ତି ଯେଭଳି ବାପାଙ୍କ ଆଗରେ ନିର୍ଭୀକ ହେଇ କୁହନ୍ତି ଭଗବାନଙ୍କ ସମ୍ମୁଖରେ ନୃସିଂହଦେବଙ୍କ ସମ୍ମୁଖରେ କହୁଛନ୍ତି ପ୍ରଭୁ ଆପଣ କଣ ମୋତେ ଭାବୁଛନ୍ତି ମୁଁ ବେପାରୀ ବୋଲି ମୁଁ ବେପାରୀ ନୁହେଁ ଯିଏ ଭଗବାନଙ୍କୁ ଭକ୍ତି କରି କିଛି ମାଗେ ସେ ବେପାରୀ ମୁଁ ବେପାରୀ ନୁହେଁ ଭଗବାନ ଚକି ଦିଏ ନୃସିଂହଦେବ ଚକି ଦିଏ ଆରେ ସାତ ବର୍ଷର ବାଳକ ମୁଁ ନିଜେ ଭଗବାନ ବର ଦେବା ପାଇଁ ଚାହୁଁଛି ମୁଁ ବରଦର୍ଶବ ମୋତେ ଏ କଥା ସିଏ କହୁଛି ଭଗବାନ ଖୁସି ଅଛି ଅନ୍ତରେ ବହୁତ ଖୁସି ଚକି ଦେଇକି ନୃସିଂହଦେବ ଚାହୁଁଛନ୍ତି ପ୍ରଭୁ ମୁଁ ବେପାରୀ ନୁହେଁ ବେପାରୀ କିଛି ଦିଏ କିଛି ଚା ମୁଁ ଭକ୍ତ ଆଉ ଯଦି ଆପଣ ବର ଦେବା ପାଇଁ ଚାହୁଁଛନ୍ତି ମୋତେ ଗୋଟିଏ ବର ଦିଅନ୍ତୁ କାରଣ ପ୍ରହ୍ଲାଦ ଜାଣନ୍ତି ପ୍ରହ୍ଲାଦ କହୁଛନ୍ତି ଆପଣ ଯେଉଁ ବର ଦେବା ପାଇଁ ଚାହୁଁଛନ୍ତି ମୁଁ ଜାଣେ କାରଣ ମୁଁ ଅସୁର କୂଳରେ ଜନ୍ମ ହେଇଛି ମୁଁ ରଜଗୁଣରେ ଜନ୍ମ ହେଇଛି ଏବଂ ଆପଣ ଚାହୁଁଛନ୍ତି ମୋତେ କିଛି ଭୌତିକ ବର ଦେବା ପାଇଁ କିନ୍ତୁ ମୁଁ ଜଗତରେ କି ବର ଆପଣଙ୍କୁ ମାଗିବି ମୁଁ ଆଖି ଆଗରେ ଦେଖିଲି ମୋର ପିତା ରାଜାଧିରାଜ 33 କୋଟି ଦେବତା ବ୍ରହ୍ମା ଆଉ ଶିବଜୀଙ୍କ ଛଡ଼ା ସମସ୍ତେ ଆସି ଏଠି ପ୍ରେଜେଣ୍ଟ ପକେଇ ମୁଁ ବାବାଙ୍କ ଦରବାରରେ ଯାଆନ୍ତି କିନ୍ତୁ ଏତେ ବଡ ସମ୍ପତ୍ତିର ଅଧିକାରୀ ହେଇ ମୁଁ ଆଖି ଆଗରେ ଦେଖିଲି ଆପଣ ତାକୁ ବିନାଶ କଲେ ଆଉ ମୁଁ ଆପଣଙ୍କ ନିକଟରୁ କେଉଁ ବର ମାଗେ ଗୋଟିଏ ବର ମୋତେ ଦିଅନ୍ତୁ ପ୍ରଥମ ମୋ ପାଇଁ ମୁଁ ବର ମାଗୁଛି ମୋର ଅନ୍ତରରେ କୌଣସି କାମନା ନ ଆସୁ ଏବଂ ଦ୍ୱିତୀୟ ବର ମାଗିଲେ ମୋର ପିତାଙ୍କୁ ଆପଣ ଉଦ୍ଧାର କରିବେ ଶିଖନ୍ତୁ ଯେଉଁ ବାପା ତାଙ୍କୁ ବିଷ ଦେଇଛନ୍ତି ଏବଂ ନିଜେ ଶୁଣିଛନ୍ତି ଏ କଥା ପ୍ରହ୍ଲାଦ ଭଗବାନଙ୍କ ଆଗରେ ଭଗବାନଙ୍କ ସମ୍ମୁଖରେ ପ୍ରହ୍ଲାଦ କାନ୍ଦି କାନ୍ଦି କହୁଛନ୍ତି ତାଙ୍କର ଦୁଃଖ ନଥିଲା ଯେ ଭଗବାନ ତାଙ୍କୁ ମାରିଦେଇଛନ୍ତି ତାଙ୍କର ପିତାଙ୍କୁ ନା ସିଏ ଏଇଥିପାଇଁ କହୁଛନ୍ତି ଯେ ପ୍ରଭୁ ଆପଣ ଆସିଛନ୍ତି ଏତେ କଷ୍ଟ ସହି କେବଳ ମୋ ପିତା ପାଇଁ କାରଣ ମୋ ପିତା ବଡ଼ ନୃଶଂସ ଥିଲେ ଅସୁର ଗୁଣ ସମ୍ପନ୍ନ ଥିଲେ ତେଣୁ ଏଭଳି ଅସୁର ଲୋକକୁ ଆପଣ କୃପା କରନ୍ତୁ ଟିକେ ଦୟା କର ଭଗବାନ ନୃସିଂହଦେବ କହିଲେ ନା ପ୍ରହ୍ଲାଦ ପ୍ରହ୍ଲାଦ ତୁମର କଣ ବର ସେତେବେଳେ ସେ ଏଇ ଶ୍ଳୋକ କହିଛନ୍ତି ପ୍ରଭୁ ମୁଁ ଏ ସଂସାରରୁ ଉଦ୍ଧାର ପାଇବା ପାଇଁ ଚାହୁଁନି ମୁଁ ସେଇମାନଙ୍କ ପାଇଁ ଚିନ୍ତା କରୁଛି ଯେଉଁମାନେ କେବଳ ଏଇ ସଂସାର ସୁଖରେ ଜୀବନକୁ ବ୍ୟତୀତ କରୁଛନ୍ତି ଆପଣ ତାଙ୍କୁ ଆଗେ ଉଦ୍ଧାର କରନ୍ତୁ ତାପରେ ମୁଁ ବୈକୁଣ୍ଠକୁ ଯିବି ତା ପୂର୍ବରୁ ମୁଁ ବୈକୁଣ୍ଠକୁ ଯିବି ଚିନ୍ତା କର ଏବଂ କହିଲେ ଠିକ ଅଛି ମୋତେ ଗୋଟିଏ ବର ଦିଅନ୍ତୁ ଏବଂ ଦ୍ୱିତୀୟ ବର ମୋ ପିତାଙ୍କୁ ଆପଣ ଉଦ୍ଧାର କରିଦେବେ ଭଗବାନ ବହୁତ ଦୁଃଖିତ ହେଇଗଲେ ଭଗବାନ ନୃସିଂହଦେବ ଏତେ ଭୟ ଉଗ୍ର ନୃସିଂହ ରୂପରେ ଥିଲେ କିନ୍ତୁ ଭଗବାନ କେବେ ନୃସିଂହ ରୂପରେ କ୍ରନ୍ଦନ କରିନଥିଲେ କିନ୍ତୁ ଭଗବାନ ତ କାନ୍ଦିଲେ ପୁରା ଭଗବାନ କହିଲେ ଏତେ ପରିଶ୍ରମ କରି ବ୍ରହ୍ମାର ବର ସବୁଠୁ ଶ୍ରେଷ୍ଠ ଭକ୍ତ ବ୍ରହ୍ମାର ବରକୁ ମୁଁ ଫେଲ୍ କରିକି ଆସିଲି କେବଳ ପ୍ରହ୍ଲାଦଙ୍କୁ ଖୁସି ଦେବା ପାଇଁ ଆନନ୍ଦ ଦେବା ପାଇଁ କିନ୍ତୁ ପ୍ରହ୍ଲାଦ ଆଜି କାନ୍ଦୁଛି ନା ଦୁଃଖ କରୁଛି ପ୍ରହ୍ଲାଦ ଦୁଃଖ କରୁନଥିଲେ କାରଣ ତାର ପିତାର କଥା ସେ ସୂଚନା କରୁଛି ଭଗବାନ ବହୁତ ମନ ଦୁଃଖ କଲେ ଭଗବାନ ସେଠୁ ଆଶୀର୍ବାଦ ଦେଲେ ଏବଂ ଭଗବାନ କହୁଛନ୍ତି ପ୍ରହ୍ଲାଦ ମହାରାଜ ପ୍ରହ୍ଲାଦ ତୁମେ କିଭଳି ଭାବୁଛ ଯେ ତୁମର ପିତାଙ୍କ ମୁଁ ଉଦ୍ଧାର କରିନି ବୋଲି ତ୍ରିସପ୍ତ ଭି ପିତା ପୁତ୍ର ପିତୃଭି ସହ ନଗ ଯତ୍ ସାଧୋଜି କୁଳ ଜାତ ବୈଷ୍ଣବ କୁଳ ଭାବନା ହେ ପ୍ରହ୍ଲାଦ ତୁମ ଭଳି ଭକ୍ତ ଯେଉଁଠି ଜନ୍ମ ହେଇଛନ୍ତି ତୁମର ପିତାଙ୍କର त्रिसप्तमी पिता पुत्र पुत्र सहित एक पुरुष समस्त उद्धार पाई भक्त केवल आम पाई नुहे भक्त भक्त जी जगत से केवल भावना तार लाभ आर लाभ नुहे से स्वार्थपर नुहे भक्तिर जेकोसी अनुष्ठान स्वार्थपरता नुहे जेभली ए जलेश्वर तो बहुत बड़ पुण्य स्थान महाप्रभु बाटे आसी जलेश्वर महादेव अच्छा आप चिंता करूँ ये जो अनुष्ठान हूँ के बड़ स्वार्थ बेस्ट वेलफेयर आक्टिविटीज जो मैंने कहार एत टा खर्च कर माइक लगे प्रवचन करुच नाम कीर्तन करुच कहीं गरीब को बांटुन गरीब को खाया दि गरीब को साहय कर सर्विस टू मैन कैंड सर्विस टू गड कह मानव सेवा ही ईश्वर सेवा जदि सर्विस टू मैन कैंड सर्विस टू गड मानव सेवा ईश्वर सेवा ईश्वर सेवा कहीं मानव सेवा हमी कह केते जन मानव को सेवा करी अपने ईश्वर को संतुष्ट करी परी बे अपने को स्त्री अपने पिला छुआ को सेवा करी के निजर बोली कहीं के तांको सेवा करी तांको संतुष्ट करी परना केते जन मानव को अपने संतुष्ट करी यदि मानव को सेवा करी ईश्वर को संतुष्ट करी तो ईश्वर संतुष्ट ले मानव कहीं मानव सेवा कहीं ना हम कहीं ना हम ये वेलफेयर एक्टिविटीज ना कहतु ये टाउन रे वर्तमान आटलिस्ट हजार मदुआ थे कि ना मु खोला लो आ भय भी करे आटलिस्ट टाउन ले हजार जन लोग मद पीऊे बाखर कहर कौन उपाय उद्धार ए समाज करी नेता माने करी वेलफेयर एक्टिविटीज जो माने करी कौन करी जड़े मद्यप प्रतिदिन मद्यपान करते अभ्यस्त हो छाड़ा को चाहिए भी छाड़ पार एवं आ पाप कमे कमी चलिए किसी पुण्य कमी पार नहीं कारण मद्यपाई कौन से प्राचीन शास्त्र ना जी मद्यपता प्राचीन कौन शास्त्र ना केवल अग्नि डे कि मरले से लंप प्रदान कर पोड़ी मर प्राचीन ना युद्ध मरले से प्राचीन मद्यपाई किसी प्राचीन ना कि नाम संकीर्तन जो नाम संकीर्तन केवल मदुआ जाऊँ शुणु बास कि अज्ञात भाव आस गए प्रणाम करू टे कि दुई टंका सी दौ तार प्राप्त प्राश्चित हो गला मु कहूनी विष्णु दूत मान कहते स्तेन सुरपा मित्र दुख ब्रह्म गुरुतल स्त्री राज पितृ रोहता जे चौपात कि नपरा जो मान शास्त्र जो मान प्राश्चित से उद्धार पाइबार कौन सी रास्ता ना से मानी रास्ता स्तेन जो चोरी करते अति आत्मीय निकट रू सुरापा मद्यप मित्र धूप बंधु को जो मैंने आघात करते बंधु बिजनेस करते बंधु को ठका ब्रह्महा गुरुत अल्पगा ब्रह्मघात सतान आजिकल तो गृहस्थ नाम सुख कर गर्भर सतान मान मार मान उद्धार केमती हम कौन ब्रह्महा गुरुत अल्पगा जो मैंने गुरुपत्नी गाँव राजा स्त्री राज पितृ गोहंता जो मैंने स्त्री हत्या कर राज हत्या कर गोबद्ध कर उद्धार कौन सी शास्त्र प्राश्चित ना जो प्राश्चित व्यवस्था अच्छी कलिजुगर की प्राश्चित करने को समय कहीं मदुआ कौन प्राश्चित कर सर्वेशादम एव सुनिष्कृतम नाम व्याहरण विष्णु जत्त विषयामती जदि भगवान नाम कीर्तन टे कर दिए मद्यप ही था ब्रह्मघाती था गुरुतल्पघाई था संगे संगता प्राश्चित भागवत षष्ठ स्कंद द्वितीय अध्याय खोल पढ़ हरे कृष्णा 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 हरे 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 राम 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 हरे हरे देख तुम्हें वेलफेयर एक्टिविटीज कमी देवे किभली जनमंगलकर कार्य नाम संकीर्तन कर मिनिस्टर मान आसवे कौन क्रीड़ा स्पोर्ट्स युवक मान प्राइज दिया ସେଥିପାଇଁ ଇନାଗୁରେସନ କରାଗଲା ଷ୍ଟାଡିୟମରେ। ଏଥିପାଇଁ କୋଟି କୋଟି ଟଙ୍କା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ନା। ଆପଣ ଦୁଃଖୀ ଦରିଦ୍ରଙ୍କୁ ସେବା କରୁନାହାନ୍ତି। ଆରେ ଦୁଃଖୀ ଜଣେ କାହିଁକି ହେଇଛି? ଦୁଃଖୀ ଦରିଦ୍ରର ସେବାକୁ କେହି ଦୁର କରିପାରିବେ ନା। ଜଗତରେ ସମସ୍ତେ ଦୁଃଖୀ, କିନ୍ତୁ ଦୁଃଖୀ ଦରିଦ୍ରର ସବୁଠୁ ବଡ଼ ସେବା ସେ କାହିଁକି ଦୁଃଖୀ ତାକୁ ଜଣେଇବା ଦରକାର। ଦୁଃଖ ଦୂର କରିବେ କେବଳ ଦୁଃଖ ହାରି। ତେଣୁ ଆମେ ଦୁଃଖ ହାରିଙ୍କ ନିକଟକୁ ପଠଉଛୁ, ଆମେ ଆଉ ଜଣେ ଦୁଃଖୀଙ୍କ ନିକଟକୁ ପଠଉନୁ। ଯିଏ ଆଜି ଦୁଃଖ ହରଣ କରିବା ପାଇଁ ଯାଉଛନ୍ତି ସେମାନେ ନିଜେ ଦୁଃଖରେ ପଡୁଛନ୍ତି। ଜଣେ ଦୁଃଖୀ ଗୋଟେ ଦୁଃଖର ଦୁଃଖ କେମିତି ଦୂର କରିବ? ତେଣୁ ଦୁଃଖ ହାରି ନିକଟକୁ ଯାଆନ୍ତୁ, ଜଗନ୍ନାଥଙ୍କ ଶରଣ ନିଅନ୍ତୁ, ଆମେ ଶିକ୍ଷା ଦେଉଛୁ। ତେଣୁ ଆପଣ ଭାବନ୍ତୁ ନା, ଯେଉଁ ଅନୁଷ୍ଠାନ ହେଉଛି ଏଥିରେ ଜନମଙ୍ଗଳକର କାର୍ଯ୍ୟ କିଛି ନାହିଁ, କେବଳ ଯେଉଁ ନାମ କୀର୍ତ୍ତନ ହେଉଛି ଛପନ ମାଦଳ ନାହିଁ, ତିନି ଦିନ କୀର୍ତ୍ତନ, ଯେତେ ଡିପୋଜିଟ୍ ହେଇକି ପାପ ଏଇଠି ରହୁଛି ସବୁ ନ୍ୟୁଟ୍ରାଲ। କି ଶାସ୍ତ୍ର କହୁଛନ୍ତି ଜଲେଶ୍ୱର ପବିତ୍ର, ଇଦମେବ ସୁନିଷ୍କୃତମ, ଇ ଏକମାତ୍ର ପ୍ରାଶ୍ଚିତ। ଏଥିପାଇଁ ସମସ୍ତେ ସାହାଯ୍ୟ କରିବା ଦରକାର। ଏଟା ଭାବନ୍ତୁ ନା, ଏଥିରେ ଜନମଙ୍ଗଳ କିଛି କାର୍ଯ୍ୟ ନାହିଁ। ବାବାମାନେ କ'ଣ, ଲୋକମାନଙ୍କର ପ୍ରଶ୍ନ, ବାବାମାନେ କ'ଣ କରୁଛନ୍ତି ଆମକୁ ଦେଖିଲା ମାନେ କୁହନ୍ତି, ଆପଣମାନେ କ'ଣ ଜନମଙ୍ଗଳକର କାର୍ଯ୍ୟ କରୁଛନ୍ତି? ଆରେ ଭାଇ, ଇଏ ସବୁଠୁ ବଡ଼ ଜନମଙ୍ଗଳକର କାର୍ଯ୍ୟ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, କୁହନ୍ତୁ ନା କେତେ ଜଣ ମଦୁଆଙ୍କୁ ପରିବର୍ତ୍ତନ କରିଛି? କେତେଜଣ ମଦୁଆଙ୍କୁ ପରିବର୍ତ୍ତନ କରିଛି? ଲିଷ୍ଟ ଦେବୁ ଗଭର୍ଣ୍ଣମେଣ୍ଟ, ଆମେ ଲିଷ୍ଟ ଦେବୁ ଶହ ଶହ ମଦୁଆଙ୍କୁ ଆମେ ପରିବର୍ତ୍ତନ କରିକି ଆଣୁଛୁ। ଆପଣ କୁହନ୍ତୁ ଆମେମାନେ କ'ଣ ହେଇଥାନ୍ତୁ? ଏ ସମାଜର ଶିକ୍ଷା ଦିଆଯାଉଛି, ଯଦି ଆମେମାନେ ପ୍ରଭୁପାଦ ଗ୍ରନ୍ଥ ନ ପଢ଼ି ଆମେ ଯଦି ଭକ୍ତମାନଙ୍କୁ ନ ଭେଟିଥାନ୍ତୁ ଆମେ କ'ଣ ହେଇଥାନ୍ତୁ? ତେଣୁ ଜଣେ ବ୍ୟକ୍ତି, ତୁମେ ମଦକୁ ବନ୍ଦ କରିବା ପାଇଁ, ନିଶା ନିବାରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛ, ଅଥବା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିପାରୁନ, ଆମେ ଶହ ଶହ ବ୍ୟକ୍ତିକୁ ପରିବର୍ତ୍ତନ କରୁଛୁ, ଏଇଟା ଜନମଙ୍ଗଳ କାର୍ଯ୍ୟ ନୁହେଁ? ଶାସ୍ତ୍ର ବୁଝିବା ଦରକାର। ମୁଁ ପ୍ରହ୍ଲାଦ ମହାରାଜଙ୍କ କଥା, ପ୍ରହ୍ଲାଦ ମହାରାଜ କେତେ ବଡ଼ ଉପକାର କଲେ ଦେଖନ୍ତୁ। ଗୃହସ୍ଥ ଯେଉଁମାନେ ସେମାନେ ଗୁରୁ ଗ୍ରହଣ କରିକି, ପିତା ଯଦି ଗୁରୁ ଗ୍ରହଣ କରିନି, ପୁତ୍ର ଗୁରୁ ଗ୍ରହଣ କରିବା ଦରକାର, ଶୁଣିବା ଦରକାର ଭାଗବତକୁ, ତାହେଲେ ଆଟଲିଷ୍ଟ ତାର ପିତାର ପିତା ଅସୁର ହଉ, ପିତା ତାକୁ ଭଲ ନ ପାଉ, ତାକୁ ଉଦ୍ଧାର କରିବ। ହିରଣ୍ୟକଶିପୁ ପ୍ରହ୍ଲାଦର ସବୁ ବିରୁଦ୍ଧ ଆଚରଣ କରିଛନ୍ତି, କିନ୍ତୁ ପ୍ରହ୍ଲାଦ କେତେ ଜନମଙ୍ଗଳ, ପିତା ମଙ୍ଗଳକର, ପିତୃମଙ୍ଗଳକର କାର୍ଯ୍ୟ କରୁଛନ୍ତି ଦେଖନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ମୋ ପିତାକୁ ବଦ୍ଧ କଲେ, ତାଙ୍କୁ ଟିକେ ଉଦ୍ଧାର କରିଦିଅନ୍ତୁ। ଭଗବାନ ସେଠି କହିଲେ, ଆରେ ତୋ ପିତା ଉଦ୍ଧାର ହେଇଯାଇଛନ୍ତି, ଏକୋଇଶ ପୁରୁଷ ଉଦ୍ଧାର ହେଇଛନ୍ତି ତୋ ପିତାଙ୍କ ସହ, ତୁମ ସହ, କାହିଁକି ନା ତୁମ ଭଳି ବୈଷ୍ଣବ, ତୁମ ଭଳି ଭକ୍ତ ଜନ୍ମ ହେଇଛନ୍ତି। ଆଉ ଭଗବାନ ନୃସିଂହଦେବ ସେଇ ଅବତାରରେ ଶପଥ ନେଲେ, ଭଗବାନ ଶପଥ ନେଲେ, ହେ ପ୍ରହ୍ଲାଦ, ମୁଁ ଆଜିଠାରୁ ତୁମ ନିକଟରେ ଶପଥ କରି କହୁଛି, ତୁମ ବଂଶରେ ମୁଁ କାହାକୁ ଆଉ ମାରିବି ନା। ଭଗବାନ କାହାକୁ ଆଉ ମାରିନାହାନ୍ତି। ବାଣାସୁର ଭଗବାନ ଶିବଜୀଙ୍କ ସପକ୍ଷ ହେଇକି, ଶିବଜୀଙ୍କୁ ନେଇ ଭଗବାନ ଶ୍ରୀକୃଷ୍ଣ ସହିତ ଯୁଦ୍ଧ କରୁଛନ୍ତି, ପୁଣି ବି ଭଗବାନ ତାଙ୍କୁ ମାରିନାହାନ୍ତି, ସବୁ ହାତକୁ କାଟିଦେଇ ଶେଷରେ ତାଙ୍କୁ ଶିବଜୀଙ୍କର ପାର୍ଶ୍ୱଦ କରିଦେଲେ। ବ୍ରହ୍ମାଜୀ ଆସି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ଶପଥ କରିଥିଲେ ପ୍ରହ୍ଲାଦ ମହାରାଜଙ୍କ ନିକଟରେ କାହାକୁ ବଦ୍ଧ କରିବେ ନା ତାଙ୍କ ବଂଶରେ। ଭଗବାନ କହିଲେ, ମୁଁ ଜାଣେ, ପିତାଙ୍କୁ ଉଦ୍ଧାର କଲେ ବଂଶ ପରମ୍ପରା ପାଇଁ ମୁକ୍ତିର ଉପାୟ ଖୋଲି ଦେଇଗଲେ। ତେଣୁ ଗୃହସ୍ଥ ଯେଉଁ ଯଥୋଚିତ କର୍ମ କରିବ, ଆପଣ ଭାବନ୍ତୁ ନା, ଯେଉଁ ପିତା ପୁତ୍ର ଭିତରେ ଯେଉଁ ଗଣ୍ଡଗୋଳ ଚାଲିଛି, ଏର ସମସ୍ୟାର ସମାଧାନ କେବେ ହବ ନା, କେବେ ହବ ନା। ପିତା ପୁତ୍ର ଦୋଷ ଦଉଛି, ପୁତ୍ର ପିତାର ଦୋଷ ଦଉଛି। ମୁଁ ତ ଆସିଲି ଦିଲ୍ଲୀରୁ, ଯେତେବେଳେ 5 ତାରିଖ ଦିନ ଆସିଲି, ଇଣ୍ଡିଗୋରେ ଆସୁଛୁ, ଆମେ ଫ୍ଲାଇଟ୍ରେ ଆସୁଛୁ, ଜଣେ ଆଇଏଏସ୍ ଅଫିସର ତାଙ୍କ ସ୍ତ୍ରୀ ବସିଛନ୍ତି, ସ୍ତ୍ରୀ କେବଳ ତାର ପିତା ତା ପୁଅ ବିରୁଦ୍ଧରେ ହିଁ କହୁଛି ତା ସ୍ୱାମୀ ନିକଟରେ। ଦେଖୁ ତାର ସ୍ତ୍ରୀକୁ କିଛି କହୁନି, ଆମେ ଗୋଟେ ଶାଶୁ ଶ୍ୱଶୁର ଯାଇଛି, ସେ ତାର ବୋହୁଟା ଶୋଇକି ରହୁଛି 7 ପର୍ଯ୍ୟନ୍ତ, ଟିକେ ଉଠିକି ଚାହା ବି କରିକି ଦଉନି। ଆଉ ମୁଁ କହିଲି ପୁଅକୁ, ସେ କହୁ ତୁମେ ତା ସ୍ୱଭାବ ଜାଣିଛ, ମତେ କାହିଁକି କହୁଛ? ଆଉ ମା ଏ କଥା କହୁଛି, ବାପା ଶୁଣୁଛି ବସି, କଣ କରିବ, ବୁଢା ବସି ଶୁଣୁଛି। ଦେଖନ୍ତୁ, ନିଜେ ଜନ୍ମ କରିଛି ମା, ସେ ପୁତ୍ରକୁ ଆଜି କ୍ରିଟିସାଇଜ୍ କରୁ, ସେ କେବେ ପରିବର୍ତ୍ତନ ହେଇପାରିବ ନା, ମା ଏଠିକି ଆସିବା ନା, ଆଉ ପୁତ୍ର ବି ପିତାକୁ ଭଲ ପାଉ, ଏ ସମସ୍ୟାର ସମାଧାନ କଣ? ଆଉ ବିବାହ ହବ ମାନେ ତ ପିଲା ଜନ୍ମ କରିବ ନା, ତୁମ ପିଲା ତ ତୁମକୁ ସେମିତି ଟ୍ରିଟମେଣ୍ଟ କରିବ, ମା ସବୁଠୁ କ୍ଷମାଶୀଳ ଲୋକ, ମା ପୁତ୍ର ଦୋଷ ଦେଖିବା ଉଚିତ ନୁହେଁ। ଯେଉଁ ମା ପୁଅକୁ କୋଳରେ ବସିଥିବା ସମୟରେ ମଳତ୍ୟାଗ କଲେ ସେ ମା ପୋଛି ଦିଏ, ସେଇ ମା ଆଜି କଣ କରୁଛି ଦେଖନ୍ତୁ, ପୁତ୍ର ବିରୁଦ୍ଧରେ କହୁଛି, ଗୋଟିଏ ପୁଅ ଭଲ ପାଉଛି ଗୋଟିଏ ପୁଅ ଭଲ ପାଉଛି, ସମସ୍ୟାର ସମାଧାନ କଣ? ଭାଗବତ ନାରଦ ମୁନି କହୁଛନ୍ତି, ଭାଗବତକୁ ନ ଧରିଲେ କେବେ ସମସ୍ୟାର ସମାଧାନ କରିପାରିବା ନା। ଆଉ ଜଗତରେ ଯେତେ ଜଣ ପ୍ରବଚନ ଦିଅନ୍ତୁ, ଯେତେ ଯାହା କଥା କୁହନ୍ତୁ, ଭାଗବତ ସିଦ୍ଧାନ୍ତକୁ ନ ଆଣିଲେ କେହି ସମସ୍ୟାର ସମାଧାନ କରିପାରିବା ନା। ସେ ତ ନାରଦ ମୁନି କହୁଛନ୍ତି, ଗୃହସ୍ଥୁ ଅବଶିତ ରାଜନ କ୍ରିୟା କୁର୍ବନ ଯଥୋଚିତ ବାସୁଦେବ ଅର୍ପଣ ସାକ୍ଷାତ ଉପାସିତ ମହାମୁନି। ସବୁ ବାସୁଦେବଙ୍କୁ ଅର୍ପଣ କରିବେ, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବେ, ଏ ପିଲା ଛୁଆ ଧନ ସମ୍ପତ୍ତି ଯାହା ଅଛି ଏସବୁ ପ୍ରଭୁଙ୍କର, ପ୍ରଭୁ ଆପଣଙ୍କର। ଜୀବନରେ ସବୁଠୁ ବେଷ୍ଟ ଜିନିଷ ଭଗବାନ ଦେବା ଦରକାର। ଯେଭଳି ଏଠି ନାମ ସଂକୀର୍ତ୍ତନ ହେଉଛି, ଆପଣଙ୍କ ଜୀବନରେ ଯେତେ ଧନ ରୋଜଗାର କରିଛନ୍ତି, ଯେତେ ଯାହାକୁ ଦେଇଛନ୍ତି, ସବୁଠୁ ଅଧିକା ସମ୍ପତ୍ତି ଏଠି ଦେବା ଦରକାର, ଅଧିକା ସମ୍ପତ୍ତି ଦେବା ଦରକାର। ଅଧିକା ସମ୍ପତ୍ତି ଶାଳୀ ବାହାଘରରେ ବା ପୁଅ ବାହାଘରରେ ଦେବା ଉଚିତ ନୁହେଁ, ତାହେଲେ ଆପଣଙ୍କ ଜୀବନ କୃତାର୍ଥ। ଇଏ ମୁଁ ଖୋଲା କଥା କହେ, ଏଇଟା ଏଇଟା ହିଁ ବାସ୍ତବିକ ଜୀବନ, ବାସ୍ତବିକ ଜୀବନ। ମୀରାବାଈ ଯୁବତୀ ଅବସ୍ଥାରେ ସେ କହିଲେ, ନା ଏଇ ମୋ ଜୀବନର ସାର୍ଥକ, ଯୁବକ ହୁଅ ଯୁବତୀ ହୁଅ ବହୁତ ଭକ୍ତ କୁ, ତାହେଲେ ତୁମେ ବିବାହ ହେଇକି କମ୍ ସେ କମ୍ ଭକ୍ତ ହୁଅ। ଆରେ ଭାଇ, ବିବାହ ହେଲା ପରେ ଗୋଲାପ ଫୁଲ ତାଜା ଅଛି ନା, ତାଜା ଗୋଲାପ ଫୁଲକୁ ଜଗନ୍ନାଥଙ୍କୁ ଦେବା ଦରକାର। ବାସି ଗୋଲାପ ଫୁଲ ଦେଇ କି ଲାଭ ଅଛି? ଜୀବନର ସବୁଠୁ ମୂଲ୍ୟବାନ ସମୟ ହେଉଛି ଯୌବନ ଅବସ୍ଥା। ଏଇ ଯୌବନ ଅବସ୍ଥାକୁ ମୀରାବାଈ ଦେଇଦେଲେ, ମୁଁ ପ୍ରଭୁଙ୍କ ମୁଁ କୃଷ୍ଣଙ୍କ ସେବାରେ ଲାଗିଲି। ଯୁବକ ଅବସ୍ଥାରେ ଭଗବାନ ପାଇଁ କର୍ମ କରିବା ଦରକାର, ଯୁବକ ଅବସ୍ଥାରେ ଧର୍ମ କମେଇବା ଦରକାର, ଏଇଟା ବେଷ୍ଟ ଗିଫ୍ଟ ଭଗବାନ ପାଇଁ। ବୃଦ୍ଧ ଅବସ୍ଥାରେ କଣ କରିବେ? ଜଙ୍କ ଆଇରନ ସଂସାରରେ ପଶିଲା ମାନେ ଓଫ, ଏତେ କଳୁଷିତ ବ୍ୟକ୍ତି ହେଇଯାଏ, ଏତେ କୁଟିଳ ହେଇଯାଏ, ଯଦି ଭକ୍ତ ସଙ୍ଗ କର ତ ଫେରିପାରିବ ନଚେତ ବହୁ କଷ୍ଟ, ଏ ରାସ୍ତା ବଡ କୁଟିଳ ରାସ୍ତା। ବେଷ୍ଟ ଜିନିଷ ସବୁ ଭଗବାନ ଦେବା ଦରକାର, ଯୁବକ ଅବସ୍ଥାରେ ସେବା କରିବେ, ବିବାହ ହେଲେ ବି ଯୁବକ ଅବସ୍ଥାରେ ଭଗବାନଙ୍କୁ ସବୁ ଜିନିଷ। ଆଜି ଅର୍ଥ ଅଛି, ହଁ ଭଗବାନଙ୍କ ଅନୁଷ୍ଠାନ ହେଉଛି, ମୁଁ ସବୁଠୁ ଅଧିକ ଡୋନେସନ ଦେବି। ଇଏ ଜୀବନ, ଏ ବାସୁଦେବ ଅର୍ପଣ। ଗୃହସ୍ଥକୁ ଏଭଳି ଭାବରେ ଚଳିବାକୁ ପଡିବ, କାରଣ ଗୃହସ୍ଥର ବାସ୍ତବିକ କିଛି ନାହିଁ, ସିଏ ସବୁବେଳେ କରିବ ପିତା ଭାଇ ବନ୍ଧୁ ସବୁ ହେଉଛି ମୋର କୃଷ୍ଣ, ମୋର ଏ ପୁଅ ନୁହନ୍ତି ଭଗବାନଙ୍କର ପୁତ୍ର। ଯୋଉ ନାମ ସଂକୀର୍ତ୍ତନ ହେଉଛି ଏ ଭଗବାନଙ୍କର କାର୍ଯ୍ୟ, ମୋ ଧନ ଯାହା ଅଛି ମୁଁ ଭଗବାନ ସେବାର ଲଗେଇ କି। ଆଜ୍ଞା, ଏଭଳି ଜଣେ ବହୁତ ରେୟାର ଲୋକ ପାଇବେ, ବହୁତ ରେୟାର ଏମିତି ଲୋକ, ଏସବୁ ଭାଗବତର ଶିକ୍ଷା ନାହିଁ କେମିତି ଚଳିବେ। ଆମର ବୋଲିତେ ପ୍ରଭୁ ଆର କିଛୁ ନାହିଁ, ଆମର ବୋଲିତେ ପ୍ରଭୁ ଆର କିଛୁ আমার বলিতে প্রভু আর কিছু নাই, তুমি তো আমার মাত্র পিতা বন্ধু ভাই, প্রভু তুমি মোর পিতা, প্রভু জগন্নাথ তুমি মোর পিতা, তুমি মোর মাতা, তুমি মোর বন্ধু, তুমি মোর ভাই। এই জগন্নাথ কহিবে, তোর যে পিলা ছুঁ আছন্তি, তোর বন্ধু বান্ধব অছি, আমার অছি কি নাই, আমার সব অছি। এটি কহছেন বন্ধু দ্বারা সুতা সুত, বন্ধু स्त्री पुत्र कन्या बंधु दारा सुता सुत तब दासी दास हे जगन्नाथ ये तुम्हारा दासी ये दास आपण दासी दास हेतु मुझे संपर्क रखी मोर पिला छुआ ये घर को आपन को अर्पण कर दी सब मोर नुहे से तो संबंध सबे आमार प्रयास कार्य करुष्ट करने आपण को संतुष्ट करने कर्म करेतु एम आप सहित संश्लिष्ट अच्छा एम भी मुझे अर्पण कर दे भक्तर जो पुह भक्तर जो झी गृहस्थर जो पुह झी तार पुह झी नुह लोक मैं तो बहुत चिंता कर मो झी बहि पार्ल तुम झी कौन बहुत तुम्हें जगन्नाथ को डाकुच तुम झील न भी पाई पारे तुम्हें गोटे परसेंट तुम्हें गोटे परसेंट ओरेडी है भगवान हंड्रेड परसेंट ओरेडी होती अरे भगवान लोक कौन कहे देख ये भगवान भक्त हो तार झील भी बाहर पारे लोक तुमको बदनाम करे भगवान को बदनाम करे ना भगवान बेस ओरेडी होती ना तुम अपेक्षा जो तो यही भावनार तुम्हें जिते व्यस्त हो ना तुम पाई 1% प्रॉब्लम भगवान पाई 100% तुम्हें भगवान का शरणागत अच तुम्हें यदि अर्पण कर वासुदेव अर्पणम साक्षात लोक मैंने कहते ना कहीं भगवान जगन्नाथ डाक शुणुना जगन्नाथ कहीं डाक शुणी जगन्नाथ कौन तुम बारमासिया तुम दुख पड़ा जगन्नाथ खाली मंदिर खोलिकी बस दुख शुणापी सुख बेले मत मांस खाई हाफ पैंट पिंधिक नाचिक बुढ़ा हुए सर हाँ जगन्नाथ कौन बारमासिया सी केवल बस तुम चाकर सेवा करने पूर्वर लोक मान क्या शुणुले कहीं शुणुले बास सबकि अर्पण कर भगवान निकट को सुख दुख से बंद होते तुम कर दुख पड़ा बेलू डाकि दुख पड़ी दुख रु टे पार है भगवान रास्त प्रभु बाय बाय जगन्नाथ आप रास्ता रुट मोर काम सर ये असुर भक्त हिरण्यकशिपु रावण बर पाईगले प्रभु आपन विदाय नियंतु मोर रास्त मुझे चलिए मोर प्लान अलग अच्छे कलिजुग के भगवान को भक्ति करुंतु उद्धार पाइबापी सब निजर फायदा जगन्नाथ तुम्हें केवल मो फायदा को साहय कर जब भगवान फायदार पूरण न कर पारे जगन्नाथ को छाड़ तारिणी पाखे आप्लिकेसन पका तारिणी कल तो ठीक अच्छे आउ को बाबा पाखे पका सब कहीं निजी अर्पण करने चाहूना गृहस्थर प्रथम कार्य वासुदेव अर्पणम साक्षात उपासित महामुनि धन जीवन जौवन पुत्र सबक भगवान को अर्पण कर दे बास अरे भाई तुम दायित्व तुम्हें नौ छो ना भगवान कहीं मुड़े आप देख गोटे छोट पिला गोटे छोट एग्जांपल दे गोटे छोट पिला कांथर चल थो माँ से पढ़ु उठु पढ़ु माँ से घर काम कर छोट पिला चाहिए अरे छोट पिला तर निजे चलु चलु माँ तो कह ठीक अच्छे चलु से पढ़ु पढ़ी शिखु छोट पिला तो चली न पारि पढ़ की भो भई कांद माँ तो निकट को जीव कि नहीं जीव पिला से आमे जो आम बोझ आम भारत वासुदेव को अर्पण करें जगन्नाथ को अर्पण करें ये मोर स्त्री ये मोर पिला यार दायित्व मुझे निज बोझ उठा उठा कत बाट उठा भगवान कहीं सा प्रथम गृहस्थ ब्रह्मचार्य तो गृहस्थ धर्म कथ कह ब्रह्मचार्य भी सही अवस्था समस्त सबकि वासुदेव को अर्पण करने को वासुदेव अर्पण प्रभु ये सब आपण आपण दायित्व ना पड़े ये तो शिक्षा करने पड़ा ना गुरु ग्रहण कले गुरुदेव एक कथा कहते गुरु केवे कहते ना तुम्हें कर्म कर कर्म कर गुरु केवे कर्म करने अरे कर्म मान भगवत कर्म कर भगवत निर्देश कर्म कर गुरु केवे कह हाँ तुम अंडा बेपार कर छेली बेपार कर तो जहाँ कर मठ को खाली पैसा पठे तो एक नंबर शिष्य ये गुरु कार्य ना गुरु प्रथम कार्य शिष्य को पाप रास्त निवृत्त करे बापा यहाँ तोर ड्यूट ना सुंदर उपदेश देव कि वासुदेव को अर्पण कर सबकि देखु द्रौपदी के सेवा करते युवती अवस्था द्रौपदी गुरु किए थे वशिष्ठ कन्या अवस्था युवती अवस्था वशिष्ठ को सेवा करते कितु वशिष्ठ सेवा कला वशिष्ठ से भाई गुरु नी कहले ଯେ ଦ୍ରୌପଦୀ ମୁଁ ତୁମ ଉପରେ ବହୁତ ପ୍ରସନ୍ନ, ତୁମେ ଗୋଟେ ସୁନ୍ଦର ବର ପା, ତୁମକୁ ସୁନ୍ଦର ବର ମିଳିବ, ସୁନ୍ଦର ଶାଶୁ ଘରକୁ ଯିବ। ଏବଂ ଗୋଟିଏ କଥା ବଶିଷ୍ଠ କହିଥିଲେ, କ'ଣ କହିଥିଲେ, ଦ୍ରୌପଦୀ ଯେତେବେଳେ ତୁମେ ଅସହାୟ ବିପଦରେ ପଡ଼ିବ ସେତେବେଳେ ହରିଙ୍କୁ ସ୍ମରଣ କରିବ, କୃଷ୍ଣଙ୍କୁ ସ୍ମରଣ କରିବ। ଗୁରୁ ଏଇ ଗୋଟିଏ ସମ୍ପତ୍ତି ଦେଇଥିଲେ ତାଙ୍କୁ, ଏବଂ ଯେଉଁଠି ପଞ୍ଚୁ ପାଣ୍ଡବ ଅଛନ୍ତି ସମସ୍ତେ ପାଞ୍ଚ ଗୁଣରେ ଗୁଣି ଦ୍ରୌପଦୀଙ୍କୁ ବସ୍ତ୍ର ହରଣ କରାଯାଉଛି, କିନ୍ତୁ ଦ୍ରୌପଦୀ ସେ ପର୍ଯ୍ୟନ୍ତ ନିଜ ବୋଝ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଗୋଟେ ହାତରେ ବସ୍ତ୍ର ଧରିଛନ୍ତି ନା, ଗୋଟିଏ ହାତରେ ବସ୍ତ୍ର ଧରିଛନ୍ତି, ସେ ପର୍ଯ୍ୟନ୍ତ ଭଗବାନ ଦ୍ୱାରକାର ଥାଏ ଅନ୍ୟ ମନସ୍କ ହେଲେଣି, ସତ୍ୟଭାମ ଜାଣିଲେଣି, ସତ୍ୟଭାମ ରୁକ୍ମିଣୀ ସତ୍ୟଭାମ ଜାଣିଲେଣି, କିନ୍ତୁ ଭଗବାନ ବସ୍ତ୍ର ଅବତାର ହଉନାହାନ୍ତି, ବସ୍ତ୍ର ଭିତରେ ପ୍ରବେଶ କରୁନାହାନ୍ତି, କାହିଁକି? ଆରେ ଇଏ ତ ମୋତେ ଅର୍ପଣ କରିନି, ଆହୁରି ଗୋଟେ ପରସେଣ୍ଟ ରହିଯାଇଛି, ହାତ ଉପରେ ତାର ଭରସା ରହିଛି ନା, ବସ୍ତ୍ର ହାତଟାକୁ ବ୍ୟବହାର କରୁଛି, ମୁଁ ବସ୍ତ୍ରଟାକୁ ଧରିକି ମୋ ଶକ୍ତି ବଳରେ ଅଟକେଇ ଦେବି। ଦ୍ରୌପଦୀ ଶେଷ ସମୟରେ ଚିନ୍ତା କରୁଛନ୍ତି, ଆରେ ମୋର ଗୁରୁଦେବ କହିଥିଲେ ତ ବାସୁଦେବ ଅର୍ପଣ, ମୁଁ ଗୁରୁଦେବ କହିଥିଲେ ବିପଦ ପଡ଼ିଲେ ଯେତେବେଳେ ତୁମକୁ କେହି ସାହାଯ୍ୟ କରିପାରିବ ନା, ତୁମେ ଗୋବିନ୍ଦଙ୍କୁ ସ୍ମରଣ କରିବ, ଡାକିଲେ ସାଙ୍ଗେ ସାଙ୍ଗେ ଗୁରୁଙ୍କ ନିକଟରୁ ଶିଖିଥିଲେ, ସାଙ୍ଗେ ସାଙ୍ଗେ ହାତ ଟେକିଦେଲେ ଭଗବାନ ବସ୍ତ୍ର ଅବତାର। ବାସ୍ତବିକ ଜଗତରେ କେହି ଆପଣଙ୍କୁ ସାହାଯ୍ୟ କରିବେ ନା, ଭଗବାନ ସାହାଯ୍ୟ କରିବେ, ଭଗବାନ କହିବେ ନା କେହି ଜଣେ ଜଣଙ୍କୁ ସାହାଯ୍ୟ କରିବେ, କାରଣ ବ୍ୟକ୍ତି ସମସ୍ତେ ଅସହାୟରେ ପଡ଼ିଛନ୍ତି, ସମସ୍ତେ ଅସହାୟ, କେହି ଜଣେ କାହାକୁ ସାହାଯ୍ୟ କରିପାରିବେ ନା, ସମସ୍ତଙ୍କ ହାତ ବନ୍ଧା ହେଇଛି। ଆରେ ହାତ ଖୋଲା ଲୋକ କିଏ ଅଛି, ଯେଭଳି ପ୍ରଭୁପାଦ ସବୁବେଳେ ଉଦାହରଣ ଦିଅନ୍ତି, ସମୁଦ୍ର ଭିତରେ ଯେତେ ଏକ୍ସପର୍ଟ ସୁଇମର ହଉ, ଭଲ ପହଁରାଳି ଲୋକ ହଉ, ତାକୁ ସମୁଦ୍ର ଭିତରେ ଛାଡ଼ି ଦିଆଯିବ, ଜଣେ ବୁଡ଼ି ଯାଉଥିବ, ଜଣେ ବୁଡ଼ିଯିବା ଲୋକକୁ ଆଉ ଜଣେ ପହଁରାଳି ଉଠେଇ ପାରିବ, କାରଣ ସିଏ ବୁଡ଼ିଯିବ ଯେ ତାକୁ ଉଠେଇବ, ସମୁଦ୍ର ନା, ଏଇ ଭବ ସମୁଦ୍ରରେ କେହି ସାହାଯ୍ୟ କରିପାରିବେ ନା। ବାସ୍ତବରେ ଭଗବାନ ବାସୁଦେବ ଅର୍ପଣ, ଭଗବାନଙ୍କୁ ସବୁ ଅର୍ପଣ କରିବାକୁ ପଡିବ ସବୁ। ସେଥିପାଇଁ ନାରଦମୁନି କହୁଛନ୍ତି, ଗୃହସ୍ଥ ସବୁ କିଛି ପ୍ରଭୁ, ଏ ସଂସାର, ଏ ପିଲା, ଏ ଧନ, ଏସବୁ ଆପଣଙ୍କ ମୁଖର ନୁହେଁ, ଲୋକମାନେ କହିବେନି ଆଜ୍ଞା ଇଏ କାହାରିକି ସବୁ ଭଗବାନ ଦେଇଛନ୍ତି, ଆଉ ଭଗବାନ ଯଦି ଦେଇଛନ୍ତି, ଯେତେବେଳେ ଚନ୍ଦନ ବାବୁ ଆମର ପ୍ରେସିଡେଣ୍ଟ ବାବୁ ଯେତେବେଳେ ଯିବେ ଆଜ୍ଞା ଭିକ୍ଷା ଦେଲେ ସବୁ, ତ ଆରେ ନା ସବୁ ଭଗବାନ ଦେଇଛନ୍ତି, ସବୁ ଭଗବାନ ଦେଇଛନ୍ତି, ଘରଟା ତ ଭଗବାନଙ୍କ ଦଉ ନା ଭଗବାନଙ୍କର ଧନ, ଆଜ୍ଞା ଆମେ ଆଉ ଭଗବାନଙ୍କୁ କ'ଣ ଦେଇପାରିବୁ, ଭଗବାନ ସବୁ ଦେଇଛନ୍ତି କହୁଛନ୍ତି, ପୁଣି ଦେଲା ବେଳକୁ ଭଗବାନଙ୍କୁ ଆମେ ଆଉ କ'ଣ ଦେଇପାରିବୁ, ଭଗବାନଙ୍କୁ କ'ଣ ଦେଇପାରିବ, ଭଗବାନ ଯାହା ଦେଇଛନ୍ତି ତାକୁ ଦିଅ, ଇଏ ମୁଖରେ କହିଲେ ଆମେ ଭଗବାନଙ୍କୁ ସବୁ ଅର୍ପଣ କରିଦେବୁ, ସବୁ ତ ଭଗବାନଙ୍କର, ମୁଖରେ କହିଲେ ହବନି, ବାସୁଦେବ ଅର୍ପଣ, ଜୀବନରେ ଯାହା କିଛି ରୋଜଗାର କରିଛନ୍ତି, ଯାହା କିଛି ଶକ୍ତି ସାମର୍ଥ୍ୟ ଧନ ସୁନ୍ଦର ଯୌବନ ଘର ଯାହା ଅଛି ସବୁ ପ୍ରଭୁ ଆପଣଙ୍କର, ଆପଣଙ୍କର କହିଲେ ହବ, ସେବାରେ ଲଗେଇବେ, ବାସ ସୁନ୍ଦର ବିଲ୍ଡିଂ ଅଛି ଜଗନ୍ନାଥଙ୍କର ମନ୍ଦିର, ଅର୍ଥ ଅଛି ଅନୁଷ୍ଠାନ ଦାନ, ଭାଗବତ ପ୍ରବଚନ, ନାମ ସଂକୀର୍ତ୍ତନ, ପ୍ରଭୁଙ୍କ ମନ୍ଦିରରେ ସେବା, ପ୍ରସାଦ ବିତରଣ, ଏଇ ବାସୁଦେବ ଅର୍ପଣ, ଇଏ ଗୃହସ୍ଥର ଜୀବନ, ଏଇଟା ନ କଲେ ଘରେ ଘରେ ଫାଇଟ, କାହାକୁ କହିବେ, ସ୍ତ୍ରୀକୁ କ'ଣ କୁହନ୍ତି, ଧର୍ମ ଧର୍ମ ପତ୍ନୀ ନା, ଅର୍ଦ୍ଧାଙ୍ଗିନୀ, ଅର୍ଦ୍ଧାଙ୍ଗିନୀ, କୌଣସି ଯୁଗରେ କଳି କଳିଯୁଗ ବ୍ୟତୀତ କୌଣସି ଯୁଗରେ କଳି ନଥିଲା, ସ୍ୱାମୀ ସ୍ତ୍ରୀ ଭିତରେ କେବେ କଳି ନଥିଲା। ସେ ଶ୍ଳୋକ ହଉଛନ୍ତି, ଦାମ୍ପତ୍ୟ କଳହ ନାସ୍ତି ଯତ୍ର ଶ୍ରୀ ସ୍ୱର୍ଣ୍ଣାବତ, କେଉଁ ଯୁଗରେ ସ୍ୱାମୀ ସ୍ତ୍ରୀ ଭିତରେ କଳହ ହଉନଥିଲା, କଳି ଯୁଗରେ, ସେଥିପାଇଁ ଲକ୍ଷ୍ମୀ ନାହିଁ, ଯେଉଁଠି ସ୍ୱାମୀ ସ୍ତ୍ରୀ ଭିତରେ କଳହ ସେଠି ଲକ୍ଷ୍ମୀ ରହିବେନି। ଆଉ ଇଏ ତ ଏତେ ଖତରନାକ ଯୁଗ, ସମସ୍ତେ ଇଏ ମୋର ସ୍ତ୍ରୀ, ଇଏ ମୋର ପୁତ୍ର, ଇଏ ମୋର ଘର, ଭଗବାନଙ୍କୁ ଅର୍ପଣ କରୁନାହାନ୍ତି, ସେଥିପାଇଁ ଦୁଃଖ ଦୁଃଖ ରହୁଛନ୍ତି। ଆଉ ଏ ସମସ୍ୟାର ସମାଧାନ ଭାଗବତ ଶିକ୍ଷା କରି, ଜଣେ ପ୍ରାମାଣିକ ଗୁରୁଦେବ ନିକଟରେ କଥା ଶିକ୍ଷା କରି, ଜୀବନରେ ସବୁକିଛି ଅର୍ପଣ କରିବାକୁ ପଡିବ ଭଗବାନଙ୍କୁ, ଭଗବାନଙ୍କୁ ଅର୍ପଣ କରିଦେଲେ ଆପଣଙ୍କର ସରିଯିବ ନା, ଆପଣ ଭଗବାନ ପାଇଁ ଦଶ ହଜାର ଦେଲେ, ଦଶ ହଜାର କେଉଁ ହାତରେ ଦେବେ, ଗୋଟେ ହାତରେ ଦେବେ, ସେ ଚାରି ହାତବାଲା, ତେଣୁ ଦଶ ହଜାର ଚାରି ଗୁଣନ୍ତୁ ଯେତିକି ହେଲା, ମୁଁ ମିନିମମ କହୁଛି, ମିନିମମ ଭଗବାନ ସେତିକି ଦେଇଛନ୍ତି, ଆଉ ଭଗବାନ ସେସବୁ ନ ଦେଇପାରିଲେ ନିଜେ ବନ୍ଧା ପଡ଼ିଛି, ଇଏ ଭଗବାନଙ୍କର ସ୍ୱଭାବ। ଭଗବାନ ଆମ ଭଳି କଞ୍ଜୁସ ନୁହନ୍ତି, ବେମାନ ନୁହନ୍ତି, ଭଗବାନ ସବୁବେଳେ ଇମାନଦାର। ତେଣୁ ବାସୁଦେବ ଅର୍ପଣ ସବୁ ପ୍ରଭୁଙ୍କୁ ଦେବା ଦରକାର। ପ୍ରଭୁ ଇଏ ଆପଣଙ୍କର ସବୁକିଛି ଧନ ସମ୍ପତ୍ତି ସବୁ ଭଗବାନ ସେବା ଦରକାର।
ଧନ ଜନ ଗୃହ ଦ୍ୱାର ତୁମାର ବୋଲିଆ ଧନ ଜନ ଗୃହ ଦ୍ୱାର ତୁମାର ବୋଲିଆ ରକ୍ଷା କରି ଆମି ମାତ୍ର ସେବକ ହୋଇଆ ରକ୍ଷା କରି ସୁଖ ଲାଗି କିଛୁ ନାହିଁ କରିଆର ନିଜ ସୁଖ ଲାଗି କିଛୁ ନାହିଁ କରିଆର ଭକତି ନଦ ବୋଲେ ତବ ସୁଖ ସାର ଭକତି ନଦ ବୋଲେ
ଭକ୍ତିବୀର ଠାକୁର ନିଜେ ଲେଖୁଛନ୍ତି ବାସୁଦେବ ଆପଣ ମାନେ ନିଜ ସୁଖ ଲାଗି ନିଜ ସୁଖ ଲାଗି କିଛି ନାହିଁ କରିବା। ହେ ପ୍ରଭୁ ମୋ ନିଜ ସୁଖ ପାଇଁ ମୁଁ କିଛି କରୁନି, ମୁଁ ଚାକିରି କରୁଛି, ବିଜନେସ୍ କରୁଛି, ଯାହା କିଛି କରୁଛି ତୁମ ସୁଖ ପାଇଁ। ତୁମେ ଯଦି ସୁଖୀ ନହେଲେ ମୋ ଜୀବନରେ କାର୍ଯ୍ୟ କରି କ'ଣ ଲାଭ ଅଛି? ମୁଁ ତ କର୍ମ ପ୍ରତିକ୍ରିୟାରେ ପଡ଼ିବି, ଗୃହସ୍ଥ ଏ ହିସାବରେ। ତେଣୁ ସେ ବିଜନେସ୍ କଲେ ବି ସେ ଦୁଃଖୀ ହେବନି, ଆଜ୍ଞା ମୁଁ ଖଟୁଛି, ଆଜ୍ଞା ମୁଁ ଚାକିରି କରିଛି, ମୁଁ ବହୁତ ଭଗବାନଙ୍କର କର୍ମ, ଭଗବାନ ଅର୍ଥ ଆଣିବେ, ଭଗବାନଙ୍କ ସେବାରେ ଲଗେଇବେ। ଧନ ଦ୍ୱାରା ଧନ ଜନ ଗୃହ ଦ୍ୱାରା ତୁମାର ବୋଲିଆ ପ୍ରଭୁ ଏସବୁ ତୁମର, ମୁଁ କିଏସ୍ ଗୃହସ୍ଥ କିଏସ୍ ରକ୍ଷା କରି ଆମେ ମାତ୍ର ସେବକ ଆଜ୍ଞା, ମୁଁ ସେବକ, ମୁଁ କେବଳ ଜଗିବା ଲୋକ, ମୁଁ ଜଗିଛି ଆଜ୍ଞା, ଜଗନ୍ନାଥଙ୍କର ଏଇ ପିଲା ଛୁଆ ତାଙ୍କର ଘର, ମୁଁ ଜଗିବା ଲୋକ, ଜଗିବା ଲୋକ ମାଲିକ ନାହିଁ, ଜଗିବା ଲୋକ କେବଳ ସେୟାର ନିଏ ସିକ୍ୟୁରିଟି। ଷ୍ଟେଟ ବ୍ୟାଙ୍କରେ ଦେଖୁନାହାନ୍ତି, ଜଲେଶ୍ୱର ଷ୍ଟେଟ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟାଙ୍କକୁ ପ୍ରୋଟେକ୍ସନ୍ ଦେଉଛି, କ୍ୟାସ୍ ଡିପାର୍ଟମେଣ୍ଟକୁ ପ୍ରୋଟେକ୍ସନ୍ ଦେଉଛି, କ୍ୟାସିୟରକୁ ପ୍ରୋଟେକ୍ସନ୍ ଦେଉଛି। ସିଏ କହୁନି ଯେ ମୁଁ ହେଉଛି ବ୍ୟାଙ୍କର ମାଲିକ, ତାର ପେମେଣ୍ଟ ହଜାର ଦେଢ଼ ମାସ। ଗୃହସ୍ଥ ଜଣେ ଏଭଳି ଭାବନାରେ ରହିବ, ଯାହା ରୋଜଗାର କଲା ସବୁ ପ୍ରଭୁଙ୍କର, ସବୁ ପ୍ରଭୁଙ୍କର, ପ୍ରଭୁଙ୍କର ସୁଖ କିଭଳି ହେବ ଏଇ ଚିନ୍ତାଟା, ନିଜ ସୁଖ ଲାଗି କିଛି କିଛି ନାହିଁ କରିବା, ଭକତି ବିନୋଦ ବୋଲେ ତବ ସୁଖ ସାର, ଇଏ ବାସ୍ତବିକ। ଅର୍ଜୁନ ନିଜ ସୁଖ ଯାଇନଥିଲେ, ଅର୍ଜୁନ ଚାହିଁଥିଲେ ନିଜ ସୁଖ ମୁଁ ସନ୍ନ୍ୟାସ ହେବି, ଭଗବାନ କହିଲେ ଅର୍ଜୁନ ଶିଷ୍ୟ ହେଲେ ମାନେ ମୋ ସୁଖ ଚାହିଁବ, ଭଗବାନ ମୋତେ ଶିଷ୍ୟ ବୋଲି ଗୁରୁ ବୋଲି କ'ଣ କରିଛ, ମୋ ସୁଖ ହେଲା ତୁମେ ଯୁଦ୍ଧ କର। ଅର୍ଜୁନ ଯୁଦ୍ଧ କରିକି ଅର୍ଜୁନ ମାଳି ଗଡ଼ି ନାହାନ୍ତି, ଆମେ ଆପଣଙ୍କୁ ଆସିନୁ ବାବା ତୁ ଯୋଉ ଶିକ୍ଷା ଦେଲେ ଚାକିରି ବାକିରି ଘର ଦ୍ୱାରା ଛାଡ଼ିଯିବ, ନାହିଁ ନାହିଁ ନାହିଁ, ଆପଣ ଯାହା କର୍ମ କରୁଛନ୍ତି ତାହା କରନ୍ତୁ, ପାପ କର୍ମ ଛାଡ଼ନ୍ତୁ, କିନ୍ତୁ ସେଇଥିରେ ଭଗବତ ସୁଖ ଦେଖନ୍ତୁ। ବାସ୍ ଭଗବାନ ଅର୍ଜୁନଙ୍କୁ କହିଲେନି ତୁମେ ତୁମେ ଡ୍ୟୁଟି ଚେଞ୍ଜ କର, ଅର୍ଜୁନ ଚାହୁଁଥିଲେ ତାଙ୍କ ଡ୍ୟୁଟି ଚେଞ୍ଜ କରିବା ପାଇଁ, ଭଗବାନ କହିଲେ ତୁମେ ଯେଉଁ ଗୁଣ ଅଛି ଯୁଦ୍ଧ କରିବା ଏଇଟା ସେଟା ମୋ ପାଇଁ କର। ଅର୍ଜୁନ ଯୁଦ୍ଧ କରିକି ବିନା ମାଳି ଗଡ଼େଇକି ତିଳକ କରିକି ସେ ଏକ ନମ୍ବର ବୈଷ୍ଣବ, ପିଓର ବୈଷ୍ଣବ, କାରଣ ଭଗବାନଙ୍କୁ ସୁଖ କରିବେ, ଭଗବାନ ଆଦେଶ ମାନେ। ଏ ଶିକ୍ଷା ଭଗବାନଙ୍କ ସୁଖ ଦେଖିବା ଦରକାର। ମୁଁ ଜଗନ୍ନାଥଙ୍କ ଗୋଟେ ଛୋଟିଆ ଲୀଳା କହୁଛି, ଦେଖନ୍ତୁ ଜୀବନରେ ସବୁ ପରିଶ୍ରମ କରିସାରିଲା ପରେ କିଭଳି ବ୍ୟକ୍ତି ସବୁଠୁ ସୁନ୍ଦର ଜିନିଷ ଭଗବାନଙ୍କୁ ଅର୍ପଣ କରେ, ଏଇଟା ବାସୁଦେବ ଅର୍ପଣ। ଆମେ କେତେ କଷ୍ଟରେ ଧନ ରୋଜଗାର କରି ଶେଷ ଆଣିକି ସ୍ତ୍ରୀ ସୁଖ ନହେଲେ ପୁଅ ସୁଖ ଦେଖୁଛେ, ଏବଂ ମୋ ପୁଅ ଖୁସି ହେଲା କି ନାହିଁ, ମୋ ସ୍ତ୍ରୀ ଖୁସି ହେଲା କି ନାହିଁ, ମୁଁ ଯାହାକୁ ଖୁସି କରିବା ପାଇଁ ଜୀବନ ସାରା ପରିଶ୍ରମ କଲେ ସେ ଦିନେ କହୁନି ବାବା ମୁଁ ତୁମ ଉପରେ ବହୁତ ଖୁସି, ଆପଣ ମୋ ପାଇଁ ବହୁତ କର୍ମ କଲେ, ବର୍ତ୍ତମାନ ଟିକେ ରହିଯାଆନ୍ତୁ, ଆପଣଙ୍କ ଡ୍ୟୁଟି ସରିଗଲା, କେବେ କହିବେ। କିନ୍ତୁ ଭଗବାନଙ୍କୁ ଖୁସି କରିବା ପାଇଁ ଆପଣ ଯେତେବେଳେ ଗୋଟେ ପରସେଣ୍ଟ ଆରମ୍ଭ କରିବେ ଆପଣ ତ ନିଜେ ଖୁସି ହେଇଯିବେ, ଯେଉଁଠି ମୁଁ ରସଗୋଲା ଉଦାହରଣ ଦେଉଥିଲି, ଭଗବାନଙ୍କୁ ସୁଖ ଦେବା ପାଇଁ ଯେତେବେଳେ ଯିବ ଚେଷ୍ଟା କରିବ ସେ ନିଜେ ସୁଖୀ ହେଇଯିବ, ଆଉ ସଂସାରକୁ ସୁଖ ଦେବା ପାଇଁ ଯେତେ ଚେଷ୍ଟା କରିବ ନିଜେ ଦୁଃଖୀ ହେଇଯିବ। ଜୀବନର ସବୁଠୁ ଯାହା କିଛି ଗୁଣ ଅଛି ଭଗବାନଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କର। ସୁନ୍ଦର ଗାଇପାରୁଛନ୍ତି ଭଗବାନ ପାଇଁ ଗାଆନ୍ତି, ସୁନ୍ଦର କଲେକ୍ସନ କରିବାର କାପାସିଟି ଅଛି ଭଗବାନ ପାଇଁ କରନ୍ତି, ସୁନ୍ଦର ଅନୁଷ୍ଠାନ ଏଇଭଳି ଭଗବତ ଅନୁଷ୍ଠାନ କରିବାର ଆପଣଙ୍କର କାପାସିଟି ଅଛି, କଲେକ୍ସନ ଥୋଡ଼ା ସେ କରନ୍ତୁ ଲୋକମାନଙ୍କ ଠାରୁ, ଏପରିକି ଲୋକମାନଙ୍କୁ ଠକେଇକି ତାଙ୍କର ଗୋଟେ ପଇସା ଆଣିବା ଦରକାର,
ସେମାନେ କଣ କରୁଛନ୍ତି ଧନକୁ ଭଗବତ କାର୍ଯ୍ୟ ଅନୁଷ୍ଠାନ ଲଗେଇବା ଦରକାର, ଠକେଇକି ଚିଟିଂ କରିକି ଚୋରି କରିକି ଆଣିବା ଦରକାର। ଯଦି କିଏ ଏଭଳି ଭଗବତ ଅନୁଷ୍ଠାନ କରି ସେ ଚୋରି କରିକି ଆଣିବା ଦରକାର, କିଛି କ୍ଷତି ନାହିଁ। କାରଣ ସେ ଚୋର ନିକଟରୁ ଚୋରି କରିକି ଧର୍ମ କାର୍ଯ୍ୟ ଲଗେଇଲେ ଚୋର ପରସେଣ୍ଟ ପାଇଲା ନା। ଆପଣ ଚୋରି ହେଲେ ଚୋରି କରିବା ଦରକାର, ଚୋରି କରି ମାଡ ମାରି ପଇସା ଆଣି ଏଭଳି ଅନୁଷ୍ଠାନ କରିବା ଦରକାର, ଇଏ ଭାଗବତ ଶିକ୍ଷା। କାରଣ ତୁମେ ଚୋରି କରି ଧନ ରଖିଛ, ତୁମ ଧନ ତୁମେ ସେସବୁ ନର୍କକୁ ଯିବ, ତୁମ ଧନକୁ ଆଣି ଭଗବତ ଅନୁଷ୍ଠାନରେ ଆମେ ଲଗାଉଛୁ, ତୁମର ଉଦ୍ଧାର ହବ। ବରଂ ମୁଁ ନର୍କକୁ ଯାଏ ବାସ୍, ଆପଣ ତ ନର୍କକୁ ଯିବେ। ଏ ସମାଜରେ ଏହି ଦରକାର ବର୍ତ୍ତମାନ ସମାଜକୁ ସୁଧାରିବାକୁ ହେଲେ। ଇନ୍ଦ୍ର ତୃପ୍ତିରେ ପଇସା ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଭଗବତ ଅନୁଷ୍ଠାନ, ମନ୍ଦିର ମାନେ ଦେଖନ୍ତୁ ରଙ୍ଗ ହେଇପାରୁନାହାନ୍ତି, ଭଗବତ ଅନୁଷ୍ଠାନ ବ୍ରାହ୍ମଣ ମାନେ ସେବା କରୁଛନ୍ତି ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ଯେ ଯିଏ ଏହି ପ୍ରକୃତର ମାନବିକ ଗୁଣ ଗୁଡ଼ିକ ଆମେ ଯେଉଁଠୁ ପାଇବା ସେସବୁ ଅଫିସ ଗୁଡ଼ିକ ବନ୍ଦ, କେବଳ ଗଭର୍ଣ୍ଣମେଣ୍ଟ ଅଫିସ ଖୋଲି ଚାଲିଛି ଯେଉଁଠୁ ଅସୁର ହବ। ସମାଜକୁ ସମ୍ପୂର୍ଣ୍ଣ ବିପରୀତ ଦିଗରେ ନେବାକୁ ପଡିବ ବର୍ତ୍ତମାନ, ଆଉ ସେଥିପାଇଁ ଯୁବକ ଦରକାର, ରିଭଲ୍ୟୁସନ୍ କରିବାକୁ ପଡିବ। ଯୁବକମାନେ ହେଲେ କେବଳ ଏଇ ରାସ୍ତାକୁ ନେଇପାରିବେ, ନହେଲେ ହେଇପାରିବେ ନା। ଦେଖନ୍ତୁ ଜଗନ୍ନାଥର ଗୋଟେ ଲୀଳା କହୁଛି, କାହାଣୀ ନୁହେଁ କରିଛନ୍ତି। ଏଇ ଉତ୍କଳ ଭୂମିରେ ଲୋକ ଥିଲେ, ଜଣେ ରାଜା ଥିଲେ, ସେତେବେଳେ ସବୁ ଗଡ଼ ଥିଲା, ଆପଣ ଦେଖିଛନ୍ତି ନା ଦେବଗଡ଼, ସବୁ ଗଡ଼ ନଥିଲା, ଗଡ଼ ରାଜାମାନେ ଥିଲେ। ସେତେବେଳେ ଔରଙ୍ଗଜେବଙ୍କ ଶାସନ ସମୟରେ ତକି ଖାଁ ଥିଲେ ଏଠିକାର, କଟକ ଥିଲା ତାଙ୍କର ଅଫିସ, ଏବଂ ବହୁତ ଭୀଷଣ ଯୋଦ୍ଧା। ମୁସଲମାନ ରାଜୁତି ସମୟରେ ଯଦି କେହି ବେଶୀ ଓଡ଼ିଶାର କ୍ଷତି କରିଥାନ୍ତି ସେ ହେଉଛନ୍ତି ତକି ଖାଁ, ଆଉ ତାଙ୍କ ଭଳି ଯୋଦ୍ଧା କେହି ନଥିବ। ସେ ଦିନେ କ'ଣ କରିଛନ୍ତି, ଗୋଟିଏ ଗଡ଼, ସେ ଗଡ଼ର ନାମ ସୈନ୍ୟଗଡ଼ ମଧ୍ୟ ହେବ, ମୁଁ ଭୁଲି ଯାଇଛି, ସେ ଏରିଆକୁ ପଶିଛନ୍ତି। ସେତେବେଳେ ଆଗରୁ ସବୁ ଗଡ଼ ରାଜା ଥିଲେ ନା, ରାଜାମାନେ ସବୁ ଗୋଟେ ଗୋଟେ ଗଡ଼ ରହୁଥିଲେ, ଏବଂ ସବୁ ରାଜାଙ୍କର ଅଧିପତି ଥିଲେ ଆମର ଗଜପତି ରାଜା। ସେଇ ଗଡ଼ରେ ଯେତେବେଳେ ସେ ପଶିଛନ୍ତି, ସେଠି ଜଣେ ଭକ୍ତ ଥାନ୍ତି, ରାଜା ଭକ୍ତ ନୁହନ୍ତି, ସେ ଏରିଆରେ ଯିଏ ରାଜା ଥିଲେ ସେ ଭକ୍ତ ନୁହନ୍ତି, କିନ୍ତୁ ତାଙ୍କର ପୁତୁରା ଯିଏ, ତାଙ୍କର ନାମ ହେଉଛି ଅଙ୍ଗଦ ସିଂ, ଅଙ୍ଗଦ ସିଂ, ରାଜାଙ୍କର ନାମ ଭୁଲିଯାଇଛି। ସେ ଅଙ୍ଗଦ ସିଂ ସେ ଭୀଷଣ ଯୋଦ୍ଧା, ଫତେ ଖାଁ ଉତ୍କଳରେ ସମସ୍ତଙ୍କୁ ଡରେଇକି ରଖିଥିଲେ, ଏପରିକି ରାମଚନ୍ଦ୍ର ଦେବ ତାଙ୍କର ଅଧୀନରେ ଥିଲେ ସେତେବେଳେ, ଏବଂ ରାମଚନ୍ଦ୍ର ଦେବଙ୍କୁ ଜବରଦସ୍ତି ବିବାହ କଲେ ଫତେ ଖାଁ ତାଙ୍କର ଭଉଣୀଙ୍କୁ, ଯିଏ ରିଜିଆଙ୍କୁ। ରାମଚନ୍ଦ୍ର ଦେବ କାନ୍ଦି କାନ୍ଦି ଜଗନ୍ନାଥ ସଂସ୍କୃତିକୁ ରଖିବା ପାଇଁ ଧମକି ହେଲା ଫତେ ଖାଁ, ଯଦି ତୁମେ ମୋର ଭଉଣୀକୁ ରିଜିଆଙ୍କୁ ବିବାହ ନ କରିବ, ରାମଚନ୍ଦ୍ର ଦେବ ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ, ତୁମେ ଯଦି ବିବାହ ନ କରିବ ତାହେଲେ ମୁଁ ଜଗନ୍ନାଥ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବି, ଆଉ ତୁମେ ଯଦି ବିବାହ ପଡ଼ିବ ତାହେଲେ ମୁଁ ଜଗନ୍ନାଥ ମନ୍ଦିର ହାତ ଦେବି। ତେଣୁ ରାମଚନ୍ଦ୍ର ଦେବ କହିଲେ ଠିକ୍ ଅଛି, ରାମଚନ୍ଦ୍ର ଦେବଙ୍କର ପତ୍ନୀ ଥିଲେ, ପୁତ୍ର ଥିଲେ, ସେମାନେ ଖୋର୍ଦ୍ଧାରେ ରହୁଥିଲେ। ରାମଚନ୍ଦ୍ର ଦେବ କହିଲେ ଠିକ୍ ଅଛି, ଜଗନ୍ନାଥ ପାଇଁ ମୋତେ ଧର୍ମ ତ୍ୟାଗ କରି ମୁସଲମାନ କନ୍ୟାଙ୍କୁ ବିବାହ କରିବାକୁ ପଡ଼େ, ପଶ୍ଚାତପଦ ହେବେ ନା, ମୋ ପ୍ରଭୁ ସୁରକ୍ଷା ରହୁ, ଏ ପ୍ରଭୁଙ୍କର ଲୀଳା, ବିବାହ ହେଲେ ରିଜିଆଙ୍କୁ। ନମାଜ ପଢ଼ିଲେ, ଆଉ ଏଇ ହିନ୍ଦୁ ସଂସ୍କୃତି ଏଇ ଜଗନ୍ନାଥ ମନ୍ଦିରର ପଣ୍ଡାମାନେ ରାମଚନ୍ଦ୍ର ଦେବଙ୍କୁ ଆକଟ କରିଦେଲେ, ତୁମେ ଆଉ ପଶିପାରିବ ନା, ତୁମେ ମନ୍ଦିରକୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବ ନା। ଦେଖ ଏଇ ପୁରସ୍କାର ତାଙ୍କୁ ଦିଆଗଲା, ଯେ ଜୀବନର ସବୁଠୁ ବଡ଼ ଜିନିଷ ସମ୍ମାନ, ରାଜା ଭାବରେ ଲକ୍ଷ ରାଜାର ମୌଢ଼ମଣି, ଯିଏ ଆଜି ଜଗନ୍ନାଥଙ୍କ ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଆଜି ରିଜିଆଙ୍କୁ ବିବାହ ହେଲେ, ତାଙ୍କୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଛଡ଼ାଗଲା ନା। ଏବଂ ପ୍ରତିଦିନ ରାଜାଙ୍କୁ ଶ୍ରୀନଗର ଭିତରକୁ ଛଡ଼ାଗଲା ନା, ପୁରୀ ଭିତରକୁ, ସେଥିପାଇଁ ରାଜା ରହିଲେ ଖୋର୍ଦ୍ଧାରେ, ଖୋର୍ଦ୍ଧାରେ ରହି ପ୍ରତିଦିନ ଘୋଡ଼ାରେ ବସି ଆସନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ଶ୍ରୀମନ୍ଦିରରେ ଦ୍ୱାରଦେଶରେ ଠିଆ ହେଇ କାନ୍ଦି କାନ୍ଦିକି ଯାଆନ୍ତି। ରାମଚନ୍ଦ୍ର ଦେବ ବହୁତ ବହୁତ ବଡ଼ ଭକ୍ତ ଥିଲେ, ଏ ଦ୍ୱିତୀୟ ରାମଚନ୍ଦ୍ର ଦେବ କାନ୍ଦି କାନ୍ଦି ଜଗନ୍ନାଥଙ୍କ ଆଗରେ ଯାଆନ୍ତି, ପ୍ରଭୁ ଆପଣ ଅନ୍ତର୍ଯ୍ୟାମୀ, ଆପଣ ଜାଣିଛନ୍ତି ନା ମୁଁ ଆପଣଙ୍କୁ ଭଲ ପାଏ, ମୁଁ କାହିଁକି ରିଜିଆଙ୍କୁ ବିବାହ ହେଲି, ଆପଣ ଯଦି ନ ଜଣେଇବେ ମୁଁ କେମିତି କେମିତି ଆପଣଙ୍କୁ ଦର୍ଶନ କରିବି, ଆପଣ ଜଣାନ୍ତୁ ସେମାନଙ୍କୁ। ଏବଂ ଶେଷ ଦିନ ଜଗନ୍ନାଥଙ୍କ ପାଖକୁ ଆସିଛନ୍ତି ଏବଂ ଶେଷ ଦିନ କହିଛନ୍ତି ଠିକ୍ ଅଛି ପ୍ରଭୁ ମୁଁ ଆଉ ଆସିବି ନା ଆପଣଙ୍କ ଦ୍ୱାର ଦେଶକୁ, ମୁଁ ଆପଣଙ୍କୁ ଜୀବନର ସବୁ ମୋ ସର୍ବସ୍ୱ ଅର୍ପଣ କଲା ପରେ ଆପଣ ଯଦି ମୋ ଦୁଃଖ ନ ଶୁଣିବେ ମୁଁ କାହିଁକି ଆସିବି, ମୁଁ ଆସିବି ଶେଷ ଦିନ ପାଇଁ ଆଜି ପ୍ରାର୍ଥନା କରିକି ଯାଉଛନ୍ତି, ମୁଁ କାଲି ଗୋଟିଏ ରାତି ଆଜି ରାତି ପାଇବ, ମୁଁ କାଲି ଗୋଟିଏ ରାତି ଆସିବି, କାଲି ମୋର ହବ ଶେଷ ଦର୍ଶନ ଏ ସିଂହଦ୍ୱାରରେ, ଯଦି ଆପଣଙ୍କ ଦର୍ଶନ ନ ପାଇବି ତାହେଲେ ମୁଁ ଆତ୍ମହତ୍ୟା କରିବି, ପ୍ରାଣତ୍ୟାଗ କରିଦେବି। ଯାଇଛନ୍ତି ରାତିରେ, ତା ପର ଦିନ ରାତିକୁ ଆସିଛନ୍ତି, ରାତିରେ ଆସି ଶୟନ ସରିଲା ପରେ ରାମଚନ୍ଦ୍ର ଦେବ ଆସନ୍ତି। ଦେଖନ୍ତୁ ଆମର ରାଜା ବାସୁଦେବ ଅର୍ପଣ, ନିଜ ଜୀବନର ନିଜର ପତ୍ନୀ ଥାଉ ଥାଉ ସବୁ ଅର୍ପଣ କରି ମୁସଲମାନର କନ୍ୟା ଏଇ ତକି ଖାଙ୍କର ଭଉଣୀ ବିବାହ ହେଇଛି ଆମକୁ, ଆଉ ଏଇ ହିନ୍ଦୁମାନେ ତାଙ୍କ ବିରୋଧରେ ସ୍ଲୋଗାନ ଚଲେଇଲେ। ଜଗନ୍ନାଥଙ୍କ ଛଡ଼ା କିଏ ଜାଣନ୍ତି, ସିଏ ଅନ୍ତର୍ଯ୍ୟାମୀ ଜାଣନ୍ତି ଅନ୍ତର୍ଭାବ, କିଏ ଜାଣିବ ଜଗତରେ ସତ ଲାଞ୍ଛନା ଆସିବ, ଲୋକମାନେ ସତ ସତ ନିନ୍ଦା କରିବେ, ଭକ୍ତକୁ ସବୁ ସହିବାକୁ ପଡ଼ିବ। ଯିଏ ବାସୁଦେବଙ୍କୁ ଅର୍ପଣ କରିଛି, ଭଗବାନଙ୍କୁ ପ୍ରାଣ ଅର୍ପଣ କରିବ, ଆପଣ ଭାବନ୍ତୁ ନା ଇଏ ଆପଣଙ୍କୁ ସମସ୍ତେ ଆଦର କରିବେ, ପୁତ୍ର ଲାଞ୍ଛନା କରିବେ, ଶାଶୁ ଲାଞ୍ଛନା କରିବେ, ଭାଇ ଲାଞ୍ଛନା କରିବେ। ଜଗତର ସେବା କରିବା ପାଇଁ ହେଲେ କେହି ପ୍ରତିବନ୍ଧକ ହେବେ ନା, କିନ୍ତୁ ଜଗତର ନାଥଙ୍କୁ ଯେତେବେଳେ ସେବା କରିବା ପାଇଁ ଚାହିଁବେ ସମସ୍ତେ ପ୍ରତିବନ୍ଧକ ହେଇ ଠିଆ ହେଇଯିବେ। ଏବଂ ଶେଷ ଦିନ ଆସିଛନ୍ତି ରାମଚନ୍ଦ୍ର ଦେବ ଦ୍ୱାରଦେଶକୁ, ଜଗନ୍ନାଥ ପଳେଇ ଆସିଛନ୍ତି, ତାଙ୍କର ଶୟନ ସରିଯାଇଛି, ସେ ମୁଚୁଳା ସେ ଯାହା ସବୁ ଦିଅନ୍ତି ବେକରେ ସବୁ କଳା ବସ୍ତ୍ର ସବୁ ଧରି ଆସି ଦ୍ୱାରଦେଶରେ ଠିଆ ହେଇଛନ୍ତି ରାମଚନ୍ଦ୍ର ଦେବଙ୍କୁ ଦର୍ଶନ ଦେବା ପାଇଁ। ଅଛନ୍ତି ନା ଆଜି ପର୍ଯ୍ୟନ୍ତ ପତିତ ବାବନ, ଯେଉଁ ଜଗନ୍ନାଥଙ୍କୁ ଦର୍ଶନ କରୁନାହାନ୍ତି ଦ୍ୱାରଦେଶରେ ଗଲାବେଳକୁ ଡାଣ ସାଇଡ଼ରେ ପତିତ ବାବନ ନନା ଆଖିରେ ଲଗାନ୍ତି କର୍ପୂର, ସେ ସାଧାରଣ ଜିନିଷ ନୁହନ୍ତି, ପ୍ରଭୁ ନିଜେ କହିଲେ ମୋତେ ଏଇଠି ଅଙ୍କନ କର, ମୁଁ ଏଇଠି ରହିବି ପତିତମାନଙ୍କ ପାଇଁ, ଆଜିଠୁ ଦ୍ୱାରଦେଶରେ ମୁଁ ଯିବି ନା। ଏହି ଜଗନ୍ନାଥ ସଂସ୍କୃତିରେ ଏଇଭଳି ଆମ ରାଜା ଅର୍ପଣ କରିଥିଲେ। ଆଉ ଗୋଟେ ପ୍ରଜାର କଥା ମୁଁ କହୁ, ଦେଖନ୍ତୁ ଜୀବନରେ ଏଇ ତକି ଖାଁ ଯେତେବେଳେ ଆକ୍ରମଣ କରିଛି ତାଙ୍କର ଦେଶକୁ, ସେ କଣ କରିଛନ୍ତି, ଇଏ ଯେଉଁ ରାଜା ଆଦେଶ ଦେଇଛନ୍ତି ତାଙ୍କର ପୁତ୍ରଙ୍କୁ ଅଙ୍ଗଦ ସିଂହ, ତୁମେ ଯା ତକି ଖାଁକୁ ସାମ୍ନା କରିବାକୁ ହେଲେ କେବଳ ତୁମେ ଏକମାତ୍ର ବ୍ୟକ୍ତି, ତୁମ ଛଡ଼ା କେହି ତକି ଖାଁକୁ ପାରିବେ ନା। ଏବଂ ଅଙ୍ଗଦ ସିଂହ ଏତେ ସୁନ୍ଦର କୌଶଳରେ ଯୁଦ୍ଧ କରିଛନ୍ତି, ତକି ଖାଁକୁ ପରାସ୍ତ କରିଦେଇଛନ୍ତି, ଏବଂ ଔରଙ୍ଗଜେବଙ୍କ ନିକଟକୁ ଖବର ଯାଇଛି, ଏବଂ ମୁସଲମାନ ରାଜା ଏତେ ଖୁସି ହେଇଛନ୍ତି ଅଙ୍ଗଦ ସିଂହଙ୍କ ଯୁଦ୍ଧରେ, ତାଙ୍କୁ ଗୋଟିଏ ମୁକୁଟ ଦେଇଛନ୍ତି, ଏବଂ ମୁକୁଟରେ ଗୋଟିଏ ହୀରା ଅଛି, ସେ ହୀରାର ନାମ ଅନମୋଲ ହୀରା। ନିଜେ ମୁସଲମାନ ସେନାଧ୍ୟକ୍ଷ ତକି ଖାଁ ଆଣି ଅଙ୍ଗଦ ସିଂହଙ୍କ ମୁଣ୍ଡରେ ଗଳେଇ ଦେଇଯାଉଛି। ମୁଁ ବହୁତ ଯୋଦ୍ଧା ଦେଖିଛି ଅଙ୍ଗଦ ସିଂହ, ଯେ ତୁମର ଯୁଦ୍ଧ କୌଶଳ ମୁଁ ବହୁତ ଖୁସି, ତୁମେ ନିଅ, କିନ୍ତୁ ଏତେ ଯୁଦ୍ଧ ପରେ ଯେତେବେଳେ ସେ ମୁକୁଟିକୁ ପାଇଛନ୍ତି, ସେ ଦେଖିଲେ ଏଥିରେ ହୀରା ଅଛି, ସେ ହୀରାଟିକୁ କାଢ଼ିଦେଲେ। ନା ଇଏ ହୀରା, କାରଣ ମୁଁ ତ ରାଜା ନୁହେଁ, ମୋର ବାବାଙ୍କର ଯିଏ ଭାଇ, ମୁଁ ତ ପୁତ୍ରା, ବାବାଙ୍କର ଯିଏ ଭାଇ ସେ ତ ଜଣେ ରାଜା, ସିଏ ମୁକୁଟ ନେବେ, କିନ୍ତୁ ଏତେ ସୁନ୍ଦର ଜିନିଷଟାକୁ ମୁଁ ଭଗବାନଙ୍କୁ ନ ଜଗନ୍ନାଥଙ୍କୁ ନ ଦେଇ ଆମକୁ କ'ଣ ଦେବି, ଇଏ ରାଜା କ'ଣ ପିନ୍ଧିବି, ମୁଁ ଯୁଦ୍ଧ କଲି, ସିଏ ଚାହିଁଥିଲେ ନିଜେ ରଖିପାରିଥାନ୍ତେ ବା ନିଜ ନିଜ ସ୍ତ୍ରୀକି ଦେଇପାରିଥାନ୍ତେ। ଆପଣ ଚିନ୍ତା କରନ୍ତୁ, ଏ ଅନମୋଲ ହୀରାକୁ ଅଙ୍ଗଦ ସିଂହ ଚାହିଁଥିଲେ ନିଜ ସ୍ତ୍ରୀକୁ ଦେଇପାରିଥାନ୍ତେ ବା ନିଜ ଗଳାରେ ରଖିପାରିଥାନ୍ତେ, ଏବଂ ନିଜେ ଚାହିଁଲେ ନା ମୁଁ ରାଜାକୁ ବି ଦେବି ନା, ମୁଁ ଏଇଟା ପ୍ରଭୁ ଜଗନ୍ନାଥଙ୍କୁ ଦେବି। ତେଣୁ ହୀରାଟିକୁ କାଢ଼ିନେଲେ, ମୁକୁଟିକୁ ରାଜାଙ୍କୁ ଦେଲେ, ନିଜର ବାପାଙ୍କର ଯେ ଭାଇଙ୍କୁ, ସେ କହିଲା ରେ, ସେ ଖବର ପାଇଗଲେ ଯେ ଅଙ୍ଗଦ ସିଂହ ହୀରାଟିକୁ ରଖିଦେଇଛନ୍ତି ଅନମୋଲ ହୀରାକୁ। ଏ ଜଗତ କେତେ ବଡ଼ ସ୍ୱାର୍ଥପର ଦେଖନ୍ତୁ, ଯେତେବେଳେ ସେ ଚାହିଁଲେ ବାସୁଦେବଙ୍କୁ ଅର୍ପଣ କରିବା ପାଇଁ, ଯାହାଙ୍କ ଯୋଗୁଁ ଯୁଦ୍ଧା ରାଜା ଯୁଦ୍ଧ ଜିତିଥିଲେ, ସିଏ ତାଙ୍କୁ କହିଲେ ଅଙ୍ଗଦ ସିଂହ ମାର, ତାଙ୍କ ବିରୁଦ୍ଧରେ ଯୁଦ୍ଧ କରି ଅନମୋଲ ହୀରା ଆଣ, ଏଇ ଏଇ ହେଉଛି ପୁରସ୍କାର। ଅଙ୍ଗଦ ସିଂହ କହିଲେ ଆଚ୍ଛା, ଯାହା ପାଇଁ ମୁଁ ଯୁଦ୍ଧ କରି ମୁସଲମାନ ରାଜାଙ୍କ ନିକଟରୁ ଆଜି ମୁଁ ଜୟ ଆଣିକି ତାଙ୍କୁ ମୁକୁଟ ଦେଲି, କିନ୍ତୁ ପ୍ରକୃତରେ ମୁକୁଟ ଭିତରେ, ମୋ କର୍ମ ଭିତରେ, ମୋର ଯୁଦ୍ଧ ଭିତରେ ସବୁଠୁ ଭଲ ସୁନ୍ଦର ଜିନିଷ ମୋର ଉପହାର ହେଉଛି ଅନମୋଲ ହୀରା, ମୁଁ ଆକୁ ଜଗନ୍ନାଥଙ୍କୁ ଦେବି, କାରଣ ଜଗନ୍ନାଥ ମୋତେ ଶକ୍ତି ଦେଇଛନ୍ତି, କିନ୍ତୁ ଇଏ ମୋର ବାବା ଭାଇ ଯିଏ ଏତେ ସ୍ୱାର୍ଥପର, ମୋ ବିରୁଦ୍ଧରେ ସୈନ୍ୟ ପଠେଇଛନ୍ତି ଯୁଦ୍ଧ କରିବା ପାଇଁ, ଏବଂ ଇଏ କହିଲେ ମୁଁ ଏଠି ଯୁଦ୍ଧ କରିବାଟା ଠିକ୍ ହବ। ତେଣୁ କଣ କଲେ ନା, ନିଜେ ସେ ହୀରାକୁ ଧରି ଧାଇଁଲେ, ଘୋଡ଼ାରେ ଯାଉଛନ୍ତି, ଦେଖିଲେ ଚାରିକରେ ତାଙ୍କୁ ସୈନ୍ୟ ଘେରିଗଲେଣି। ସେଥିରେ ଗୋଟେ ଅଙ୍ଗଦ ସିଂ ଦେଖିଲେ ଗୋଟେ ସୁନ୍ଦର ପୁଷ୍କରଣୀ ଅଛି, ଏବଂ ବିଶାଳ ପୁଷ୍କରଣୀ, ଏବଂ ଯେତେବେଳେ ଦେଖୁଛନ୍ତି ମୋ ହାତରେ ଅସ୍ତ୍ର ନାହିଁ, ମୁଁ ଯୁଦ୍ଧ କରିପାରିବି ନା, ଏ ସୈନ୍ୟମାନେ ଅନମୋଲ ହୀରାଟାକୁ ନେଇଯିବେ। ଏବଂ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏତେ ପରିଶ୍ରମ ଯୁଦ୍ଧ କରିଥିଲି, କୌଣସି ଉପହାର ପାଇନି, କିନ୍ତୁ ମୋତେ ଯେତେବେଳେ ଉପହାର ମିଳିଛି, ଏଟା ମୁଁ କାହାକୁ ଅର୍ପଣ କରିବି? ଆପଣଙ୍କୁ ଅର୍ପଣ କରିବି, ରାଜାଙ୍କୁ ନୁହେଁ। ମୁଁ ନିଜ ଉପଭୋଗ କରିବା ପାଇଁ ଚାହୁଁନି, ଆପଣ ଖୁସି ହେଲେ ମୁଁ ଖୁସି। ଏବଂ ସେ ଅନମୋଲ ହୀରାକୁ ଧରିକି ଧାଉଁଛନ୍ତି, ଦେଖିଲେ ସବୁଆଡେ ଚାରିଆଡୁ ସୈନ୍ୟମାନେ ଘେରିଗଲେ, ଅନମୋଲ ହୀରାକୁ ପୋଖରୀ ଭିତରକୁ ଫିଙ୍ଗିଦେଲେ, ପୋଖରୀ ଭିତରକୁ ଫିଙ୍ଗିଦେଲା ପରେ ସୈନ୍ୟମାନେ ଖବର ଦେଲେ ମହାରାଜ ସେ ପୋଖରୀ ଭିତରକୁ ଫିଙ୍ଗିଦେଲେ। ମହାରାଜ କହିଲେ ଠିକ ଅଛି, ଅଙ୍ଗଦ ସିଂଙ୍କୁ ଛାଡ଼ିଦିଅ। ଅଙ୍ଗଦ ସିଂ ସିଧା ଜଗନ୍ନାଥ ପାଖକୁ ପଳେଇ ଆସିଲେ। ରାଜା କଣ କଲେ ନା, ପୋଖରୀର ପଙ୍କ ସହ ଜଳ ଶୁଖେଇ ପଙ୍କ ବି ଖୋଳିଲେ, ଅନମୋଲ ହୀରା ମିଳିଲା ନା। କିନ୍ତୁ ଅଙ୍ଗଦ ସିଂ ଆସିଲେ, ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ଜଗନ୍ନାଥଙ୍କୁ ପ୍ରଣାମ କରୁଛନ୍ତି, କାନ୍ଦି କାନ୍ଦି, ପ୍ରଭୁ ଜୀବନ ସାରା ଯୁଦ୍ଧ କଲି ଏବଂ ଜୀବନ ସାରା ତ ଆପଣଙ୍କୁ କିଛି ଦେଇନି, ସବୁଠୁ ବଡ଼ ସୁନ୍ଦର ପୁରସ୍କାର ପାଇଥିଲେ ଅନମୋଲ ହୀରାଟି ଆପଣଙ୍କୁ ଦେବା ପାଇଁ, ମନ୍ଦିରରେ ପଶୁଛନ୍ତି, କାନ୍ଦି କାନ୍ଦି ଆସୁଛନ୍ତି, ମୋର କଣ ଲାଭ ହେଲା ଜୀବନରେ, ଆପଣ ଗୋଟେ ଉପହାର ପାଇଁ ଆସିଥିଲେ କି ଶେଷରେ ଦେଇପାରିଲେ। ଆସି ଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ଜଗନ୍ନାଥ ପିନ୍ଧୁଛନ୍ତି ଅନମୋଲ ହୀରା। ଅଙ୍ଗଦ ସିଂ ଦେଖିଲେ ବେକରେ ହୀରାଟି ଛଲ ଛଲ କରୁଛି, ଆଜି ବି ସେ ହୀରା ଅଛନ୍ତି ଜଗନ୍ନାଥ ପିନ୍ଧନ୍ତି ସେଇ ଦିବସରେ। ଅଙ୍ଗଦ ସିଂ ଏଇଟା ଦେଖିଦେଲା ପରେ ସେ ଶ୍ରୀକ୍ଷେତ୍ରରେ ଚିରଦିନ ପାଇଲେ ସବୁଦିନ। ଏବଂ ଯେଉଁ ତାଙ୍କର ବାବାର ଭାଇ ଯିଏ ତାଙ୍କୁ ଅନମୋଲ ହୀରା ପାଇଁ ସୈନ୍ୟ ପଠାଇଥିଲେ, ସେ ଖୋଜି ଖୋଜି ଆସିଲେ, ସେ ଭାବିଲେ ବୋଧେ ଇଏ ବୋଧେ ଲୁଚେଇକି ନେଇଗଲା ଶ୍ରୀକ୍ଷେତ୍ର। ସିଏ ଆସିଲେ ଦେଖିଲେ ସେଇଦିନ ଆସିଛନ୍ତି, ଏବଂ ସେଇଦିନ ଆସିଲେ ଦେଖିଛନ୍ତି ଜଗନ୍ନାଥ ନିଜେ ପିନ୍ଧିଛନ୍ତି, ସେ କେବଳ ଏଟାକୁ ଦେଖିଦେଲେ, ସେ ବି ଭକ୍ତ ହେଲେ। ଆଜି ସେ ଅନମୋଲ ହୀରା ଜଗନ୍ନାଥଙ୍କ ମନ୍ଦିରରେ ଅଛି। ଜଣେ ଭଗବାନଙ୍କୁ ଦେଇଦେଲା ପରେ, ସେ ତା ଜୀବନର ସବୁ ସମ୍ପତ୍ତି ଦେଇଦେଲା ପରେ ସେ ଏତେ ଆନନ୍ଦ ହୁଏ, ଆପଣ ଥରେ ଦେଇ ଦେଖନ୍ତୁ, ଏତେ ଆନନ୍ଦ, ଏତେ ସାଟିସ୍ଫାଏଡ୍ ଆପଣ ହେବେ, ହଁ ମୋ ଜୀବନରେ ମୁଁ ସବୁ କିଛି କଲି, ଇଏ ଜୀବନର ସାର୍ଥକ। ବାସୁଦେବ ଅର୍ପଣ ସାକ୍ଷା, ଭଗବାନଙ୍କୁ ସବୁ ଅର୍ପଣ କର। ଭଗବାନଙ୍କୁ ଅର୍ପଣ କରି ଜଗତରେ କେହି ଦୁଃଖୀ ହେଇନାହାନ୍ତି, କେହି ଦରିଦ୍ର ହେଇନାହାନ୍ତି, ଭଗବାନଙ୍କୁ ନ ଦେଇକି ସମସ୍ତେ ଦରିଦ୍ର ହେଇଛନ୍ତି ଜଗତରେ। କୁହନ୍ତୁ, ମୁଁ ହସଟା ଉଦାହରଣ ଦେବି, ଆପଣ କହିଲେ ମୁଁ ଭଗବାନଙ୍କୁ ଦେଇକି ମୁଁ ଗରିବ ହେଇଛି, କି ଜଣେ ହାତ ଟେକି କହିଲେ, ଆଜ୍ଞା ମୁଁ ଏଇ ଦାନ ଦେଇଦେଲା ପରେ ମୁଁ ଗରିବ ହେଇଯାଇଛି, ଆଉ ଭଗବାନଙ୍କୁ ନ ଦେଇକି ଦରିଦ୍ର ହେବାର ଉଦାହରଣ ମୁଁ ଶହଶହ ଦେଇପାରିବି। ଭଗବାନଙ୍କୁ ଦେଇକି ଦରିଦ୍ର କେବେ ହୁଏ ନା, ବାସୁଦେବ ଅର୍ପଣ ସବୁକିଛି ଭଗବାନ ଦେବା ଦରକାର। ବଳି ମହାରାଜ ଗୁରୁଦେବ ଶୁକ୍ରାଚାର୍ଯ୍ୟ ମନା କରୁଛନ୍ତି, ଦେଖନ୍ତୁ ବଳି ମହାରାଜ କେତେ ବଡ ମହାଜନ, ଶୁକ୍ରାଚାର୍ଯ୍ୟ ଯିଏ ପ୍ରାଣ ଦେଇଥିଲେ, କାରଣ ଦୈବାସୁର ସଂଗ୍ରାମରେ ବହୁତ ସୁନ୍ଦର କଥା, ବଳି ମହାରାଜଙ୍କ ଚରିତ୍ର ଏତେ ଆନନ୍ଦ, ଭଗବାନ କିଭଳି ଅର୍ପଣ କରିଛନ୍ତି ବାସୁଦେବଙ୍କୁ, ଜଗତରେ କେହି ନାଚିପାଇଁ ସେ ମହାଜନ ହେଇଗଲେ। ଯେଉଁ ଶୁକ୍ରାଚାର୍ଯ୍ୟ ତାଙ୍କୁ ପ୍ରାଣ ଦେଇଥିଲେ, କାରଣ ବଳି ମହାରାଜଙ୍କ ସହିତ ସମସ୍ତେ ଅସୁରମାନେ ଦୈବସୁର ସଂଗ୍ରାମରେ ମରିଯାଇଥିଲେ ଇନ୍ଦ୍ରଙ୍କ ଦ୍ୱାରା, କିନ୍ତୁ ଶୁକ୍ରାଚାର୍ଯ୍ୟ ଜଣେ ଡକ୍ଟର ଯିଏ କେବଳ ବିଶ୍ୱରେ ସଞ୍ଜୀବନୀ ମନ୍ତ୍ର ଜଣାନ୍ତି, ସେ ବଞ୍ଚେଇ ପାରନ୍ତି। ଯିଏ ବଳି ମହାରାଜଙ୍କୁ ପ୍ରାଣ ଦେଇଥିଲେ ସେଇ ଶୁକ୍ରାଚାର୍ଯ୍ୟ ଗୁରୁଦେବ, ତାଙ୍କ କୃପା ବଳରେ ତାଙ୍କୁ ସନ୍ତୁଷ୍ଟ କରି ଆଜି ଇନ୍ଦ୍ର ହେଇଛନ୍ତି, କିନ୍ତୁ ଭଗବାନ ବାମନ ଦେବ ରୂପରେ ଆସି ଆଜି ଭିକ୍ଷା ମାଗୁଛନ୍ତି, ମୋତେ ତିନି ପାଦ ଦିଅ, କିନ୍ତୁ ଶୁକ୍ରାଚାର୍ଯ୍ୟ କହୁଛି ଦେ, ତୁ ତାଙ୍କୁ ଦେନି, ସେ ଭଗବାନ ନା, ତତେ ଛଳନା କରି ନେଇଯିବେ, ତୋର ସବୁ ନେଇଯିବେ, ତିନି ପାଗ ମାଗୁଛନ୍ତି ସିନା, ସେ ବ୍ରହ୍ମଚାରୀ ଲୋକ, ତୁମେ ଜାଣ ନା ସେ ଭଗବାନ, କାରଣ ଶୁକ୍ରାଚାର୍ଯ୍ୟ ଜାଣନ୍ତି ଭଗବାନଙ୍କୁ, କବି ନା ମୁଁ ସିନା କବି, କବିମାନଙ୍କ ଭିତରେ ମୁଁ ହଉଛୁ ଶୁକ୍ରାଚାର୍ଯ୍ୟ, ଭଗବାନ ଗୀତାରେ କହିଛନ୍ତି, କିନ୍ତୁ ଆଜି ଭଗବାନ ଗୀତାରେ ଯାହା କହିଥିଲେ ଆଜି ଓଲଟା କାମ କରୁଛନ୍ତି, ଶୁକ୍ରାଚାର୍ଯ୍ୟକୁ ଏମିତି ବୁଦ୍ଧି ଦେଉଛନ୍ତି, ଶୁକ୍ରାଚାର୍ଯ୍ୟ ବିପରୀତ କଥା କହୁଛନ୍ତି। ଭଗବାନ ଚାହୁଁଛନ୍ତି ଦେଖ ବଳି କିଭଳି ତାଙ୍କର ଗୁରୁକୁ ତ୍ୟାଗ କରି ସମସ୍ତ ଅର୍ପଣ କଲା, ଯିଏ ପ୍ରାଣ ଦେଇଥିଲେ ସିଏ ଆଜି କହୁଛନ୍ତି ବଳି। ତ ଆଟଲିଷ୍ଟ ଚିନ୍ତା କରିବା ଦରକାର, ତୁ ଗୃହସ୍ଥ ଆଉ ଯିଏ ମାଗୁଛି ସେ ହେଉଛି ଗୋଟେ ବ୍ରାହ୍ମଣ ବ୍ରହ୍ମଚାରୀ ଲୋକ। ବ୍ରହ୍ମଚାରୀ ଲୋକର ତିନି ପାଦ କଣ ଦରକାର? ଆରେ ତିନି ପାଦ ନାରେ ସେ ସବୁ ନେଇଯିବ କେମିତି? ହଁ ମାରିଦେଲୁ, ମତେ ପଚାରୁଛୁ? ମତେ ନ ପଚାର କେମିତି ହଁ ମାରିଦେଲୁ? ଶୁକ୍ରାଚାର୍ଯ୍ୟ କେତେ ଧର୍ମନୀତି, ଏତେ ସୁନ୍ଦର ଧର୍ମନୀତି ଦଉଛନ୍ତି, ଠିକ କଥା। ଏବଂ ସବୁ ଧର୍ମନୀତି କହିସାରିଲା ପରେ ସେସବୁ ଗୋଟିଏ ନୀତି, ମୁଁ ବହୁତ କଥା ତା ସହିତ 15 ଦିନର କଥା ହୁଏ ଯେଉଁଠି ହୁଏ ବଳି ମହାରାଜରେ, ଆଉ ଏତେ ସୁନ୍ଦର ନୀତି ବଳି ମହାରାଜ ଦଉଛନ୍ତି, କିନ୍ତୁ ସବୁକୁ କାଟିଦେଲେ ଶୁକ୍ରାଚାର୍ଯ୍ୟଙ୍କ ନୀତିକୁ ବଳି ମହାରାଜ କାଟିଦେଲେ ନା, ମୁଁ ଭଗବାନଙ୍କୁ ଅର୍ପଣ କରିବି, ବାସୁଦେବ ଅର୍ପଣ। କାରଣ ଶୁକ୍ରାଚାର୍ଯ୍ୟ କହୁଛନ୍ତି ତୁମେ ଗୃହସ୍ଥ, ଗୃହସ୍ଥ ବାସୁଦେବଙ୍କୁ ଅର୍ପଣ କଲେ ସୁଦ୍ଧା କେତେ ପରସେଣ୍ଟ ଅର୍ପଣ କରିବ? 1%। ଏସବୁ ଶିକ୍ଷା ଅଛି। ଶୁକ୍ରାଚାର୍ଯ୍ୟ କହୁଛନ୍ତି ନୀତିଶାସ୍ତ୍ର କହୁଛି ଧନକୁ 5 ଭାଗରେ ବିଭକ୍ତ କରିବ, ଗୃହସ୍ଥ ଧର୍ମକୁ 5 ଭାଗରେ ବିଭକ୍ତ କରିବ। ମନେ ରଖ, ପ୍ରଥମ ଭାଗ ଧର୍ମ, ଧର୍ମରେ ଦେବ ଧର୍ମ କାର୍ଯ୍ୟ ପାଇଁ, ଏଇ ଯେଉଁ ଅନୁଷ୍ଠାନ, ଯେଉଁ ଭାଗବତ ଅନୁଷ୍ଠାନ ହେଉଛି, ନାମ ସଂକୀର୍ତ୍ତନ ହେଉଛି, ପ୍ରଭୁଙ୍କର ଜନ୍ମାଷ୍ଟମୀ ଉତ୍ସବ, ଏସବୁରେ ଧର୍ମ ଅର୍ଥ ଗୋଟେ ଭାଗ ରଖିବ ଅର୍ଥ ପାଇଁ। ଅର୍ଥ ମାନେ ବିଜନେସ ପାଇଁ, ଅର୍ଥ ଅର୍ଥକୁ କମାଉଛି ନା, ଧନ ଯେଉଁ ପାଉଛି ଧନ ଧନକୁ କମାଉଛି, ଆମେ ତ କିଛି ନୁହଁଛି। ଆରେ ଧନ ନଥିଲେ ଧନ କମେଇବ କେମିତି? ତେଣୁ ଧନ କିଛି ରଖିବାକୁ ପଡିବ, ବ୍ୟାଙ୍କରେ କିଛି ରଖିବାକୁ ପଡିବ। ଶୁକ୍ରାଚାର୍ଯ୍ୟ କହୁଛନ୍ତି ବଳି ମହାରାଜ, ବଳି ମହାରାଜ ଶୁଣୁଛନ୍ତି, ଆରେ ବୋକା ତ ସବୁ କେମିତି ରାଜି ହେଇଗଲୁ? ଗୃହସ୍ଥ 5 ଭାଗ କରିବା ଦରକାର ତା ଧନକୁ, ଧର୍ମ ପାଇଁ ଗୋଟେ ଭାଗ ରଖିବା ଦରକାର, ଅର୍ଥ ପାଇଁ ଗୋଟେ ବ୍ୟାଙ୍କ ବାଲାନ୍ସ କିଛି ରଖିବା ଦରକାର, ଧର୍ମ ଅର୍ଥ କାମ, ପୁଅ ବିଭାଗ, ଝିଅ ବିଭାଗ, ନିଜର ଡ୍ରେସ୍ ପତ୍ର ଅଛି, ଘର କରିବା ଅଛି, ଆ ପାଇଁ ଗୋଟେ ଭାଗ ରଖିବା ଦରକାର। କେତେ ଭାଗ ହେଲା? 3 ଭାଗ, ଧର୍ମ ଅର୍ଥ କାମ ଯଶ, ଯଶ ପାଇଁ ଗୋଟେ ଭାଗ, ଗରିବ ଲୋକଙ୍କୁ ସେବା କରିବା, କି ଦୁଃଖୀ ଦରିଦ୍ର ଲୋକ ଆସୁଛି ତାକୁ ସାହାଯ୍ୟ କରିବା, ଏସବୁ କାର୍ଯ୍ୟରେ ଏଥିପାଇଁ ଗୋଟେ ଭାଗ ଖର୍ଚ୍ଚ କରିବା ଦରକାର। ଏବଂ ଆଉ ଗୋଟେ ଭାଗ ସ୍ୱଜନ, ଆରେ ତୁ ଯଦି ସବୁ ଦେଇଦେବୁ, ଏ 3 ପାଦରେ ସବୁ ନେଇଯିବେ, ତୁ ଗୃହସ୍ଥ ନା, ତୁ କଣ ବାବାଜୀ କି? ବଳି ମହାରାଜ କହୁଛନ୍ତି, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଗୁରୁଦେବ କହୁଛନ୍ତି, ତୁ ବାବାଜୀ କି? ସିଏ ତ ବାବାଜୀ ନା, ତାର ତ ଲୋଭ ଯାଇନି, ତୁ ତ ଗୃହସ୍ଥ ସ୍ୱୟଂ ଲୋଭୀ ହବା କଥା। ଶୁକ୍ରାଚାର୍ଯ୍ୟ ଏ କଥା କହୁଛନ୍ତି, ଆଟଲିଷ୍ଟ ତୁ ଗୋଟେ ଭାଗ ରଖିକି 4 ଭାଗ ଦେ। ବଳି ମହାରାଜ ଉତ୍ତର ଦେଲେ ଜାଣିଛନ୍ତି କଣ? ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି, ମୁଁ ସଂକ୍ଷେପରେ କହୁଛି, କଥା ତ ବହୁତ ଆଡ଼େ ଚାଲିଯିବ। ବଳି ମହାରାଜ କହୁଛନ୍ତି, ଗୁରୁଦେବ ଆପଣ ବହୁତ ସୁନ୍ଦର ଉପଦେଶ ଦେଖ, କିନ୍ତୁ ମୁଁ ଜଣେ ସାଧାରଣ ଗୃହସ୍ଥ ନୁହେଁ। ବଳି ମହାରାଜ ତାଙ୍କ ଗୁରୁ ଆଗରେ ଯିଏ ପ୍ରାଣ ଦେଇଥିଲେ ସେ ଆଜି କହୁଛନ୍ତି, ଗୁରୁଦେବ ମୁଁ ଜଣେ ସାଧାରଣ ଗୃହସ୍ଥ ନୁହେଁ, ମୁଁ ପ୍ରହ୍ଲାଦ ମହାରାଜଙ୍କର ପୌତ୍ର, ମୋର ପିତା ହେଉଛନ୍ତି ବିରୋଚନ ଏବଂ ବିରୋଚନଙ୍କର ପିତା ହେଉଛନ୍ତି ପ୍ରହ୍ଲାଦ, ମୁଁ ଏପରି ଗୃହସ୍ଥ ନୁହେଁ, ମୋର ପିତୃବ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ମୁଁ ପ୍ରହ୍ଲାଦ ମହାରାଜଙ୍କର ନାତି, ମୁଁ ଏ ଶିକ୍ଷା ଶିଖିନି, ବ୍ରାହ୍ମଣ ଏବଂ ଜଗତରେ ସମସ୍ତଙ୍କୁ ଦାନ କରାଯାଏ, କିନ୍ତୁ ଭଗବାନ ମୋ ଆଗରେ ଆସି ହାତ ପାତିଛନ୍ତି, ଯାହାଙ୍କୁ ଦବା ହେଉଛି ଜୀବନର କର୍ତ୍ତବ୍ୟ, ଯିଏ ମତେ ଧନ ଦେଇଛନ୍ତି ମୁଁ ତାଙ୍କୁ ଦେବି ନା? ଆପଣ କିଭଳି ମତେ ଏଭଳି କଥା ମତେ କହୁଛନ୍ତି? ମୁଁ ସର୍ବସ୍ୱ ଆଜି ଅର୍ପଣ କରିବି, ବାସୁଦେବ ଅର୍ପଣ ସାକ୍ଷାତ, ଆଜି ବାସୁଦେବଙ୍କୁ ସବୁ ଦେଇଦେବି। ଏବଂ ଇଏ କହିଛନ୍ତି କିଏ? ଶୁକ୍ରାଚାର୍ଯ୍ୟ କହିଛନ୍ତି, ଆରେ ବାପା ତୋର ପ୍ରାଣ ବି ସେ ନେଇଯିବେ, ତୋତେ ନରକକୁ ପଠେଇଦେବେ, କାରଣ ତୁ ପ୍ରତିଶ୍ରୁତି ଦଉଛୁ, ତୋତେ ପ୍ରତିଶ୍ରୁତି ରକ୍ଷା ନ କରିପାରିବୁ ବ୍ରାହ୍ମଣର, କାରଣ ସେ 3 ପାଦରେ ସବୁ ନେଇଗଲା ପରେ ତୁ ତ ପ୍ରତିଶ୍ରୁତି ରକ୍ଷା କରିପାରିବୁ, ନରକକୁ ଯିବୁ। ଇଏ କହୁଛନ୍ତି ବଳି ମହାରାଜ, ତାର ଉତ୍ତରରେ କହୁଛନ୍ତି, ଗୁରୁଦେବ ଯଦି ମୁଁ ନ ଦେଇକି ନରକକୁ ଯିବି ମୋର କଣ ଲାଭ ଅଛି? ଯଦି ବିଷ୍ଣୁକୁ ବାସୁଦେବଙ୍କୁ ସବୁ ଅର୍ପଣ କରିଦେଲା ପରେ ଯଦି ବାସୁଦେବଙ୍କ ନିକଟରେ ମୁଁ ଋଣୀ ହେଇଗଲି, ଯଦି ନରକକୁ ଗଲି, ମୋର କଣ କ୍ଷତି ଅଛି? ମୁଁ ଦେଇକି ବରଂ ନରକକୁ ଯିବି। ଶୁକ୍ରାଚାର୍ଯ୍ୟଙ୍କୁ ସ୍ତବ୍ଧ କରିଦେଲେ, ନା ମୁଁ ବାସୁଦେବଙ୍କୁ ସବୁ ଅର୍ପଣ କରିବି, ଅର୍ପଣ କରିବି। ଏବଂ ବଳି ମହାରାଜ ଆମର ନୀତିଶାସ୍ତ୍ରରେ କୁହନ୍ତିନି କଣ, ଅତି ଦାନେ ବଳିବଦ୍ଧ ଅତି ସର୍ବତ୍ର ଗୃହୀତ। ଆରେ କିଏ ଯେ ନୀତି ଲେଖିଛନ୍ତି ଆମକୁ ଶିକ୍ଷା ଦେବା ପାଇଁ, କିନ୍ତୁ ବଳି ମହାରାଜଙ୍କର ଗର୍ବ ନଥିଲା ବିଲକୁଲ। ବଳି ମହାରାଜ ଭଳି ଭକ୍ତ ସେ ଚରିତ୍ର ଶୁଣିବା ଦରକାର। ଭକ୍ତମାନେ କେତେ ମହାନ, କେତେ ଉଦାର ଉଦ୍ଗାର ଭାଗବତରେ ଦେଉଛନ୍ତି। ଭଗବାନ ବାମନ ଦେବକୁ ସବୁଠୁ ସୁନ୍ଦର ଆସନ ଦେଇଛନ୍ତି, ବାମନ ଦେବ ବସି ଶୁଣୁଛନ୍ତି ପ୍ରବଚନ। ଆରେ ଇଏ ସେ ପ୍ରହ୍ଲାଦ ମହାରାଜଙ୍କର ନାତି, କି ସୁନ୍ଦର କଥା କହୁଛି। ନିଜର ଗୁରୁଦେବ ଯିଏ ଜୀବନ ଦେଇଥିଲେ ଶୁକ୍ରାଚାର୍ଯ୍ୟ, ତାଙ୍କର କଥାକୁ ଆଗ୍ରହ କରିଦେଇକି ମୋତେ ସବୁକିଛି ଅର୍ପଣ କରିବା ପାଇଁ ସାହାଯ୍ୟ ଏ ପ୍ରସ୍ତୁତ ହେଉଛି। ଭଗବାନ ଚକିତ ହେଉଛନ୍ତି ବାମନ ଦେବ, ଏବଂ ଶେଷରେ ଭଗବାନ ବାମନ ଦେବଙ୍କୁ ସେ ଦେଇ ବଳି ମହାରାଜ ହରେଇଲେ ନା କିଛି। ବାସୁଦେବଙ୍କୁ ଅର୍ପଣ କଲା ପରେ କେହି ଦରିଦ୍ର ହୁଅନ୍ତି ନା, ସବୁ ଦେଇଦେଲା ପରେ ଭଗବାନ ଭିକାରୀ ଆସିଥିଲେ ବଳି ମହାରାଜଙ୍କ କତିରୁ ଇନ୍ଦ୍ରପୋଷ ନେବା ପାଇଁ, କିନ୍ତୁ ଭଗବାନ ଭିକାରୀ ହେଲା ପରେ ବି ଇନ୍ଦ୍ରପୋଷ ନେଇପାରିଲେ, କିଛି ଦିନ ପାଇଁ ନେଲେ, କିନ୍ତୁ ପରମାନେଣ୍ଟ ଭଗବାନ ତାଙ୍କ ଆଗରେ ଭିକାରୀ ହେଇଗଲେ। ପରମାନେଣ୍ଟ ଟେମ୍ପୋରାରୀ ଭିକାରୀ ହେଇକି ଆସିଥିଲେ ବାମନ ଦେବ, କିନ୍ତୁ ପରମାନେଣ୍ଟ ଭିକାରୀ ହେଇକି ରହିଲେ ଦ୍ୱାରଦେଶରେ। ଭିକାରୀ କେମିତି ରହିବେ ଦ୍ୱାରଦେଶରେ? ଯେତେବେଳେ ସବୁ ଅର୍ପଣ ବଳି ମହାରାଜ କରିଦେଲେ, ତିନି ପାଦରେ ସବୁ ନେଇଗଲେ, ଭଗବାନ କହୁଛନ୍ତି ଏ ବରୁଣ ପାଶରେ ବାନ୍ଧି ଦେଇଛନ୍ତି ବାମନ ଦେବ କାହାକୁ? ବଳି ମହାରାଜ। ଆରେ ଗୁରୁ ଯାହାକୁ ତ୍ୟାଗ କରିଛନ୍ତି, ସ୍ୱଜନମାନେ ଯାହାକୁ ତ୍ୟାଗ କରିଛନ୍ତି, ସମସ୍ତେ ଘୃଣା କରିଛନ୍ତି, ସମସ୍ତଙ୍କୁ ଆଗ୍ରହ କରି ଯେଉଁ ବଳି ଆଜି ସବୁ ଦେଇଛି, ତିନି ପାଦ ଦେଇଛି, ଆପଣ ଭଗବାନ ତାକୁ କିଭଳି ବନ୍ଦନ କରୁଛନ୍ତି? ବ୍ରହ୍ମା ନିଜେ କାନ୍ଦି କାନ୍ଦି ଆସିକି ପହଞ୍ଚିଗଲେ। ଆରେ ଭଗବାନ କେଡ଼େ ବଡ଼ ଅନ୍ୟାୟ କଲେ, ଯେଉଁ ବଳି ମହାରାଜ ସବୁ ଦେଇଦେଲା ପରେ ତାକୁ ବାନ୍ଧିଛନ୍ତି ବରୁଣ ପାଶରେ। ବଳି ମହାରାଜ ସେବେଳେ ବାନ୍ଧିଛନ୍ତି, ଆମ ଭଗବାନ ବାମନ ଦେବ କହିଛନ୍ତି ବଳି ମହାରାଜ ତୁମେ ତିନି ପାଦ ପାଦ ଦେବା ପାଇଁ କହିଥିଲ, ବର୍ତ୍ତମାନ ଦୁଇ ପାଦ ଦେଲ, ତୃତୀୟ ପାଦ କାହିଁ ଦିଅ? ତୁମେ ବାସୁଦେବଙ୍କୁ ଅର୍ପଣ କରିବ ନା, ତୁମେ ଗୃହସ୍ଥ ପ୍ରସ୍ତୁତ ଅଛ? ବଳି ମହାରାଜ ବନ୍ଧନ ଅବସ୍ଥାରେ ପ୍ରଣାମ କରିପାରୁନାହାନ୍ତି, ବନ୍ଧନ ହେଇଛନ୍ତି ପ୍ରଣାମ କରିପାରୁନାହାନ୍ତି, ପ୍ରଣାମ ନ କରି କେବଳ ମଥା ଝୁକେଇ କହୁଛନ୍ତି, ଅଧା ମଥା ଝୁକେଇଛନ୍ତି। ଭଗବାନ ଏମିତି ପ୍ରଣାମ ବାନ୍ଧି ଦେଇଛନ୍ତି ବଳି ମହାରାଜଙ୍କୁ, ବଳି ମହାରାଜ ପୁରା ବି ପ୍ରଣାମ କରିପାରୁନାହାନ୍ତି ଅଧା। ସେ କହିବେ ଓହୋ ପ୍ରଣମାୟ କୃତମ ମୁଦ୍ଦସ୍ୟ ପ୍ରପନ୍ନ ବିଧାୟ ହରୋ ସମାହିତମ, ହେ ହରି ମୁଁ ପ୍ରଣାମ ବି କରିପାରିଲିନି ଆପଣଙ୍କୁ, ପ୍ରଣାମ ଟିକେ ଦେଲି, ଦାନ ଦେଲା ପରେ ପ୍ରଣାମ କରାଯାଏ, ଦାନ ତ ପୂର୍ଣ୍ଣ କରିପାରିଲି କିନ୍ତୁ ପ୍ରଣାମ ମୁଁ କରିପାରିଲିନି, ଅଧା ପ୍ରଣାମ କଲି, ଆପଣ ମୋତେ ଏମିତି ବାନ୍ଧିଦେଲେ, ଅଧା ପ୍ରଣାମ କରୁଛନ୍ତି ହରିଙ୍କୁ। ଏବଂ କହୁଛନ୍ତି ପ୍ରଭୁ ଆପଣ ଭୟ କରନ୍ତୁ ନା, ମୁଁ ଆପଣଙ୍କୁ ସବୁ ଦେବ ବୋଲି ପ୍ରତିଶ୍ରୁତି କରିଛି ନା, ନିଶ୍ଚିତ ଦେବି, ନିଶ୍ଚିତ ଦେବି, ଆପଣ ଭୟ କରନ୍ତୁ ନା। କାରଣ ଭଗବାନ ତାଙ୍କୁ ସବୁ ସମୟରେ ଉତ୍ତେଜିତ କରୁଛନ୍ତି, ବାମନ ଦେ ଏ ବାମନ ଦେବ କହୁଛନ୍ତି ବଳି ତୁମେ ଦାନ କର, ତୁମର କଣ ଅଛି ଆଉ? ବଳି ମହାରାଜ କହୁଛନ୍ତି ମୋର ସବୁଠୁ ବଡ଼ ଜିନିଷ ଅଛି, କଣ? ମୁଁ ସବୁ ଦେଇଦେଲା ପରେ ମୁଁ ନିଜକୁ ଦେଇନି ନା, ବାସୁଦେବଙ୍କୁ ଅର୍ପଣ କରି ଆପଣଙ୍କୁ ମୁଁ ଅର୍ପଣ କରିନି ନା, ମୋ ତୃତୀୟ ପଦ ବର୍ତ୍ତମାନ ଆପଣ, ଯଦି ଆପଣ ତୃତୀୟ ପଦ ବାହାର କରିପାରିବେ ତାହେଲେ ତୃତୀୟ ପଦ ପାଇଁ ସ୍ଥାନ ମଧ୍ୟ ମୁଁ ରଖିଛି। ଏଭଳି ଚ୍ୟାଲେଞ୍ଜ ଦେଇ କହୁଛନ୍ତି, ପ୍ରଭୁ ଆପଣ ତ ଦୁଇଟି ପଦ ଦେଖିଛନ୍ତି, କାହିଁ ତୃତୀୟ ପାଦ ବାହାର କରନ୍ତୁ? ଆପଣ ଯଦି ତୃତୀୟ ପାଦ କାଢ଼ିପାରିବେ ତାହେଲେ ମୁଁ ତୃତୀୟ ସ୍ଥାନ ଦେଇପାରିବି। ଭଗବାନ କହିଲେ ଆଚ୍ଛା ଦେଖନ୍ତୁ, ଏ ଅବସ୍ଥାରେ ବନ୍ଦନ କରିଛନ୍ତି, ବରୁଣ ପାଶରେ ବନ୍ଦନ କରିଛନ୍ତି, ବ୍ରହ୍ମା ଆସି କାନ୍ଦୁଛନ୍ତି, ପ୍ରଭୁ ଖୋଲି ଦିଅନ୍ତୁ, କାହିଁକି ତାକୁ ବନ୍ଦନ କରିଛନ୍ତି? ସର୍ବସ୍ୱ ଦେବ ବୋଲି ସେ ପ୍ରତିଶ୍ରୁତି କରିଛି, କିନ୍ତୁ ଭଗବାନ ଦେଖଉଛନ୍ତି ଦେଖ ମୋ ଭକ୍ତ କିଭଳି, ଏବଂ ବାନ୍ଧି ଦେଲା ପରେ ଏଭଳି ଉଦ୍ଗାର କରୁଛନ୍ତି, ନା ପ୍ରଭୁ ଆପଣ ତୃତୀୟ ପାଦ କାଢ଼ିପାରିଲେ ମୁଁ ତୃତୀୟ ସ୍ଥାନ ଦେଇପାରିବି। ଭଗବାନ ତୃତୀୟ ପାଦ କାଢ଼ିଲେ, ତ୍ରିବିକ୍ରମ ତୃତୀୟ ପାଦ ଦେଲେ କାଢ଼ିଲେ, ବଳି ମହାରାଜ ମହାଜନ ନା ଗମ୍ଭୀର ଭାବରେ ସ୍ଥିର କରି ମସ୍ତକ ଦେଖେଇଲେ, ପ୍ରଭୁ ନିଜକୁ ମୁଁ ଅର୍ପଣ କରିନି, ମୁଁ ବାସୁଦେବ ଅର୍ପଣ ମୋର ପୂର୍ଣ୍ଣ ଅଙ୍ଗ କରିନି, ବର୍ତ୍ତମାନ କଲି, ଦିଅନ୍ତୁ ମସ୍ତକ, ମସ୍ତକ ଦେବ। କିନ୍ତୁ ସର୍ବସ୍ୱ ଦେଇଦେଲା ପରେ ବଳି ମହାରାଜ ଭିକାରୀ ହେଇନାହାନ୍ତି, ବଳି ମହାରାଜ ମହାଜନ ହେଇକି ରହିଲେ। ବ୍ରହ୍ମାଜୀ କହୁଛନ୍ତି ପ୍ରଭୁ ଆପଣ ତାର ସର୍ବସ୍ୱ ନେଇଗଲେ, ଏବଂ ସବୁ ଦେଇଦେଲା ପରେ ପ୍ରହ୍ଲାଦ ମହାରାଜ ସେତେବେଳେ ଆସୁଛନ୍ତି, ପ୍ରହ୍ଲାଦ ମହାରାଜ ଆସିଲେ ପ୍ରହ୍ଲାଦ ମହାରାଜ ହସି ହସି ଆସୁଛନ୍ତି, ଭଗବାନ ତାଙ୍କ ବନ୍ଦନ ସେ ଜାଣନ୍ତି ଭଗବାନଙ୍କର ଲୀଳା। ପ୍ରହ୍ଲାଦ ମହାରାଜ ଆସିଲେ ଭଗବାନ ଏ ବଳି ମହାରାଜ ଏତେ ବଡ ମହାଜନ ପ୍ରଣାମ ପ୍ରହ୍ଲାଦ ମହାରାଜଙ୍କୁ ପ୍ରଣାମ କରିପାରୁନାହାନ୍ତି ବନ୍ଦନରେ ଅଛନ୍ତି ନା। ଆଉ ଭଗବାନ ସେଠି ବନ୍ଦନ ଖୋଲିକି ବର ଦଉଛନ୍ତି କାହାକୁ ବଳି ମହାରାଜ। ଭଗବାନ କହୁଛନ୍ତି ବ୍ରହ୍ମାଜୀ ତୁମେ ଭୟ କର ନା, ମୁଁ ୟାର ସର୍ବସ୍ୱ ନେଇଲି, ସର୍ବସ୍ୱ ମୁଁ ଦେଇଦେଲି, ମୁଁ ନିଜକୁ ବି ଦେଇଦେଲି, ସେଥିପାଇଁ ଆତ୍ମସମର୍ପଣରେ ବଳି ବାସୁଦେବାର୍ପଣ। ଲୋକ କହୁଛନ୍ତି ଆଜ୍ଞା ମୁଁ ତ ସବୁ ଭଗବାନ, ଆରେ ଭଗବାନଙ୍କୁ ସବୁ ଦେଲା ପରେ ନିଜକୁ ଦେଇଛ କି, ନିଜକୁ ଭଗବାନଙ୍କର ଦାସ ବୋଲି ତୁମେ ସଜେଇଛ କି ନା। ବଳି ମହାରାଜ ଦେଖନ୍ତୁ ଯେଉଁ ଭଗବାନ କହିଲେ ଏ ସମୟ ପ୍ରାପିତମ ସ୍ଥାନମ ହେ ବ୍ରହ୍ମାଜୀ ଦୁଷ୍ପାପ୍ୟ ଅମେରପି, ଦେବତା ମାନେ ଯେଉଁଠିକି ଯାଇପାରିବେ ନା ଦେବତା ମାନଙ୍କ ଠାରୁ ଭଲ ଫେସିଲିଟି ମୁଁ ବଳି ମହାରାଜ ପାଇଁ କରି ରଖିଛି। ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ସୁତଳ ଲୋକରେ ବଳି ମହାରାଜ ପାଇଁ ସ୍ୱତନ୍ତ୍ର ଗୋଟେ ସ୍ୱର୍ଗ ତିଆରି କଲେ, ତାକୁ ସୁତଳ ସ୍ୱର୍ଗ କୁହାଯାଏ। ସ୍ୱର୍ଗରେ ଫେସିଲିଟିଜ ନାହିଁ। ଏବଂ ଯେଉଁ ଇନ୍ଦ୍ର ପୋଷ୍ଟରୁ ଭଗବାନ ଭିକ୍ଷା ମାଗିକି ନେଇଗଲେ ଏବଂ ବ୍ରହ୍ମାଜୀ କହୁଛନ୍ତି ଆପଣ ତାଙ୍କୁ ଇନ୍ଦ୍ର ପୋଷ୍ଟରୁ ହଟେଇ ଦେଲେ, ସେ ଆପଣଙ୍କୁ ଅର୍ପଣ କଲା ପରେ ତାକୁ ଇନ୍ଦ୍ର ପୋଷ୍ଟରୁ ହଟେଇ ଦେଲେ। ଭଗବାନ କହିଲେ ନାଇଁ ନାଇଁ, ତାଙ୍କୁ ସାବର୍ଣ୍ଣ ଅନ୍ତର୍ନ୍ୟାୟ ଅନ୍ତର୍ଶ୍ୟାୟମ ଭବିତ ଇନ୍ଦ୍ର ମଲାଶ୍ରୟ, ଆରେ ବର୍ତ୍ତମାନ ଯେଉଁ ଇନ୍ଦ୍ର ହବ ଏଇ ଯେଉଁ ଇନ୍ଦ୍ର ଏ ତ ଭୋଗର ରହିଛି। ବଳି ମହାରାଜ ନିଜେ ପଞ୍ଚମ ସ୍କନ୍ଧ ଭାଗବତରେ କହୁଛନ୍ତି, ଏତେ ସୁନ୍ଦର କଥା କହୁଛନ୍ତି, ଆରେ ଇନ୍ଦ୍ର ଯେତେବେଳେ ଭଗବାନ ବାମନ ଦେବ ଆସନ୍ତି ଭିକ୍ଷା ମାଗିବା ପାଇଁ, ତୁ ଦେଖ ତୁ ସାମାନ୍ୟ ଭୋଗ କରିବା ପାଇଁ ତୋର ମା ଅଦିତି ଆଜି ବ୍ରତ କରିକି ପ୍ରସନ୍ନ କରିଛନ୍ତି ଭଗବାନ, କିନ୍ତୁ ଜାଣିନୁ ତୁ ଭୋଗ ପାଇଁ ତୁ ଭଗବାନଙ୍କୁ ଡାକିଛ, କିନ୍ତୁ ସେ ଆସନ ପାଇଲା ପରେ ତୁ କ'ଣ କରିବୁ, ଭୋଗ କରିବୁ, ଭୋଗ କରେ ତୁ ଭଗବାନଙ୍କୁ ଡାକି ପାରିବ ନା, ଭଗବାନଙ୍କ କରୁଣା ପାଇବୁ ନା, କିନ୍ତୁ ଦେଖ ମୁଁ କେତେ ଭାଗ୍ୟବାନ, ଭଗବାନଙ୍କୁ ମୁଁ ସବୁକିଛି ଅର୍ପଣ କରୁଛି, ମୁଁ କେଡ଼େ ବଡ଼ ଭାଗ୍ୟବାନ। ତୁ ବୋକା, ଇନ୍ଦ୍ରକୁ ଏଭଳି ଗାଳି ଦେଉଛନ୍ତି ଭଗବାନ, ଏ ଭଗବାନ ବାମନଦେବଙ୍କ ଆଗରେ ବଳି ମହାରାଜ କ'ଣ କରୁଛନ୍ତି, ମସ୍ତକ ଦେଖାଉଛନ୍ତି, ମୁଁ କେତେ ଭାଗ୍ୟବାନ ଆଜି ବାସୁଦେବଙ୍କୁ ସବୁ ଅର୍ପଣ କଲି, ଚକିତ ବ୍ରହ୍ମାଜୀ ଚକିତ ହେଉଛନ୍ତି। ଏବଂ ଭଗବାନ କହିଲେ ଭଗବାନଙ୍କୁ ଅର୍ପଣ କଲା ପରେ କି ଗରିବ ହୁଅନ୍ତେ ନା, ଭଗବାନ କହିଲେ ଏଇ ବଳି ମହାରାଜ ଷଷ୍ଠ ମନ୍ତର ସାବର୍ଣ୍ଣ ମନ୍ତର ଭବତ ଇନ୍ଦ୍ର ମଦାଶ୍ରୟ, ଇଏ ଇନ୍ଦ୍ର ହବ ଆଉ ମୋ ଆଶ୍ରୟ ରହିବ। ବାମନଦେବ ଏ ବ୍ରହ୍ମାଜୀ କହୁଛନ୍ତି ବର୍ତ୍ତମାନ କେଉଁଠିକି ଯିବେ, ଆପଣ ତାଙ୍କୁ ଇନ୍ଦ୍ରପୃଷ୍ଠରୁ ହଟେଇ ଦେଲେ ନା, ବର୍ତ୍ତମାନ କେଉଁଠି ରହିବେ। ଭଗବାନ ସ୍ୱତନ୍ତ୍ର ସୁତଳରେ ସ୍ୱର୍ଗ କରିଦେଇଥିଲେ ବଳି ମହାରାଜ ପାଇଁ। ଏବଂ ପ୍ରହ୍ଲାଦ ମହାରାଜଙ୍କ ଆଗରେ କହୁଛନ୍ତି ଭଗବାନ ବାମନଦେବ, ପ୍ରହ୍ଲାଦ ତୁମେ ବାମନଦେବଙ୍କ ସହିତ ଏ ବଳି ମହାରାଜଙ୍କ ସହିତ ବର୍ତ୍ତମାନ ସମସ୍ତେ ସୁତଳକୁ ଯାଅ। ଆଉ ଭଗବାନ ସୁତଳରେ କ'ଣ ହେଲେ, ଯେଉଁ ଭିକ୍ଷା ମାଗିକି ଇନ୍ଦ୍ର ପୋଷ୍ଟରୁ ବଳି ମହାରାଜଙ୍କୁ ହଟେଇଥିଲେ ସେଇଠି ଭିକ୍ଷୁକ ଭଳି ରହିଲେ ଭଗବାନ। ରକ୍ଷିଷ୍ୟେ ସର୍ବତୟଂ ତ୍ୱାଂ ସାନୁଗାସ ପରିଚ୍ଛଦଂ ସଦା ସନ୍ନିହିତଂ ବୀର ତତ୍ର ମାଂ ରକ୍ଷତେ ଭଗବାନ। ଭଗବାନ ବାମନଦେବ କହୁଛନ୍ତି ବଳି ମହାରାଜ ତୁମେ ଯାଅ, ସୁତଳର ଦ୍ୱାର ଦେଶରେ ସୁତଳ ସ୍ୱର୍ଗ ଲୋକ ତୁମ ପାଇଁ ସମସ୍ତ ଉପଭୋଗରେ ମୁଁ ରଖିଛି, ଆଉ ମୁଁ ଦ୍ୱାର ଦେଶରେ ମୁଁ ସବୁବେଳେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ସିକ୍ୟୁରିଟି ଗାର୍ଡ ହେଇଗଲି। ଆଜି ପର୍ଯ୍ୟନ୍ତ ଭଗବାନ ପ୍ରଭୁ ନିଜେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ନିଜେ ଠିଆ ହେଇଛନ୍ତି ସୁତଳରେ। ଭଗବାନଙ୍କୁ ଅର୍ପଣ କରିଦେଲେ କେହି ଦରିଦ୍ର ହୁଅନ୍ତି ନା, ଏବଂ କିଭଳି ନା ସପରିଚ୍ଛଦ ବଳି ମହାରାଜଙ୍କ ସହିତ ଯେତେ ଅସୁର ଅଛନ୍ତି ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି କିଏ ଭଗବାନ। ବଳି ମହାରାଜ କେବଳ ଭଗବାନଙ୍କୁ ଭଜନ କରୁଛନ୍ତି, ରାବଣ ତ ଦିନ ଆସିଲେ ଏ ପଞ୍ଚମ ସ୍କନ୍ଧ ଭାଗବତରେ କଥା ଅଛି, ରାବଣ ଦିନ ଆସିଲେ କହିଲା ବଳି କାହିଁକି ଏ ସ୍ୱର୍ଗ ଭୋଗ କରିବ ସୁତଳ, ମୁଁ ମୋ ବଳିକୁ ପରାସ୍ତ କରି ମୁଁ ସେଠି ରାଜା ହେବି। ରାବଣ ଯେତେବେଳେ ସୁତଳ ଲୋକକୁ ଗଲେ ବଳି ମହାରାଜ ସିକ୍ୟୁରିଟି ଗାର୍ଡ ହେଇଛନ୍ତି ନା, ଭିକ ମାଗିକି ନେଇଥିଲା କ'ଣ କରିବ ଭଗବାନ, ଏ ବାମନଦେବ ଭିକ ମାଗିକି ନେଇଛନ୍ତି ରାଜ୍ୟ, ବର୍ତ୍ତମାନ ଭିକାରୀ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି, ଆନନ୍ଦରେ ଭକ୍ତ ସେବା କରୁଛନ୍ତି। ରାବଣ ତ ଆସିକି ଆଟାକ୍ କରିବା ପାଇଁ ଚାହିଁଲେ ଯେଉଁ ବାମନଦେବ ଛୋଟ ଛୋଟ ପାଦ ଥିଲା ସେ ତ ନିଜ ପାଦର ଅଙ୍ଗୁଷ୍ଠିରେ ରାବଣଙ୍କୁ ଗୋଟିଏ ଲାତ ମାରିଲେ ରାବଣ 80,000 ଯୋଜନ ଦୂରରେ ପଡ଼ିଲା। 80,000 ଯୋଜନ ଦୂରରେ ଗୋଟେ ଲାତ ଖାଇଗଲା। ଆଉ କେବେ ଦିନେ ମନ କରିନି ମୁଁ ସୁତଳକୁ ଆସେ। ବଳି ମହାରାଜଙ୍କର ସିକ୍ୟୁରିଟି ଗାର୍ଡ ହିଁ ଭଗବାନ ରହିଛନ୍ତି। ଦେଖନ୍ତୁ, ତେଣୁ ଗୃହସ୍ଥ ଜୀବନରେ ଏ ହେଉଛି ଶିକ୍ଷା। ଗୋଟିଏ ଶ୍ଳୋକର ଗୋଟିଏ ପାଠ କଲା, ଆଉ ରହିଲା ଉପାସିତ ମହାମୁନି। ଗୃହସ୍ଥ ଜୀବନରେ ଗୃହସ୍ଥ ସବୁ କିଛି ଭଗବାନଙ୍କୁ ଅର୍ପଣ କରେ, ସବୁ ଧନ ପୁତ୍ର କନ୍ୟା ପ୍ରଭୁ ଇଏ ସବୁ ଆପଣଙ୍କର, ବାସ ମୋର କିଛି ନାହିଁ। ଯାହା ଆଜି ସୁନ୍ଦର ରୋଷେଇ କରିବ ମନ୍ଦିର, ନିଜ ଘରେ ଜଗନ୍ନାଥଙ୍କ ମନ୍ଦିର କରିଥିଲେ, ପ୍ରଭୁ ଆପଣଙ୍କ ପାଇଁ ମୁଁ ରୋଷେଇ କରିଛି, ଆପଣ ଆକୁ ଭୋଗ କର। ଆମର କି ଗେଷ୍ଟ ଆସିଗଲା, ଗେଷ୍ଟ ନୁହେଁ ତ ଘୋଷ୍ଟ ଭୂତ, ଗେଷ୍ଟ ସିଏ ନୁହେଁ, ଗେଷ୍ଟ ଆସୁଛନ୍ତି ଘୋଷ୍ଟ ସାଜିକି ଆମକୁ ତଣ୍ଟି ଚିପି ଖାଇବା ପାଇଁ, ଟଙ୍କା ଧନ ସମ୍ପତ୍ତି ସବୁ ଯିଏ ଘୋଷ୍ଟ ତାଙ୍କୁ ସେବା ଦେବେ ଭଗବାନ ପାଇଁ। ତାଙ୍କ ପାଇଁ ହଁ ସିଏ ଆସିଗଲେ ପନିର କର, ପାସ୍ କର, ଆରେ ଭଗବାନ ପାଇଁ କର, ବାସୁଦେବଙ୍କୁ ଅର୍ପଣ କର, ସୁନ୍ଦର ଭଗବାନ ପାଇଁ ରୋଷେଇ କର। ଜନ୍ମାଷ୍ଟମୀ ଆଜି ଜଗନ୍ନାଥଙ୍କର ଉତ୍ସବ ରଥଯାତ୍ରା, ଆଜି ଭଗବାନ ପାଇଁ ସୁନ୍ଦର ରୋଷେଇ କରିବେ, ଭଗବାନଙ୍କୁ ଅର୍ପଣ କରିବେ, ଘରକୁ ସୁନ୍ଦର ସଜେଇବେ। ଏସବୁ ଗୃହସ୍ଥର କର୍ତ୍ତବ୍ୟ। ଦେଖନ୍ତୁ ଓଡ଼ିଆ ଭାଗବତରେ କ'ଣ କୁହାଗଲା, ଗୃହସ୍ଥ ରଜନୀ ପ୍ରଭାତେ ଶୁଚି ନିର୍ମଳ ଶୁଦ୍ଧ ଚିତେ। ଗୃହସ୍ଥ କ'ଣ କରିବ, ଯଦି ସଂସ୍କୃତ ଭାଗବତରେ ମୂଳ ଶ୍ଳୋକରେ ଏ ଜିନିଷ ନାହିଁ, କିନ୍ତୁ ଯାହା ସୁନ୍ଦର ଜିନିଷ ଲେଖିଛନ୍ତି, ସ୍ମରିବ ନାରାୟଣ ନାମ ହରି ଗୋବିନ୍ଦ କୃଷ୍ଣ ରାମ ପୁରୁଷ ତମ ଦାମୋଦର ବିଶ୍ୱ ସମ୍ଭବ ବିଶ୍ୱମ୍ବର। ଗୃହସ୍ଥ ସକାଳୁ ଉଠିବ, ସକାଳୁ ଉଠି ଅଦୁଆ ମୁହଁରେ କେବେ କହିବେନି ଟି ଆଣ, ଟି ସେଇ ଟି ତଣ୍ଟିରେ ଟି ଟି ହେଇକି ବାହାରିବ, କ'ଣ ଟି ପଶିବ, ସେତେବେଳେ ଅପରେସନ ହବ, କ'ଣ ହେଇଛି କ'ଣ ଏଇଟା କହୁଛନ୍ତି ଆଜିକାଲି ଟ୍ୟୁମର, ସେ ଟି ହିଁ ଟ୍ୟୁମର କରିବ। ନାଇଁ ନାଇଁ, ସକାଳୁ ଉଠିଲା ମାନେ ସ୍ମରିବ ନାରାୟଣ ନାମ ହରି ଗୋବିନ୍ଦ କୃଷ୍ଣ ରାମ। ସକାଳୁ ଉଠିବ, ବିଛଣାରୁ ଉଠିବ, ଗୃହସ୍ଥ ମୁଁ ଧୋଉ ବା ନ ଧୋଉ ପ୍ରଭୁଙ୍କର ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କେତେ ସୁନ୍ଦର କଥା ନାରଦମୁନି କହୁଛନ୍ତି। ଗୃହସ୍ଥ ସକାଳୁ ଉଠିବ, ପ୍ରଭୁଙ୍କର ନାମ କରିବ, ଏ ଆଦି ପୁଣ୍ୟ ଶ୍ଳୋକ ଯେତେ ନାମ ସଂକୀର୍ତ୍ତନ ପ୍ରଭାତେ, କୃଷ୍ଣ ଅର୍ପଣେ ନିତ୍ୟ କରି ଗୃହସ୍ଥ ଧର୍ମ ଗୃହେ କରି। ଏଇ ଦୁଇ ପଦ ହଉଛି ମୂଳ ଶ୍ଳୋକର ଅର୍ଥ, କିନ୍ତୁ ଯାହା ସୁନ୍ଦର ଜିନିଷ ଲେଖିଲେ ତ, କୃଷ୍ଣ ଅର୍ପଣ ନିତ୍ୟ କରି ଗୃହସ୍ଥ ଗୃହେ କର୍ମ କରିବ। ଗୃହସ୍ଥ ଯୋଉ ଗୃହରେ କର୍ମ କରିବ ସିଏ ମାଲିକ ନାହିଁ, କୃଷ୍ଣକୁ ଅର୍ପଣ କରିବ, ଭଗବାନ ସେଥିରେ ସୁଖୀ ହେବେ, ଭଗବାନ ମାଲିକ ହେବେ। ମହତ ଜନେ ଉପାସନ କରିବେ ନିତ୍ୟ କୃଷ୍ଣ ଧ୍ୟାନ। ଆଉ ଗୃହସ୍ଥ କ'ଣ କରିବ ନା, ମହତ ଧ୍ୟାନ ଉପାସନ, ସାଧୁ ସଙ୍ଗ ଡେଲି ଗୃହସ୍ଥ ସାଧୁ ସଙ୍ଗ କରିବ। ଗୃହସ୍ଥ ଏକବାର ପିଲା ଛୁଆ ନେଇକି ସାଧୁ ସଙ୍ଗ କରିବାକୁ ଯିବ, ଗୃହସ୍ଥ ଏକୁଟିଆ ପଳେଇ ଆସିଲେ ହବ ନା, ସ୍ୱାମୀ ଏକୁଟିଆ ପଳେଇ ଆସିବ, ସ୍ତ୍ରୀ ଘରେ ଥିବ, ସ୍ୱାମୀ ଏଇଠି ବାବାଙ୍କ ନିକଟକୁ ଯେଉଁ ମନ୍ତ୍ର ନେଇକି ଯିବ, ସ୍ତ୍ରୀ ରାତିରେ ତାକୁ ମହାମନ୍ତ୍ର ଦେଇଦେବ, ଅଲଗା ମନ୍ତ୍ର, ତୁ ବାବାଙ୍କ ମୁଣ୍ଡ ବାବାଙ୍କ କଥା କ'ଣ ପାଗଳ ହେଇକି ଆସୁ ନା, ଏଥିରେ ସଂସାର ଚାଲିବ, ହଁ ବାସୁଦେବ ଅର୍ପଣ କରିଦେବ ଘର ଚାଲିବ, ସେ ଏମିତି ମନ୍ତ୍ର ଦେବ ସକାଳ ମାଇଣ୍ଡ ୱାସ୍ ନା। ପିଲା ଛୁଆ ସଂସାର ସହ ଯେଉଁଠି ସାଧୁ ସଙ୍ଗ ଧରିକି ଆସିବେ, ସାଧୁକୁ ପାଇଲେ ଡାକିବେ, ନହେଲେ ପିଲା ଛୁଆଙ୍କ ସହ ଏଠି ଆସିବେ। ଉପାସିତ ମହାମୁନି ସାଧୁଙ୍କ ସଙ୍ଗରେ ସବୁବେଳେ ଗୃହସ୍ଥ ରହିବେ, ତାହେଲେ ତାର ବ୍ୟାଟେରୀ ଚାର୍ଜ ହେଇ ରହିବ, ଆଉ ଆସକ୍ତି ହବ ନା, ସେ ଶିଖିବ, ସାଧୁ ସାଧୁର କାର୍ଯ୍ୟଟା ସେ ଶିଖେଇବେ। ସାଧୁ କହିବେନି କହିବେନି ମଦର୍ପଣ, ସାଧୁ କେବଳ ଶିକ୍ଷା ଦେବନି ତାର ଶିଷ୍ୟକୁ, ଯାହା ଟଙ୍କା ପଇସା ବାପା ରଖିଛୁ ମଠକୁ ଦେଇଦେ ମୁଁ ଭୋଗ କରିବି, ତୁ ଭିକାରୀ ହେଇକି ଭୁଲ, ସାଧୁ ଶିଖିବ ବାସୁଦେବ ଆପଣ କୃଷ୍ଣ ଆପଣ। ଏସବୁ ଗୃହସ୍ଥର ଦୁଇଟା ଧର୍ମ, ବାସୁଦେବ ଅର୍ପଣ ସାକ୍ଷାତ ଉପାସିତ ମହାମୁନି, ଶାସ୍ତ୍ର ହିସାବରେ କାର୍ଯ୍ୟ କରିବ, ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁ କର୍ମ ଅର୍ପଣ କରିବ, ସବୁ ଫଳ ଯାହା ଜୀବନରେ। ଆଜି ପୁଅର ଜନ୍ମଦିନ, ସବୁଠୁ ସୁନ୍ଦର ଡ୍ରେସ୍ ପୁଅ ପାଇଁ ଆଣିବେ, ଆଉ ଭଗବାନ ପାଇଁ ଗୋଟେ ସୁନ୍ଦର ଧୋତି ଆଣିବେ, ଜଗନ୍ନାଥ ମନ୍ଦିର ଅର୍ପଣ କରିବେ। ସୁନ୍ଦର ଟିକେ କମ ହବ ନା, ବରଂ ଭଗବାନ ପାଇଁ ଆହୁରି ସୁନ୍ଦର। ଇଏ ଜୀବନ ସାର୍ଥକତା ବାସୁଦେବ ଅର୍ପଣ। ଇଏ ସବୁ ଜିନିଷ ଆଜି ଝିଅର ବିବାହ, ଝିଅ ଲକ୍ଷେ 2 ଲକ୍ଷ ଟଙ୍କା ଡିମାଣ୍ଡ ନଉଛି ନା, 10% ଭଗବାନ ପାଇଁ ଦିଅନ୍ତୁ 20,000 ଟଙ୍କା। 20,000 ଟଙ୍କାର ସୁନ୍ଦର ପ୍ରସାଦ କରି ମାଗିବେ। ଆରେ ଭାଇ, ଇଏ ଗୃହସ୍ଥ, ତୁମେ କି ଗୃହସ୍ଥ? ଝିଅ ବିବାହ କରିବ, ଛେଳି କାଟିକି ଦବ ଅସୁରକୁ ଖାଇବା ପାଇଁ, ଅସୁର ପିଇକି ଆସିବେ, ନାଚିକି ଯିବେ, ନାଚିକି ଗଲା ପରେ ଝିଅ ଯୋଉ ପୁଣ୍ୟ ଗୁଡାକ ପାଇଲା, ଯୋଉ ଛେଳି କଟା ଗଲା, ପୁଣ୍ୟ କିଏ ନବ ନା? ଝିଅ ନବା, ଆଉ ଅଧା ଭାଗ ଭାଗ କରିକି ନେବେ, ପୁଣ୍ୟ ଭାଗ ନେବେ ଅଧା ଝିଅ ଅଧା ବର। ଘରେ ଗଲା ପରେ ପୁଣ୍ୟର କାମ ହେଲା, ଫାଇଟିଂ ଲାଗିବ, ସ୍ୱାମୀ ସ୍ତ୍ରୀ ଅଧା ଦିନ ପରେ ଡାଇଭର୍ସ। ଏଇ ଫାଇଟିଂ, ଏଇ ପୁଣ୍ୟ ମିଳିବ, ପଶୁ କାଟିକି ଦେଇଥିଲା ଆଉ ଏଇ ପୁଣ୍ୟ ଫଳ ମିଳିବ? ଏଇ ତ ହଉଛି ନା, ହାଫ୍ ପ୍ୟାଣ୍ଟ ପିନ୍ଧି ବାପା ହାତକୁ ନାଚୁଛି ମ୍ୟାରେଜ୍ ଡେ, ହାଫ୍ ପ୍ୟାଣ୍ଟ ପିନ୍ଧି ବା ବୁଢ଼ା ଠିଆ ହେଇଛି ଇନଭାଇଟେସନ୍ କରୁଛି କୋ ବାହାର। ସଭ୍ୟତା, ଗୃହସ୍ଥ ଧର୍ମ ଭାଗବତରୁ ଶିଖନ୍ତୁ ଆଜ୍ଞା। ଏ ସଂସ୍କୃତି ଯଦି ସଂସ୍କାର ଦରକାର, ଭାଗବତ ସଂସ୍କୃତି ସଂସ୍କାର ନ ଆସିଲେ କେବେ ପରିବର୍ତ୍ତନ ସମାଜ କରିପାରିବ ନା। ମୁଣ୍ଡ ପିଟିକି ଏଇ ପାଗଳ ରାଜାମାନେ ପାଗଳ ହେଇଯିବେ, ବ୍ରେନ୍ ଚେଞ୍ଜ କରି ବିଦେଶରୁ ଆସିଲେ ବି ଗୋଟିଏ ଲୋକକୁ ପରିବର୍ତ୍ତନ କରିପାରିବେନି, ଗୋଟିଏ ଲୋକକୁ ପରିବର୍ତ୍ତନ କରିପାରିବେନି। ମୁଁ ତ ଗ୍ୟାରେଣ୍ଟି ଦେଇ କହୁଛି, ଗୋଟିଏ ଲୋକକୁ ପରିବର୍ତ୍ତନ କରିପାରିବେ ଯଦି ଭାଗବତ ଶିକ୍ଷା ନ ନିଅନ୍ତି। ଭାଗବତ ଶିକ୍ଷା ଏଇ ବର୍ତ୍ତମାନ ଉପାୟ ନାହିଁ ନା, ସରକାର କ'ଣ କରୁଛି ବର୍ତ୍ତମାନ ଦେଖିଲେଣି? ମୁଁ ଗଞ୍ଜାମ ଯାଇଥିଲି, ସବୁ ଛୋଟ ଛୋଟ ମନ୍ଦିର ହେଉଛି, ପଚାରିଲି ଯେ ଭାଇ କାହିଁକି ମନ୍ଦିର ହେଉଛି ନା, ସରକାର ଆମକୁ ବର୍ତ୍ତମାନ ଭାଗବତ ଟୁଙ୍ଗି ପାଇଁ ପଇସା ଦେଉଛି, ସରକାର ଆଉ କଣ୍ଟ୍ରୋଲ କରିପାରିଲେ ନା, ମଦ କିଆ ଶିଖେଇ ଶିଖେଇ ଦେଖିଲା ଏମାନେ ଆମକୁ ମଦ ପିଇବେ। ତେଣୁ ବର୍ତ୍ତମାନ କଲା ନା, ଲୋକକୁ କଣ୍ଟ୍ରୋଲ କରିବା ବୋଲେ ଭାଗବତ ଶିକ୍ଷା ଦରକାର, ତେଣୁ ଭାଗବତ ଟୁଙ୍ଗି ପାଇଁ ବର୍ତ୍ତମାନ ପଇସା ସାଙ୍ଗେ ସାଙ୍ଗେ କଲେ, ତମେ ଉପାୟ ନାହିଁ, ଭାଗବତ ଗ୍ରହଣ କର। ତେଣୁ ଗୃହସ୍ଥର 2 ଜିନିଷ, ଉପାସିତ ମହାମୁନି ବାସୁଦେବ ଅର୍ପଣ ସାକ୍ଷାତ, ବାସୁଦେବଙ୍କୁ ଅର୍ପଣ କରିବ, ଆଉ ସାଧୁ ସଙ୍ଗ ରହି ସାଧୁଙ୍କର ମୁଖରୁ ହରି କଥା ଶୁଣିବ, ଉପାସନା ଉପାସନା, ଏଇଟା ସାଧୁ ଯାହା କହିବେ ସେଟା ଶୁଣିବ। କାଲି ଆମେ ଶୁଣିବା ଏ ଶ୍ଳୋକ ଆଉ ଆଲୋଚନା କରିବାନି ତ ବହୁତ ହେଇଗଲି, କାଲି ତାପରେ ଶୁଣିବା ଆଉ କ'ଣ କ'ଣ ଗୃହସ୍ଥର କାର୍ଯ୍ୟ। ଏଇଠି ମୁଁ ପ୍ରବଚନ ବିଶ୍ରାମ ଦେଉଛି, ବର୍ତ୍ତମାନ ଆମର ନାମ ସଂକୀର୍ତ୍ତନ ମାଳି ସଂକୀର୍ତ୍ତନ ହବ, ସମସ୍ତେ ଶୁଣିବେ। ଆଉ ମୋର ତ ଆପଣମାନଙ୍କୁ ବିଶେଷ ଅନୁରୋଧ, ଆପଣମାନେ ଟିକେ ଶୀଘ୍ର ଆସିବେ, 6 ବେଳକୁ ଆସିବେ, 5:30 ଆପଣ ଆସିବା ଦରକାର, 6 ବେଳେ ପ୍ରବଚନ ଆରମ୍ଭ ହବ। ଆଉ ସମସ୍ତେ ପ୍ରଭୁଙ୍କ କାର୍ଯ୍ୟରେ ସବୁ ସୁନ୍ଦର ଅନୁଷ୍ଠାନ ଏଥିରେ ସବୁ ସାହାଯ୍ୟ କରନ୍ତୁ, ଯେଭଳି ଅନୁଷ୍ଠାନ ସବୁଦିନ ପାଇଁ ରୁହେ, ଆପଣଙ୍କର ପିଲା ଛୁଆ ସମସ୍ତଙ୍କ ପାଇଁ ଏ ମଙ୍ଗଳର ରାସ୍ତା। ନାମ କୀର୍ତ୍ତନ ଯେଉଁ ହେଉଛି ଆଠୁ ବଡ଼ ଜିନିଷ କିଛି ଜଗତର ନାହିଁ, କିଛି ଜଗତର। 2 ନାମ କରିବା, ତାପରେ ଆପଣଙ୍କର ନାମ ସଂକୀର୍ତ୍ତନ ହେବ।
Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna,
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare। की प्रभु जगन्नाथ बलदेव सुभद्रा महारानी की ग्रंथराज श्रीमद भागवतम की जय जलेश्वर महादेव की जय नाम संकीर्तन की जय श्री प्रभुपाद जी महाराज की जय श्री गोविंद स्वामी श्री गुरु महाराज की समस्त सदा भक्त वृंद की समस्त मंगल वंद एक बार हरि हरि वो
हरे कृष्ण असंत काली सूचना थी आज।